प्रसिद्धेद्वाच्युतः कथम् प्रसिद्धेदाच्युतकथम् स्वध्यायं तदेवागम् बलवद्भिः गृहाकुलः कथं मुजामात्मरजः प्रसिद वाच्युत कथम् स्वध्यायं तदेवागम् बलवद्विग्रहाकुलः कथं मुज्यामि आत्मरजः प्रसिद्धेद्वाच्युत कथम् स्वध्यायं तदेवागम् बलवद्विग्रहाकुलः कथं मुजामि आत्मरजः प्रसिद्धेद्वाच्युत कथम् हरे कृष्ण ଅଭ୍ୟସ୍ତ ଭକ୍ତ ସଜାନନ୍ଦ ମାତୃବୃନ୍ଦ ଆପଣମାନଙ୍କୁ ଆମର ଭାଗବତ କଥାକୁ ସ୍ୱାଗତ ଜଣାଯାଉଛି। ତେଣୁ ଆମର ଏ କଥା ଦ୍ୱାରକା ଦ୍ୱାରକାର ଯେଉଁ ସୁଧର୍ମା ସଭାର କଥା ସୁଧର୍ମା ଗତକାଲି ଆମେ ଏଇ କଥାକୁ ବିଶ୍ରାମ ଦେଇଥିଲେ। ସୁଧର୍ମା ସଭା ବିଷୟରେ ଆମେ କହିଥିଲେ କିଭଳି ଭାବରେ ଏ ସୁଧର୍ମା ସଭା ଏଭଳି ସ୍ଥାନ ଯେଉଁଠି ପ୍ରବେଶ କଲେ ଆଉ ଭୌତିକ ଜଗତରେ ଛଅ ପ୍ରକାର ଦୁଃଖ ରହିଛି ସେସବୁ ଦୁଃଖ ସେଠି ମିଳି ରହିବ ନାହିଁ। ଶୋକ ମୋହ ଭୟ ଇତ୍ୟାଦି କ୍ଷୁଧା ପିପାସା ଏସବୁ ରହିବ ନାହିଁ। ତେଣୁ ସେହି ସୁଧର୍ମ ସଭାରେ ଭଗବାନ ବହୁତ ସମ୍ମାନର ସହିତ ସେ ମଣିକୁ ପ୍ରଦାନ କଲେ ସତ୍ରାଜିକୁ। ତେଣୁ ସେ ସତ୍ରାଜି ସେ ମଣି ନେଇକରି ଯେତେବେଳେ ଯାଉଛନ୍ତି ବହୁତ ମନ ଦୁଃଖରେ ଯାଉଛନ୍ତି ବହୁତ ଅନୁତାପ କରୁଛନ୍ତି ପଶ୍ଚାତାପ। ଏ ବିଷୟରେ ଆମେ ଗତକାଲି କହୁଥିଲେ ଏଇଭଳି ଭାବରେ ଯାଇ କେତେବେଳେ ତାଙ୍କ ଗୃହରେ ପ୍ରବେଶ କରିଗଲେଣି ସେ ଜାଣିପାରିଲେ ନାହିଁ। ଯେତେବେଳେ ପଶ୍ଚାତାପ କରୁଛନ୍ତି କ'ଣ କ'ଣ ପଶ୍ଚାତାପ ସବୁ କରୁଛନ୍ତି ଏହି ଶ୍ଳୋକରେ ବର୍ଣ୍ଣନା କରାଯାଇଛି। ତିନୋଟି ଶ୍ଳୋକ ଏକ ସମୟ ରହିଛି ଗୋଟିଏ ଅର୍ଥ ତା'ର ରହିଛି ସେଥିପାଇଁ ତିନୋଟି ଶ୍ଳୋକ ରହିଛି ଆମେ ଗୋଟିଏ ଶ୍ଳୋକ ପାଠ କଲେ। ତେଣୁ ଏହିଭଳି ଭାବରେ ସ୍ୱଅନୁଧ୍ୟାୟ ସେ ଏହିଭଳି ଭାବରେ ଧ୍ୟାନ କରିବା ପାଇଁ ବସିଲା। ସ୍ୱଅନୁଧ୍ୟାୟ ଧ୍ୟାନ କହିଲେ କେଉଁଟା ଯେଉଁ ବର୍ଣ୍ଣନା କରାଯାଇଛି ଆମର ଯେଉଁ ରହିଛନ୍ତି ପାତଞ୍ଜଳିଙ୍କର ଯୋଗରେ ପାତଞ୍ଜଳି ଯୋଗ ପଦ୍ଧତିରେ ବର୍ଣ୍ଣନା କରାଯାଇଛି ଏ ଧ୍ୟାନ ଯୋଗ ଗୋଟେ ରହିଛି। ଧ୍ୟାନ କ'ଣ ନା କ'ଣ ପ୍ରଥମେ ହେଉଛି ଧ୍ୟାନ ଯେଉଁଠି ସେଠି କରିହେବ ନାହିଁ। ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ଭଗବାନ ଧ୍ୟାନ ବିଷୟରେ କହିଲେ ଷଷ୍ଠ ଅଧ୍ୟାୟରେ ଧ୍ୟାନ ବିଷୟରେ କହିଲେ କ'ଣ ସେ ସ୍ଥାନ କିଭଳି ଭାବରେ ଜଣେ ଧ୍ୟାନ କରିବ ନା କ'ଣ ଗୋଟିଏ ଏଭଳି ସ୍ଥାନକୁ ଯିବ ଯେଉଁଠି ପବିତ୍ର ସ୍ଥାନକୁ ଯିବ କ'ଣ ସେ ଅଛନ୍ତି ସେଠି ଯାଇକରି ଗୋଟେ ଏଭଳି ଆସନ କରିବ ଯେଉଁଟା କହ ବେଶୀ ଉଚ୍ଚ ନଥିବ କି ବେଶୀ ନୀଚ ନଥିବ। ତେଣୁ ସେହି ସ୍ଥାନରେ ସେ ବସିବ ସବୁ କାୟ ସମ କାୟ ବିଗ୍ରିବା ଧାରଣ ଅଚରଣ ସ୍ଥିରମ ସେ ସବୁ ଶରୀର ଗ୍ରୀବା ମସ୍ତକ ଇତ୍ୟାଦି ସବୁ ଗୋଟିଏ ସରଳ ରେଖାରେ ରହିବ। ଏ ଧ୍ୟାନର ପ୍ରୋସେସ୍ ଭଗବତରେ ଭଗବାନ କହୁଛନ୍ତି ସେଠି ଯାଇକରି ଗୋଟେ ପବିତ୍ର ସ୍ଥାନକୁ ଯାଇକରି ଗୋଟେ ଏଭଳି ଆସନ କରିକିରି ସେଠି ଏଭଳି ଭାବରେ ଶରୀରକୁ ସ୍ଥାପନ କରିକିରି ସମ୍ପ୍ରତୀୟ ନାସିକା ଆଗଂଶ ନାସିକାର ଅଗ୍ରଭାଗକୁ ଦେଖିବ ତା ମାନେ ଆଖି ଖୋଲା ରଖିବ ନାହିଁ କି ବନ୍ଦ କରିବ ନାହିଁ କେବଳ ନାସିକାକୁ ନାସିକାର ଅଗ୍ରଭାଗକୁ ଦେଖିଲା ଭଳି ଯେଉଁ ପୋଜିସନ୍ ରହିଛି ଚକ୍ଷୁ ଆମେ ଯଦି ଅଂଶ କରିବା ମାର୍କ କରିପାରିବା କିଭଳି ଚକ୍ଷୁ ରହିବ ସେଇଭଳି ଭାବରେ ଚକ୍ଷୁ ରଖିବ ନାସିକା ଆଗ୍ରହ ଦିଶାନ ଅବଲୋକନ ଏହିଭଳି ଭାବରେ ସେ ଅବଲୋକନ କରିବ। ତେଣୁ ବିଭିନ୍ନ ପ୍ରକାର ନିୟମ ସବୁ ରହିଛି ଏହିଭଳି ଭାବରେ ନିୟମ କରିକିରି ଭଗବାନଙ୍କ ପାଖରେ କ'ଣ ସବୁ ଧ୍ୟାନ କରିବ ମନକୁ ସ୍ଥିର କରିବ ଆସନ ପ୍ରାଣାୟାମ ତାପରେ ଆସୁଛି ଯମ ନିୟମ ତାପରେ ଧ୍ୟାନ ଯେଉଁଠୁ ସେଇଠି ଜଣେ ଧ୍ୟାନ କରିପାରିବେ ନାହିଁ।
ପ୍ରଥମେ ଗୋଟେ କ'ଣ ଯମ, ପ୍ରଥମେ ହେଉଛି ଯମ, କ'ଣ କ'ଣ ସବୁ ତୁମେ କରିବ ନାହିଁ, ହଁ ଯାହା ତୁମେ ମାଛ ମାଂସ ଖାଇକରି ଆସିକରି ଯମ ଇଏ କରିବ ଧ୍ୟାନ କରିବ ନା, ଯମ ଏଇଟା କରିବ ନାହିଁ, ନୋ ମିଟ୍ ଇଟିଂ, ନୋ ଇଲିସିଟ୍ ସେକ୍ସ, ନୋ ଯେଉଁ ଗ୍ୟାମ୍ବଲିଂ, ନୋ ଏସବୁ ରହିଛି, ହାଁ ଦେଉତଙ୍କ ପାଆନଙ୍କ ସ୍ତ୍ରୀଙ୍କ ସୁନା, ଏସବୁ ଯମ ଏଇଟା କରିବ ନାହିଁ। ନିୟମ, ନିୟମ କହିଲେ ଜପ କରିବ, ଏସବୁ ବିଭିନ୍ନ ପ୍ରକାର ନିୟମ ସବୁ ରହିଛି, ସେ ନିୟମ ସବୁ ପାଳନ କରିବେ। ଏବଂ ଆସନ, ତାପରେ ଆସିଲା ଆସନ, କେଉଁଭଳି ଭାବରେ ଆସନରେ ଆମେ ବସିବା। ତାପରେ ଆସିଲା ପ୍ରାଣାୟାମ, ପ୍ରାଣାୟାମରେ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ରେଚକ, ପୂରକ, କୁମ୍ଭକ ଇତ୍ୟାଦି ବିଭିନ୍ନ ପ୍ରକାର ଶ୍ୱାସ ନେବାର ପ୍ରୋସେସ୍ ସବୁ ରହିଛି, ଏଇଟାକୁ କୁହାଯାଏ ପ୍ରାଣାୟାମ। ତେଣୁ ଏହିଭଳି ଭାବରେ ଧ୍ୟାନ କରିବା ପାଇଁ କୁହାଯାଇଛି, ଧାରଣା, ଧ୍ୟାନ, ପ୍ରତ୍ୟାହାର, ସମାଧି, ମନକୁ ସ୍ଥିର କରିବା, ଏତେ ସହଜ ନୁହଁ। ତେଣୁ ଯାହା ବି ହଉ, ଇଏ ଏଭଳି ଭାବରେ ଧ୍ୟାନ କରିନଥିଲେ ସେ ଘରେ ଯାଇକି ବସିକରି ଚିନ୍ତା କରୁଛନ୍ତି। ସେ ଅନୁଧ୍ୟାୟମ, ଅନୁଧ୍ୟାୟ ଶବ୍ଦ କୁହାଗଲା, ଖାଲି ଧ୍ୟାୟ କୁହାଗଲା ନାହିଁ, ଅନୁଧ୍ୟାୟ ବାରମ୍ବାର ବାରମ୍ବାର ସବୁ ସେଇ ଗୋଟିଏ ଚିନ୍ତାକୁ ସବୁବେଳେ ଇଏ କରୁଛନ୍ତି, ଅନୁଧ୍ୟାନ କରୁଛନ୍ତି, ସେଇ ଗୋଟିଏ ଚିନ୍ତା ତାଙ୍କର ହେଇଗଲା, ଗୋଟେ ଭୁଲ ହେଇଗଲା, କ'ଣ କରିବା, ପଶ୍ଚାତ୍ତାପ। ଅନୁଧ୍ୟାୟ ତଦେବ ଅଘଂ, କ'ଣ ଅନୁଧ୍ୟାୟ କରୁଥିଲେ ନା, ତତ୍ ଏବ ଅଘଂ, ତଦେବ ସେଇ ଯେଉଁ ଭୁଲ କରିଦେଇଥିଲେ, ଯେଉଁ କହିଦେଇଥିଲେ ମୋର ଏଇ ଯେଉଁ ମଣିକୁ ବୋଧେ କୃଷ୍ଣ ନେଇଯାଇଛନ୍ତି, ମୋର ଭାଇକୁ ମାରିକିରି ବୋଧେ କୃଷ୍ଣ ନେଇଯାଇଛନ୍ତି, ଏଇ କଥାଟି କହିଦେଇଥିଲେ, ସେଇ ଗୋଟାକୁ ଚିନ୍ତା କରୁଛନ୍ତି ସେ। ସେ ଅନୁଧ୍ୟାୟ ତଦେବ ଅଘଂ, ଅଘଂ କହିଲେ ପାପ, ଅଘଂ କହିଲେ ପାପ, ହଁ ପାପ କହିଲେ ପାପର ବିଷୟରେ ବେଦରେ ସବୁ ବର୍ଣ୍ଣନା କରାଯାଇଛି। ପାପ କ'ଣ, ପାପ ଏଇ ଏଇ କଥାଟି ପଚାରିଥିଲେ ଧର୍ମରାଜଙ୍କ ଦୂତମାନେ, ଧର୍ମରାଜ ଦୂତମାନଙ୍କୁ ପଚାରିଥିଲେ ବିଷ୍ଣୁ ଦୂତ, ବିଷ୍ଣୁ ଦୂତ ଯେତେବେଳେ ଆସିଥିଲେ ଅଜାମିଳ, ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଷଷ୍ଠ ସ୍କନ୍ଧରେ ବଡ଼ବଜାରରେ ଆମର କଥା ହେଉଥିଲା ବେଳେ ଆପଣମାନେ ଥିଲେ ସେଠି ସମ୍ବଲପୁରରେ, ସେଠି ଗୋଟେ ସପ୍ତାହରେ ଗୋଟେ ଥର ହେଉଥିଲା, ଥରେ ଦୁଇଥର ନା କ'ଣ ମାସକରେ ତିନି ଦିନ ବୋଧେ ହେଉଥିଲା ନା କ'ଣ, ମୋର ଏକ୍ଜାକ୍ଟ ମନେ ପଡ଼ୁନି, କିନ୍ତୁ ହେଉଥିଲା ସେଠି। ମୁଁ କେତେଥର ଯାଇ ସେଠି କଥା କହିଛୁ ବଡ଼ବଜାରରେ, ହଁ ସେଠି ଯେଉଁ ଆମେ ଏଇ କଥାଟି କହିଥିଲୁ, ଯମରାଜଙ୍କର ଯେତେବେଳେ ଅଜାମିଳ, ଅଜାମିଳ ପ୍ରସଙ୍ଗରେ ଯମରାଜଙ୍କର ଦୂତମାନେ ଆସି ଯାଇଥିଲେ, ତିନି ଜଣ ଦୂତ ତାଙ୍କୁ ନେବା ପାଇଁ, 88 ବର୍ଷ ବୟସ ତାଙ୍କୁ ହେଇଯାଇଥିଲା। ତେଣୁ ସେହି ସମୟରେ ଯେତେବେଳେ ତାଙ୍କର ଯମବାସ ପକାଇକରି ଟାଣିବା ପାଇଁ ବସିଛନ୍ତି, ସେ ସମୟରେ ଡାକିଦେଲା ନାରାୟଣ ହାୟ, ତାର ଦଶମ ପୁତ୍ର, 10ଟି ପୁତ୍ର ଥିଲେ, ଦଶମ ପୁତ୍ରର ବୟସ ହେଇଥିଲା 5 ବର୍ଷ, ଆର ଆଙ୍କର ବୟସ ଥିଲା 88 ବର୍ଷ ବୟସ, ଯେତେବେଳେ ଡାକିଦେଲା ନାରାୟଣ ଆୟ, ଡାକିଦେଲା ସେତେବେଳେ ନାରାୟଣ ଆସିଗଲେ, ନାରାୟଣଙ୍କ 4 ଜଣ ଦୂତ ଆସିଗଲେ, ଏଭଳିଆ ଆସିକିରି ତାଙ୍କୁ ବାଧା ଦେଇଦେଲେ, ବାଧା ଦେଇକିରି ତାଙ୍କୁ ଦେଖିକିରି ସେମାନେ ଡରିଗଲେ, ଯମରାଜଙ୍କ ଦୂତମାନେ ଯେଉଁ ଦେଖିଲେ ସେମାନେ ଜାଣିନାହାନ୍ତି ବିଷ୍ଣୁ ଦୂତ ବୋଲି, କିନ୍ତୁ ତାଙ୍କୁ ଦେଖିକିରି ଡରିଗଲେ, କାରଣ ସେ ବହୁତ କ'ଣ କ୍ରୋଧ ପ୍ରକାଶ କରି ଆସୁଛନ୍ତି, ଦେଖିକିରି ଡରିଗଲେ, ପଛକୁ ଚାଲିଗଲେ, ହଁ ଯମପାସ ଧରିଥିଲେ ଛାଡ଼ି ଦେଇକି ପଳାଇଗଲେ, ତଳକୁ ପଛକୁ ପଳାଇଗଲେ। ତେଣୁ ଏଇଭଳି ଭାବରେ ସେ କହୁଛନ୍ତି, ଆପଣ କିଏ, ଆମେ ହେଉଛୁ ଧର୍ମରାଜଙ୍କ ଦୂତ, ଆପଣ ଆମକୁ ଆମର କାର୍ଯ୍ୟରେ କାହିଁ ବାଧା ଦେଉଛନ୍ତି, ଆପଣ ବହୁତ ସୁନ୍ଦର ଦେଖାଯାଉଛନ୍ତି, ବହୁତ ସୁଶୀଳ ବ୍ୟକ୍ତି ଭଳି ରହିଛନ୍ତି, ଏ ପାପୀର ବ୍ୟକ୍ତିର କାହିଁକି ଆଶ୍ରୟ ନେଇକିରି ବା କାହିଁକି ଆ ପକ୍ଷ ନେଉଛନ୍ତି, ନା ଆପଣ ହେଉଛନ୍ତି ଧର୍ମରାଜ ଦୂତ, ନା ହଁ ନା ସତ କହୁଛ, ନା ହଁ ନା, ଯଦି ସତ କହୁଛ ତାହେଲେ କୁହ ତ ଧର୍ମରାଜ କ'ଣ ଧର୍ମ, ହଁ ଏଇ ଅଘ କଥାରୁ ଆମେ ଏଇ କଥାଟି ଆସିଲା। ସେ କହିଲେ ଧର୍ମ କ'ଣ, ବେଦ ପ୍ରଣୀତ ଧର୍ମ ଅଧର୍ମସ୍ତ ବିପର୍ଯ୍ୟୟ, ବେଦରେ ଧର୍ମ ବିଷୟରେ ବା ପୁଣ୍ୟ ବିଷୟରେ ବେଦରେ କୁହାଯାଇଛି, ଅଧର୍ମ ବା ପାପ ବିଷୟରେ ବା ଅଘ ବିଷୟରେ ବେଦରେ କୁହାଯାଇଛି, ମନା କରାଯାଇଛି ଏଇଟା କରିବ ନାହିଁ। କେତେଜଣ ଲୋକ ବେଦ ପଢ଼ୁଛନ୍ତି ବା ସେସବୁ ଜାଣିଛନ୍ତି କେତେଜଣ, ହଁ ତେଣୁ ଏଇଭଳି ଭାବରେ ସେସବୁ ଆଲୋଚନା ହେଲା, ଆମେ ସେସବୁ ଆଲୋଚନା କରିବା ନାହିଁ। ଭେଦ ଅଘ କହିଲେ ପାପ କହିଲେ ଯେଉଁଟା ନିଷିଦ୍ଧ କରାଯାଇଛି, ନିଷିଦ୍ଧ କରାଯାଇଛି ବିଶେଷ ଭାବରେ କଳିଯୁଗରେ ଆମେ ଜାଣିବା, ଏଇ 4ଟି ହେଉଛି ପାପର ସ୍ଥାନ, ଦ୍ୟୁତଂ ପାନଂ ସ୍ତ୍ରୀୟଂ ସୁନା, ଦ୍ୟୁତ କ୍ରୀଡ଼ା, ଦ୍ୟୁତ କ୍ରୀଡ଼ା ଆମର ଜଣେ ଆଚାର୍ଯ୍ୟ ଚାଣକ୍ୟମୁନି ସେ କହୁଥିଲେ, ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ସକାଳୁ ଉଠିଲେ ଦ୍ୟୁତ ପ୍ରସଙ୍ଗ ଆଲୋଚନା କରିବେ, ମଧ୍ୟ ଦିବସରେ ସ୍ତ୍ରୀ ପ୍ରସଙ୍ଗ ଆଲୋଚନା କରିବେ, ଏବଂ ରାତ୍ରି ଦିବସରେ ରାତ୍ରି ସମୟରେ ଚୋର ବିଷୟରେ ଆଲୋଚନା କରିବି, ଚୋର ପ୍ରସଙ୍ଗ ଏଇଭଳି ଭାବରେ କହିଛନ୍ତି ସିଏ। ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏଇଭଳି ଭାବରେ ତାଙ୍କ ସମୟ କଟେଇବେ। ସକାଳୁ ଉଠିଲେ ଦ୍ୟୁତ ପ୍ରସଙ୍ଗ, ଦ୍ୟୁତ ପ୍ରସଙ୍ଗ କହିଲେ ମହାଭାରତ, ସକାଳୁ ଉଠିଲେ ମହାଭାରତ ପାଠ କରିବେ, କେମିତି ଦ୍ୟୁତ କ୍ରୀଡ଼ାରେ ହାରିଗଲେ, ପାଣ୍ଡବମାନେ ହାରିଗଲେ। ଏବଂ ମଧ୍ୟାହ୍ନରେ ସ୍ତ୍ରୀ ପ୍ରସଙ୍ଗ, ସ୍ତ୍ରୀ ପ୍ରସଙ୍ଗ କହିଲେ ରାମାୟଣ, ଭଗବାନ ସୀତାଦେବୀଙ୍କୁ କିଭଳି ଭାବରେ ରାବଣ ହରଣ କଲେ, ଏସବୁ କଥା ରାମାୟଣ ପାଠ କରିବେ। ଆଉ ସନ୍ଧ୍ୟାବେଳେ ଚୋର ପ୍ରସଙ୍ଗ, ଚୋର ପ୍ରସଙ୍ଗ କହିଲେ ଭଗବାନ କୃଷ୍ଣ, ସେ ହେଉଛନ୍ତି କ'ଣ ଚୋରାଗ୍ରଗଣ୍ୟମ, ଚୋରମାନ ଭିତରେ ସେ ହେଉଛନ୍ତି ଶ୍ରେଷ୍ଠ ଚୋର। ତାଙ୍କ ବିଷୟରେ ଆଲୋଚନା କରିବେ, ତାଙ୍କ ଭଗବତ ଗୀତା ପାଠ କରିବେ, ନହେଲେ ଭାଗବତ ପାଠ କରିବେ। ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏଇଭଳି ଭାବରେ ତାଙ୍କର ସମୟ କଟେଇବେ। ତେଣୁ ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି, ସକାଳୁ ଉଠିଲେ ଆମର ମଙ୍ଗଳ ଆଳତି, ତାପରେ 8-9 ଭଗବାନଙ୍କ ଚୋର ପ୍ରସଙ୍ଗ ଚାଲିଛି, ମହାପ୍ରଭୁ ଭଗବାନ କୃଷ୍ଣଙ୍କର ଚୋରି କଥା କହୁଥିଲେ, ସେଇଟା ଚିନ୍ତା କରୁଛନ୍ତି ସିଏ। ଭଗବାନ ପିଲାଦିନେ ଚୋରି କରୁଥିଲେ, ତେଣୁ ସେ ଚୋରି କରିଥାଇପାରନ୍ତି ବୋଲି ଚିନ୍ତା କରୁଥିଲେ। ବହୁତ ଜଷ୍ଟିଫିକେସନ୍ ରହିଥିଲା ତାଙ୍କ ଚିନ୍ତାରେ, କିନ୍ତୁ ଭୁଲ ହୋଇଗଲା ତାଙ୍କର। ଚୋର ପ୍ରସଙ୍ଗ ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି, ସକାଳୁ ଉଠିଲେ 8-9 ଚୋର ପ୍ରସଙ୍ଗ ଆମେ ଆଲୋଚନା କରୁଛେ ଭଗବାନ କୃଷ୍ଣଙ୍କ ବିଷୟରେ। ପ୍ରସିଦ୍ଧ ଚୋର ବ୍ରଜେ ପ୍ରସିଦ୍ଧମ ନବନୀତ ଚୌରମ ଗୋପାଙ୍ଗନାନାଂ ଚଦୁକୂଳ ଚୌରମ ଅନେକ ଜନ୍ମାର୍ଜିତ ପାପ ଚୌରମ ଚୌରାଗ୍ରଗଣ୍ୟଂ ପୁରୁଷାଙ୍ଗମାନ। ଭଗବାନ ଚୋରମାନଙ୍କ ଭିତରେ ଅଗ୍ରଗଣ୍ୟ ଶ୍ରେଷ୍ଠ, ସେ ସବୁଥିରେ ସେ ଟପର, କେଉଁଥିରେ ସେ ବ୍ୟାକ୍ ନୁହନ୍ତି, କେଉଁଥିରେ କମ୍ ନୁହନ୍ତି ସିଏ, ହମ୍ କିଛି ସେ କମ୍ ନାହିଁ, ସବୁଥିରେ ସେ ଟପର। ତେଣୁ ଚୋରରେ ଚୋରି କରିବାରେ ମଧ୍ୟ ସେ ଶ୍ରେଷ୍ଠ। ତେଣୁ ଆମେ ବର୍ଷକ ଭିତରେ ଗୋଟିଏ ମାସ କାର୍ତ୍ତିକ ମାସରେ ଭଗବାନ ଚୋରି କରି ଧରା ପଡ଼ିଥିଲେ, ବନ୍ଧା ହୋଇଥିଲେ ବୋଲି ତାଙ୍କୁ ପୂଜା କରୁଛେ। କାର୍ତ୍ତିକ ଦାମୋଦର ବ୍ରତ ନମାମି ସ୍ୱରଂ ସ ଚିଦାନନ୍ଦ ରୂପମ ଲସତ୍ ଗୁଣ୍ଡାଳମ ଗୋକୁଳେ ଭ୍ରାଜମାନମ ଯଶୋଦା ଭିଓଳୁ ଖଳାଧବମାନମ ପରାମୁଷ୍ଟଂ ଅତ୍ୟ ଗୋପ୍ୟା। ଭଗବାନ ଧରା ପଡ଼ିକିରି ଧାଇଁଲେ, ମାଙ୍କ ହାତରେ ଯଷ୍ଟି ଦେଖିକିରି ଧାଉଁଛନ୍ତି ଭଗବାନ, ଏଭଳି ଭଗବାନ ରହିଛନ୍ତି ଆମର। ତାଙ୍କ ବିଷୟରେ ସକାଳେ ଆଲୋଚନା କରାଯାଉଛି, ସେହିଭଳି ଭାବରେ ମଧ୍ୟାହ୍ନରେ ମଧ୍ୟାହ୍ନ ଆଳତୀ ଭଗବାନ ବିଷୟରେ କରାଯାଉଛି, ମଧ୍ୟାହ୍ନ ଆଳତୀ କରାଯାଉଛି, ଏବଂ ସନ୍ଧ୍ୟାବେଳେ ସେ ଚୋର ପ୍ରସଙ୍ଗ କରାଯାଉଛି, ଭଗବାନ ଭଗବତ ଗୀତା ବିଷୟରେ ପାଠ କରାଯାଉଛି। ସାରା ପୃଥିବୀରେ ଯେତେ ଇସ୍କନ କେନ୍ଦ୍ର ରହିଛି ସବୁଠି ଏଇଭଳି ଭାବରେ ଭଗବାନ ବିଷୟରେ ଆଲୋଚନା କରାଯାଉଛି। ତେଣୁ ଇଏ ଏହିଭଳି ଭାବରେ ଧ୍ୟାନ ଅନୁଧ୍ୟାୟନ ମାନେ ବାରମ୍ବାର ସେ ବିଷୟରେ ଚିନ୍ତା କରୁ, ଅଗମ ମୁଁ ଏ ଯେଉଁ କରିଦେଲି ଏଇଟା ପାପ ହୋଇଗଲା ବା ଗୋଟେ ଅପରାଧ ହୋଇଗଲା, ଗୋଟେ ଅପରାଧ ହୋଇଗଲା, ତେଣୁ ବଳବତ୍ ବିଗ୍ରହାକୁଳ ବଳବତ୍, ବଳବତ୍ କହିଲେ ବହୁତ ବଳିଆନ ବ୍ୟକ୍ତି ସବୁ ରହିଛନ୍ତି, ବିଗ୍ରହ ଭଗବାନ କୃଷ୍ଣ ସିଏ କେତେ ତାଙ୍କର ଶକ୍ତି ରହିଛି, ତାଙ୍କର ବହୁତ ଅନୁଚର ସବୁ ରହିଛନ୍ତି, ଯାଦବ ସୈନ୍ୟ, ଯାଦବ ସୈନ୍ୟ ପ୍ରସିଦ୍ଧ ଯାଦବ ସୈନ୍ୟ, ଏମିତିକି ଭଗବାନ ଯିବା ପୂର୍ବରୁ ଜାଣିଲେ ଯାଦବ ସୈନ୍ୟଙ୍କୁ କେହି ପରାସ୍ତ କରିପାରିବେ ନାହିଁ, ଏତେ ଶକ୍ତିଶାଳୀ ହୋଇଯାଇଥିଲେ ସେମାନେ ଯାଦବ ସୈନ୍ୟ, ଏତେ ଶକ୍ତିଶାଳୀ। ତେଣୁ ଭଗବାନ ସବୁ ବ୍ୟବସ୍ଥା କଲେ, ତାଙ୍କ ଭିତରେ ଫାଇଟିଂ କରେଇକିରି ତାଙ୍କୁ ସବୁ ନେଇଗଲେ, ତାଙ୍କ ଧାମକୁ ସବୁ ନେଇଗଲେ, କିଏ କେଉଁଠୁ ଆସିଥିଲେ ସବୁ ସେଇଠି ଗଲେ, କିଏ ସ୍ୱର୍ଗ ଲୋକରୁ ଆସିଥିଲେ ଦେବତାମାନେ ସବୁ ସେମାନେ ସେଠିକି ଗଲେ, କିଏ ଭଗବତ ଧାମରୁ ଆସିଥିଲେ ସବୁ ସେଠିକି ଗଲେ, ଏଇଭଳି ଭାବରେ ତାଙ୍କୁ ସବୁ ନେଇଗଲେ ଯାଦବ ସୈନ୍ୟ, ପ୍ରସିଦ୍ଧ ଯାଦବ ସୈନ୍ୟ, କେହି ତାଙ୍କୁ ହରାଇ ପାରିବେ ନାହିଁ ଯାଦବ। ତେଣୁ ଏ ବଳବତ୍ ବିଗ୍ରହାକୁଳ, ତାଙ୍କ ସହିତ ମୁଁ ବିଗ୍ରହ କରିଦେଲି, ଫାଇଟିଂ କରେଇଦେଲି, ଆରମ୍ଭ କରିଦେଲି, ଆକୁଳ ହୋଇଗଲେ ସେ କ'ଣ କରିବା ବର୍ତ୍ତମାନ, ପ୍ରାଣ ସଙ୍କଟ ହୋଇଯାଇଛି ବର୍ତ୍ତମାନ, ତେଣୁ ଧ୍ୟାନ କରୁଛନ୍ତି କ'ଣ କରିବା। ଏଇଭଳି ଭାବରେ ଅନୁଧ୍ୟାୟନ ବାରମ୍ବାର ସେଇ ବିଷୟରେ ଚିନ୍ତା କରୁଛନ୍ତି, ଖାଇବା ପାଇଁ ମଧ୍ୟ ଭୁଲି ଯାଉଛନ୍ତି, ଭୋକ ଶୋଷ ଭୁଲି ଯାଇଛନ୍ତି, ଖାଇବାକୁ ଡାକିଲେ ମଧ୍ୟ ସେ ଖାଉନାହାନ୍ତି, ଚିନ୍ତା କରୁଛନ୍ତି ଏଇଭଳି ଭାବରେ ଅବସ୍ଥା ହେଇଛି। ବହୁତ ଦିନ ଧରିକି ଏଭଳି ଚିନ୍ତା କରୁଛନ୍ତି, କିଛି ଦିନ ଧରି ଚିନ୍ତା କରିଛନ୍ତି, କଥଂ ଆଉ କ'ଣ ଚିନ୍ତା କରୁଛନ୍ତି ନା, କଥଂ ମୃଜାମି ଆତ୍ମରଜ, ଏଇ ଯେଉଁ ମୁଁ ରଜ ରଜଗୁଣ ରଜଗୁଣରେ ଏସବୁ ଭାବରେ ଦୋଷ କରିଦେଲେ ବା ଏ ଯେଉଁ ଅପରାଧ କରିଦେଲେ ଆତ୍ମରଜ ନିଜେ ସେ କାର୍ଯ୍ୟଟି କରିଛନ୍ତି, ମୁଁ କେମିତି ଏଇଟାକୁ ମୃଜାମି, ଏ ଦୋଷକୁ କେମିତି ମୁଁ ଦୋଷରୁ କେମିତି ମୁକ୍ତ ହେବି, ଏଇଠି ଚିନ୍ତା କରୁଛନ୍ତି, ବାରମ୍ବାର ଚିନ୍ତା କରୁଛନ୍ତି, କ'ଣ କଲେ ମୁଁ ଏ ଦୋଷରୁ ମୁକ୍ତ ହୋଇପାରିବି, କ'ଣ କଲେ, କଥଂ ମୃଜାମି ଆତ୍ମରଜ ଏବଂ ପ୍ରସିଦ୍ଧେତ୍ ବା ଅଚ୍ୟୁତ କଥଂ ଅଚ୍ୟୁତ, ଭଗବାନ କୃଷ୍ଣଙ୍କୁ ଚିନ୍ତା କରୁଛନ୍ତି, ସେ ହେଉଛି ଅଚ୍ୟୁତ, ଅଚ୍ୟୁତ କହିଲେ, ଅଚ୍ୟୁତ କହିଲେ ତାଙ୍କର ଚ୍ୟୁତି ନାହିଁ, ଭଗବାନ ଏଭଳି ରହିଛନ୍ତି ସେ କୌଣସି ପରିସ୍ଥିତିରେ ତାଙ୍କର ଚ୍ୟୁତି ହୁଏ ନାହିଁ ବା ତାଙ୍କର ପତନ ହୁଏ ନାହିଁ। ସେଥିପାଇଁ ଭଗବତ ଗୀତାର ଆରମ୍ଭରେ ଅର୍ଜୁନ ଭଗବାନଙ୍କୁ ଅଚ୍ୟୁତ ବୋଲି ସମ୍ବୋଧନ କରିଥିଲେ। ସେନୋର୍ ଉଭୟର ମଧ୍ୟ ରଥମ ସ୍ଥାପନ୍ୟ ଅଚ୍ୟୁତ, ଅଚ୍ୟୁତ ଭଗବାନ ଯଦିଓ ଡ୍ରାଇଭର ହେଉଛନ୍ତି, ରଥୀ ସାରଥି ହେଇକିରି ଭଗବାନ କାର୍ଯ୍ୟ କରୁଛନ୍ତି, ଡ୍ରାଇଭର ହେଇକିରି କାର୍ଯ୍ୟ କରୁଛନ୍ତି ଭଗବାନ ସେ, କିନ୍ତୁ ଅର୍ଜୁନ ଯେତେବେଳେ ତାଙ୍କୁ ଅର୍ଡ଼ର ଦେଉଛନ୍ତି, ତାଙ୍କୁ ନିର୍ଦ୍ଦେଶ ଦେଉଛନ୍ତି, ସେନୋର୍ ଉଭୟର ମଧ୍ୟ ରଥମ ସ୍ଥାପନ୍ୟ ଅଚ୍ୟୁତ, ଦୁଇ ସେନାଙ୍କ ମଧ୍ୟରେ ଗୋଟେ ପଟେ ରହିଛନ୍ତି କୌରବ ସେନା, ଆଉ ଗୋଟେ ପକ୍ଷରେ ରହିଛନ୍ତି ପାଣ୍ଡବ ସେନା, ମଝିରେ କିଛି ସ୍ଥାନ ରହିଛି, ଅର୍ଜୁନ କହିବାକୁ ଚାହୁଁଥିଲେ ଏଇ ଦୁଇ ସେନାଙ୍କ ମଝିରେ ଆମର ରଥକୁ ସ୍ଥାପନ କର, ରଥକୁ ସ୍ଥାପନ ଅଚ୍ୟୁତ, ସେଥିପାଇଁ ଅଚ୍ୟୁତ ବୋଲି ସମ୍ବୋଧନ କଲେ, କାରଣ ସେ ହେଉଛନ୍ତି ଭଗବାନ ଅଚ୍ୟୁତ, ତାଙ୍କର କେବେ ହେଲେ ପତନ ହୁଏ ନାହିଁ ଅଚ୍ୟୁତ। ତେଣୁ ଆଜି ଇଏ ଯେଉଁ ଚିନ୍ତା କରୁଛନ୍ତି, ସେ ଚିନ୍ତା କରୁଛନ୍ତି ଅଚ୍ୟୁତ କଥମ, କିଭଳି ଭାବରେ ମୁଁ ତାଙ୍କୁ ପ୍ରସିଦ୍ଧ, ତାଙ୍କୁ କେମିତି ସନ୍ତୁଷ୍ଟ କରିପାରିବି, ମନୁଷ୍ୟ ଜୀବନର ଉଦ୍ଦିଷ୍ଟ ହେଉଛି ଏଇ ଭଗବାନଙ୍କୁ ସନ୍ତୋଷ ବିଧାନ କରିବା, ମନୁଷ୍ୟ ଜୀବନର ଉଦ୍ଦେଶ୍ୟ ହେଉଛି ଭଗବାନଙ୍କର ସନ୍ତୋଷ ବିଧାନ କରିବା। ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଲେ ସେ କଥା ଭଗବତ ଗୀତାରେ, ଯିଏ ଯେଉଁ କାର୍ଯ୍ୟ କରନ୍ତୁ ନା କାହିଁକି କ'ଣ ସେ କ'ଣ ସଂସିଦ୍ଧିର ହେତୁଷଣ, ଯିଏ ଯେଉଁ କାର୍ଯ୍ୟ କରୁଛନ୍ତି ଅଥ କ'ଣ ସେ ଶ୍ଳୋକଟି ଅଠର ଅଧ୍ୟାୟ ରହିଛି, ଇଏ ହେଉଛି ଆମର କର୍ତ୍ତବ୍ୟ ହେଉଛି ଏଇଟା, ଯିଏ ଯେଉଁ କାର୍ଯ୍ୟ କରୁଛନ୍ତି କରନ୍ତୁ, ବିଭିନ୍ନ ପ୍ରକାର ବା କ'ଣ ବର୍ଣ୍ଣ ଧର୍ମ ରହିଛି, ଆଶ୍ରମ ଧର୍ମ ରହିଛି ଏବଂ ସବୁ ପ୍ରକାର ବର୍ଣ୍ଣାଶ୍ରମ ଧର୍ମ ବର୍ତ୍ତମାନ ଲୋପ ପାଇଯାଇଛି, ଯିଏ ଯେଉଁ କାର୍ଯ୍ୟ କରୁଛନ୍ତି ବର୍ତ୍ତମାନ ଆମେ ଚିନ୍ତା କରିବା, କିଏ ବିଜନେସ୍ କରୁଛନ୍ତି, କିଏ ଚାକିରି କରୁଛନ୍ତି, କିଏ କେଉଁ କାର୍ଯ୍ୟ ସବୁ କରୁଛନ୍ତି ବର୍ତ୍ତମାନ ସମୟରେ, କିନ୍ତୁ ଯିଏ ଯେଉଁ କର୍ମ କରନ୍ତୁ ନା କାହିଁକି ତାଙ୍କର ଉଦ୍ଦେଶ୍ୟ ହେବା କଥା କ'ଣ ନା ସେମାନେ ଏଭଳି ଭାବରେ କାର୍ଯ୍ୟ କରିବେ ଯେଉଁ କାର୍ଯ୍ୟ ଦ୍ୱାରା ସେମାନେ ଭଗବାନଙ୍କୁ ସନ୍ତୋଷ ବିଧାନ କରିପାରିବେ। ଏ ଶ୍ଳୋକଟି ଅଛନ୍ତି ଭଗବତ ଗୀତାରେ, ଭଗବାନ କହୁଛନ୍ତି ଯେ ସ୍ୱେ ସ୍ୱେ କର୍ମଣ ଅବିରତ ସଂସିଦ୍ଧିଂ ଲଭତେ ନର, ସ୍ୱକର୍ମ ନିରତ ସିଦ୍ଧିଂ ଯଥା ବିନ୍ଦନ୍ତି ତ ଶୁଣୁ, ଯଥା ପ୍ରଭୃତି ଭୂତାନାମ ଜୈନ ସର୍ବମିଦମ ତତମ ସ୍ୱକର୍ମଣ ତମ ଭ୍ୟର୍ଚ୍ଚ ସିଦ୍ଧିଂ ବିନ୍ଦନ୍ତି ମାନବ। ଆମେ ସିଦ୍ଧି ପାଇ କେମିତି ପାଇବା ନା ସ୍ୱକର୍ମଣା, ଯିଏ ଯେଉଁ କର୍ମ କରୁଛନ୍ତି କରନ୍ତୁ, କିନ୍ତୁ ସ୍ୱକର୍ମଣା ତମ ଅଭ୍ୟର୍ଚ୍ଚ, ସେଇ କର୍ମ ମାଧ୍ୟମରେ ଭଗବାନଙ୍କର ଅଭ୍ୟର୍ଚ୍ଚ ବା ଅର୍ଚ୍ଚନା କରିବା ବା ପୂଜା କରିବା ସେଇ କର୍ମ ମାଧ୍ୟମରେ। ତେଣୁ କେମିତି ଆମେ କର୍ମ ମାଧ୍ୟମରେ ପୂଜା କରିବା, ସେଥିପାଇଁ ଆମେ ଜଣେ ଗୁରୁଙ୍କର ଶରଣରେ ଯିବା, ବହୁତ ବିରାଟ ପ୍ରସଙ୍ଗ ରହିଛି। ତେଣୁ ଏହିଭଳି ଭାବରେ କର୍ମ କରିବା ଯେଉଁ କର୍ମ ଦ୍ୱାରା କି ସଂସିଦ୍ଧିର ହରିତୋଷଣ, ସ୍ୱକର୍ମଣା ତମ ଅଭ୍ୟର୍ଚ୍ଚ ସିଦ୍ଧିଂ ବିନ୍ଦତି ମାନବ, ଏହିଭଳି ଭାବରେ ଜଣେ ସିଦ୍ଧି ପ୍ରାପ୍ତ ହେବ। ଆମେ ଏହିଭଳି ଭାବରେ କର୍ମ କରିବା ଯାହାଫଳରେ କି ଭଗବାନ ସନ୍ତୁଷ୍ଟ ହୋଇଯିବେ। ତେଣୁ ଇଏ ଭଗବାନ ସନ୍ତୋଷ ବିଧାନ ହୋଇଗଲେ ଆମର ଜୀବନର ସିଦ୍ଧି ପ୍ରାପ୍ତ ହୋଇଗଲେ। ତେଣୁ ଏ କଥା ସେ କହୁଛନ୍ତି ପ୍ରସିଦ୍ଧେତ୍ ବା ଅଚ୍ୟୁତ କଥମ, ସେ ଅଚ୍ୟୁତ, ତେଣୁ କୃଷ୍ଣଙ୍କୁ ସେ ଚିନ୍ତା କରୁଛନ୍ତି ଅଚ୍ୟୁତ, ଅଚ୍ୟୁତ ଚିନ୍ତା କରିବାର ଉଦ୍ଦେଶ୍ୟ ହେଉଛି ମୁଁ ଗୋଟେ ଭୁଲ କରିଦେଇଛି, କିନ୍ତୁ ସେ ଭଗବାନ ସେ ମୋର ଭୁଲକୁ କ୍ଷମା କରିବେ। ଏଇ ଭାବରେ ଏଇଭଳି ଭାବରେ ତାଙ୍କୁ ଚିନ୍ତା କରୁଛନ୍ତି ସେ ଅଚ୍ୟୁତ, ତାଙ୍କୁ ମୁଁ କେମିତି ବର୍ତ୍ତମାନ ସନ୍ତୋଷ ବିଧାନ କରିବି, ତାଙ୍କର ସେ କେମିତି ମୋ ଉପରେ ପ୍ରସନ୍ନ ହେବେ, ସେ ପ୍ରଭୁ କେମିତି ମୋ ଉପରେ ପ୍ରସନ୍ନ ହେବେ, ଏଇଭଳି ଭାବରେ ଚିନ୍ତା କରୁଛନ୍ତି ବାରମ୍ବାର ଚିନ୍ତା କରୁଛନ୍ତି, ରାତିରେ ନିଦ ହେଉନାହିଁ ଚିନ୍ତା କରୁଛନ୍ତି। ଆମେ ରହିଛି ଆମର ରହିଛି ଏକ୍ସପିରିଏନ୍ସ ରହିଛି ପାଶ୍ଚାତ୍ୟ ଜଗତରେ ବା ଭାରତବର୍ଷରେ ମଧ୍ୟ ଏଇଟା ଗୋଟେ ରୋଗ ବୋଲି କୁହାଯାଏ, ସେମାନେ ଶୋଇପାରିବେନି, ରାତିରେ ନିଦ ହେବ ନାହିଁ, ରାତିରେ ନିଦ ହେବ ନାହିଁ, ତେଣୁ ରହିଛି ସ୍ଲିପିଂ ପିଲ୍ ରହିଛି, ନିଦ ବଟିକା ଖାଇକି ଲୋକମାନେ ନିଦ ଯାଉଛନ୍ତି, ଏତେ ରହୁଛି। ଆମର ଶ୍ରୀଶ୍ରୀମଦ ଗୌରବନ୍ଦ ମହାରାଜ କହନ୍ତି, ଗୋଟେ ବ୍ୟକ୍ତି ଥିଲେ, ସେ ରାତିରେ ଶୋଇପାରୁନଥିଲେ, ରାତିରେ ଶୋଇପାରନ୍ତି ନାହିଁ। ତିନି ପ୍ରକାର ବ୍ୟକ୍ତି ରହିଛନ୍ତି, କର୍ମୀ, ଭୋଗୀ, ରୋଗୀ, ଯୋଗୀ, ତିନି ପ୍ରକାର ବ୍ୟକ୍ତି ରହିଛନ୍ତି। ମହାରାଜ କଥାଟି କହୁଥିଲେ, ତିନି ପ୍ରକାର ବ୍ୟକ୍ତି ଶୋଇପାରନ୍ତି ନାହିଁ। ଭୋଗୀ କହିଲେ ବହୁତ ଧନ ସମ୍ପଦ ରହିଛି, ଭୋଗ ବହୁତ ରହିଛି, କିନ୍ତୁ ଆଉ ସିଏ ରାତିରେ କେମିତି ଶୋଇବେ, ଶୋଇଲା ବେଳେ ଚିନ୍ତା କରୁଛି ଏଠି ଟଙ୍କା ରହିଛି, ସେଠି ଟଙ୍କା ରହିଛି, କିଏ ଆସିଛ, ଚୋରା ଆସିଛ, ଏଇଭଳି ଭାବରେ ଚିନ୍ତା କରୁଛନ୍ତି। ବା ଆଜିକାଲି ଯୁଗରେ ବ୍ୟାଙ୍କରେ ଟଙ୍କା ରହିଲେ ମଧ୍ୟ ବ୍ୟାଙ୍କ କାଲି ଭାଙ୍ଗିଯିବ, ପତର ହେଇଛ, ବହୁତ ସଂସ୍ଥା ସବୁ ରହିଛନ୍ତି, ସେମାନେ ସବୁ ଇଏ ହେଇଯାଇଛନ୍ତି, କ'ଣ ସେମାନେ ସବୁ ତାଙ୍କର ଇଏ ସବୁ ଲିକ୍ୱିଡେଟେଡ଼ ହେଇଯାଇଛନ୍ତି, ଆଉ ତାଙ୍କର ଆଉ କିଛି ନାହିଁ, ଟଙ୍କା ପଇସା ଫେରିବା ପାଇଁ ତାଙ୍କର ଯୋଗ୍ୟତା ନାହିଁ, ସବୁ ବନ୍ଦ ହେଇଯାଇଛି, ଏଭଳି ଭାବରେ ସବୁ ରହିଛନ୍ତି। ତେଣୁ ଚିନ୍ତା ରହିଛି, ଭୋଗୀ ସେ ଶୋଇପାରୁନାହିଁ କୌଣସି କାରଣରୁ, ଯଦି ରାତିରେ ଟିକିଏ ନିଦ ହେଇଗଲା, ବହୁତ ସମୟ ପରେ ଯଦି ନିଦ ହେଇଗଲା, ସେତେବେଳେ କୁକୁର ରହିଛି, ଟିକିଏ ପବନ 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 ହେଲା, କୁକୁର ଭୋ ଭୋ ହେଲା, ଏଠି ଭୋକିଲାଣି, ନିଦ ଭାଙ୍ଗି ଯାଉଛି, ଏଇଭଳି ଭାବରେ। ଭୋଗୀ ରୋଗୀ ରୋଗୀ ରୋଗରେ ଛଟପଟ ହେଉଛି, ବର୍ତ୍ତମାନ କରୋନା ବୟସରେ ରହିଛି, ଲୋକମାନେ କିଭଳି ଭାବରେ ଛଟପଟ ହେଉଛନ୍ତି, ସେମାନେ ସମସ୍ତଙ୍କର ରହିଛି, ସମସ୍ତେ ଯିଏ ରୋଗ ନ ରହିଛି ମଧ୍ୟ ସେ ଜାଣିଛନ୍ତି, ଅନ୍ୟମାନଙ୍କ ବିଷୟରେ ଶୁଣିଛନ୍ତି, ରୋଗରେ ଛଟପଟ ହେଉଛନ୍ତି। ଭୋଗୀ ରୋଗୀ ଏବଂ ଯୋଗୀ, ଯୋଗୀ ଭଗବାନଙ୍କ ସହିତ ଯେଉଁମାନେ ଯୁକ୍ତ ହେଇଛନ୍ତି, ସବୁବେଳେ ଭଗବାନଙ୍କ ଚିନ୍ତା କରୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ଯୋଗୀ ଆଉ ସେ ଶୋଇବେ କେତେବେଳେ, ଶୋଇପାରୁନାହାନ୍ତି। ତେଣୁ ଏଇଭଳି ଭାବରେ ଗୋଟେ କଥା ରହିଛି, ଶ୍ରୀଶ୍ରୀମଦ ଗୌରବନ୍ଦୁ ସେ ମହାରାଜ କହୁଥିଲେ, ଗୋଟେ ବ୍ୟକ୍ତି ରାତିରେ ଶୋଇପାରୁନଥିଲେ, ଶୋଇପାରୁନଥିଲେ, ତେଣୁ ବହୁତ ଔଷଧପତ୍ର ଖାଇଲେ ଭଲ ହେଉନଥିଲେ। ମୋର ମଧ୍ୟ ଆମର ବହୁତ ରହିଛି ଏକ୍ସପିରିଏନ୍ସ ରହିଛି, ବହୁତ ଆମର ସବୁ ଅଫିସରେ ବହୁତ ଅଛନ୍ତି, ଯେଉଁମାନେ ରାତିରେ ଶୋଇପାରିବେ ନାହିଁ, ରାତିରେ ସମସ୍ତଙ୍କୁ ନିଦ ହେବ ନାହିଁ, ଇଏ ଗୋଟେ ରୋଗ ମଧ୍ୟ ରହିଛି, ଇନ୍ସୋମ୍ନିଆ ତାକୁ କୁହାଯାଏ, ରାତିରେ ଶୋଇ ଶୋଇ ନିଦ ହେବ ନାହିଁ, ଇନ୍ସୋମ୍ନିଆ ତାକୁ କୁହାଯାଏ, ସେଥିପାଇଁ ଔଷଧ ଦିଅନ୍ତି ସେମାନେ, ସ୍ଲିପିଂ ପିଲ୍, ନିଦ ବଟିକା ଖାଇକି ସେମାନେ ନିଦ ଯିବେ। ତେଣୁ ଏଇଭଳି ଭାବରେ ବହୁତ ବଟିକା ଖାଇଲେ ମଧ୍ୟ ତାଙ୍କ ନିଦ ହେଉନଥିଲା, ତେଣୁ ଜଣେ ସାଧୁଙ୍କ ପାଖକୁ ଆସି ପହଞ୍ଚିଲେ, ସାଧୁଙ୍କ ପାଖ ଯେଉଁମାନଙ୍କର ସୌଭାଗ୍ୟ ଉଦୟ ହୁଏ ସେମାନେ ସାଧୁଙ୍କର ଦର୍ଶନ କରନ୍ତି ବା ସାଧୁଙ୍କର ସଙ୍ଗ କରନ୍ତି, ସତ୍ସଙ୍ଗ ଲାଭ କରନ୍ତି, ଯେଉଁମାନଙ୍କ ସୌଭାଗ୍ୟ ଉଦୟ ହୁଏ। ତେଣୁ ଆଜି ସେ ଆସିକରି ସାଧୁଙ୍କୁ କହିଲେ, ମହାରାଜ ମୋର ରାତିରେ ନିଦ ହେଉନାହିଁ, ମୋତେ ଟିକିଏ କ'ଣ ଜଡ଼ିବୁଟି ଟିକିଏ ଦିଅନ୍ତୁ, ଜଡ଼ିବୁଟି ଟିକିଏ ଦିଅନ୍ତୁ। ମହାରାଜ କହିଲେ, ଠିକ୍ ଅଛି, ତୁମେ ଆସ ଆମ କଥାକୁ ଆସ, ସେଇଥିରେ ଆମେ ଦେବା ଔଷଧ ଦେବା। ତେଣୁ ମହାରାଜ ସନ୍ଧ୍ୟାବେଳେ କଥା କହୁଛନ୍ତି, ଭାଗବତ କଥା ଚାଲିଛି ଶୁଣୁଛନ୍ତି, ଭାଗବତ କଥା ଶୁଣିଲା ନିଦ ହେଇଛି, ନିଦ ହେଇଗଲା, ମହାରାଜଙ୍କ କଥା ସରିଲା, ସବୁ ଶିଷ୍ୟମାନେ ସବୁ ବ୍ୟାକ୍ ପ୍ୟାକ୍ ପ୍ୟାକିଂ ଫ୍ୟାକିଂ କରିକି ସବୁ ବାହାରି ବସିଲେ, ସେ ଲୋକ ଶୋଇଛି, ଢୁଳୁଛି, ଘୁଙ୍ଗୁଡ଼ି ମାରୁଛି, ତାକୁ ଉଠେଇବା ପାଇଁ ବସିଲେ, ମହାରାଜ କହିଲେ ତାକୁ ଉଠା ନା, ସେ ଶୋଇଥାଉ। ଏଇଭଳି ଭାବରେ ସବୁ ଗଲେ, କବାଟ ଫବାଟ ଦେଇଦେଲେ, ସକାଳ ହେଲା, ସେ ସବୁ ଶୋଇଛି, ସେମିତି ସକାଳ ହେଲା, ସୂର୍ଯ୍ୟ କିରଣ ପଡ଼ିବାରୁ ତାର ନିଦ ଭାଙ୍ଗିଲା। ହେଲେ ମହାରାଜ କ'ଣ ଔଷଧ ଦେଲେ ମୋର ବହୁତ ଦିନ ପର୍ଯ୍ୟନ୍ତ ନିଦ ହେଉନଥିଲା, ତେଣୁ ମହାରାଜ ତୁମେ ସବୁଦିନ ଆସ, ଏଇଠି ଔଷଧ ପାଇବ, କଥା ଶୁଣିଲେ ଏଇଭଳି ଭାବରେ କଥା ଅଛି। ତେଣୁ ଯେଉଁମାନେ ବହୁତ ଚିନ୍ତାଗ୍ରସ୍ତ ହେଇଯାଆନ୍ତି, ମଝିରେ ଗୋଟେ ନ୍ୟୁଜ୍ରେ ଆସିଥିଲା, ଜଣେ ଭାରତବର୍ଷରେ ଇଂଲଣ୍ଡରେ ସେ ରହୁଛନ୍ତି, କ'ଣ ତାଙ୍କ ନାଁ, ସେ ଭାରତବର୍ଷରେ ବହୁତ ଟଙ୍କା ସବୁ ଲୋନ୍ ନେଇକରି, ବ୍ୟାଙ୍କରୁ ସବୁ ଲୋନ୍ ନେଇକରି ସବୁ ପଳେଇ ଯାଇଥିଲେ, ଲଣ୍ଡନକୁ ପଳେଇ ଯାଇଥିଲେ, ବହୁତ ଧନୀ ବ୍ୟକ୍ତି, ଆମର ଅନୁପମ କହିବେ ତାଙ୍କ ନାଁଟା କ'ଣ, ସେ କ'ଣ ମନେ ପଡ଼ୁନାହିଁ, ସେ ତାଙ୍କ ବିରୁଦ୍ଧରେ ବହୁତ ସବୁ ହେଇଯାଇଥିଲା, ମକଦ୍ଦମା ହେଇଯାଇଥିଲା, ଏବେ ମଧ୍ୟ ତାଙ୍କ କଥା ସବୁ ବାହାରୁଛି, ଆଉ ସେ ରାତିରେ ଶୋଇପାରିବେ, କେତେ ଜଣ ସୁଇସାଇଡ଼ କରିଦେଉଛନ୍ତି, ଇଏ ମଧ୍ୟ ଚିନ୍ତା କରୁଥିଲେ ସୁଇସାଇଡ଼ କରିବେ ବୋଲି ଆମେ ଶୁଣିବା କଥା, ଆତ୍ମହତ୍ୟା କରିବା, ବହୁତ ଲୋକ ଆତ୍ମହତ୍ୟା କରୁଛନ୍ତି। ତେଣୁ ଏଭଳି ଭାବରେ ଦୁଃଖଗ୍ରସ୍ତ ହେଇକରି ଚିନ୍ତା ହେଉଛି, ନିଦ ହେଉନାହିଁ ରାତିରେ, ଏଇଭଳି ଭାବରେ ଚିନ୍ତା କରୁଛନ୍ତି, କେମିତି ମୁଁ ଭଗବାନଙ୍କୁ ସନ୍ତୋଷ ବିଧାନ କରିବି, କିନ୍ତୁ ତାଙ୍କର ସୌଭାଗ୍ୟ ଏ ଭଗବାନଙ୍କ ବିଷୟରେ ଚିନ୍ତା କରୁଛନ୍ତି। କିନ୍ତୁ କେତେଜଣ ଲୋକ ଭଗବାନ ବିଷୟରେ ଚିନ୍ତା କରୁଛନ୍ତି? ହଁ, ଭଗବାନଙ୍କୁ ଛାଡ଼ିକିରି ଭୌତିକ ଜଗତ ବିଷୟରେ ଚିନ୍ତା କରୁଛନ୍ତି। ଆମର ଶ୍ରୀ ଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି, ଅସୁରମାନଙ୍କର ଚିନ୍ତା ହେଉଛି ଏଇ ଗୋଟିଏ କଥା, ଟଙ୍କା 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 ଟଙ୍କା। କ'ଣ ତା ନାଁ ଇଏ ଅନୁପମ? ସେ କ'ଣ ସେ ଯେଉଁ ଲୋକ ନା ଯେଉଁ ଲଣ୍ଡନ ଇଂଲଣ୍ଡ ପଳେଇଯାଇଥିଲେ ବହୁତ ଟଙ୍କା ଲୋନ୍ ନେଇକିରି, କି ବ୍ୟାନ୍ ନା କ'ଣ ଗୋଟେ ରହିଛି କି ନା ନା ମୋଦି ନୁହଁ, ଆଉ ଗୋଟେ କ'ଣ ନାଁଟା ତାଙ୍କର, ମୋଦି ବି ହେଇଥାଇ ପାରନ୍ତି, ମୁଁ କିନ୍ତୁ ଆଉ ଜଣେ କଥା କହୁଥିଲି। ତେଣୁ ଯାହା ବି ହଉ, ଏଇଭଳି ଭାବରେ ଅସୁରମାନଙ୍କର ରହିଛି, ଭଗବତ ଗୀତାରେ ଭଗବାନ କହୁଛନ୍ତି, ସେମାନେ କହୁଛନ୍ତି ତାଙ୍କର ଚିନ୍ତା କ'ଣ, ସବୁବେଳେ ଚିନ୍ତା ଏଇଭଳି ଭାବରେ, ଇଦମ୍ ଅଧ୍ୟାୟ ମହାଲବ୍ଧ ଇଦମ୍ ପ୍ରାପ୍ତ ମନୋରଥମ ଇଦମ୍ ଅସ୍ତି ଧମ ବିମି ଭବିଷ୍ୟତ ପୁନର୍ଧନମ, ଏତିକି ମୁଁ ପାଇଛି, ଏତିକି ମୋର ଟଙ୍କା ହେଇଛି, ଏତିକି ହେବ, ଏତିକି ପାଇବି, ଏଇଭଳି ଭାବରେ ଚିନ୍ତା ତାଙ୍କର। ଆମର ଶ୍ରୀଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି, ମନି 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 ସ୍ୱିଟର ଦ୍ୟାନ୍ ହନି ବ୍ରାଇଟର ଦ୍ୟାନ୍ ସନ୍ସାଇନ୍, ଖାଲି ଟଙ୍କା ମହୁ ଠାରୁ ମଧ୍ୟ ଆହୁରି ମଧୁର ଏବଂ ଆଲୋକ ଠାରୁ ମଧ୍ୟ ଆହୁରି କ'ଣ ଉଜ୍ଜଳ। ମନି 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 ସ୍ୱିଟର ଦ୍ୟାନ୍ ହନି ବ୍ରାଇଟର ଦ୍ୟାନ୍ ସନ୍ସାଇନ୍, ଏଇଭଳି ଭାବରେ ଅନ୍ୟମାନଙ୍କ ଲୋକମାନେ ଚିନ୍ତା, କିନ୍ତୁ ଇଏ ଯେଉଁ ଚିନ୍ତା କରୁଛନ୍ତି ଅଚ୍ୟୁତ ଭଗବାନ ବିଷୟରେ ଚିନ୍ତା କରୁଛନ୍ତି, ଇଏ ତାଙ୍କର ସୌଭାଗ୍ୟ। ଭଗବାନ ବିଷୟରେ ଚିନ୍ତା କରିକିରି ରାତି ପାଇଗଲେ ମଧ୍ୟ କିଛି ଅସୁବିଧା ନାହିଁ, ଭଗବାନ କେମିତି ତାଙ୍କୁ ସନ୍ତୋଷ ବିଧାନ କରିବି, ଭକ୍ତର କର୍ତ୍ତବ୍ୟ ହେଉଛି ଏଇଟା, କେମିତି ସେ ଭଗବାନଙ୍କର ସନ୍ତୋଷ ବିଧାନ କରିବେ, ସବୁବେଳେ ସେ ବିଷୟରେ ଚିନ୍ତା କରୁଥିବେ ସେମାନେ ଭକ୍ତ, ଉନ୍ନତ ଭକ୍ତମାନେ। ସେଇଭଳି ଆମେ ଦେଖୁଛେ ପ୍ରଭୁପାଦ ମହାରାଜ 2-3 ଘଣ୍ଟା ରାତିରେ ଶୋଉଥିଲେ, ସବୁବେଳେ ଭଗବାନ ବିଷୟରେ ଚିନ୍ତା କରୁଥିଲେ, କେମିତି ଏସବୁ କରିଥିବାରୁ କ'ଣ 1965 ମସିହାରେ 66 ମସିହାରେ ଏ ଇସ୍କନ ଆରମ୍ଭ ହେଲା, 65ରୁ ପ୍ରଭୁପାଦ ମହାରାଜ ତା ପୂର୍ବରୁ ଭାଗବତ ରଚନା କରିବା ପାଇଁ ଆରମ୍ଭ କରିଥିଲେ, 65ରୁ 77 ପାଖାପାଖି 12 ବର୍ଷ ଭିତରେ ଏ ଏତେ ଶାସ୍ତ୍ର ସବୁ ରଚନା କରିଛନ୍ତି। ତେଣୁ ଆମେ ସେଇ ଶାସ୍ତ୍ର ବିଷୟରେ ଆଲୋଚନା କରୁଛେ, ଆଉ ସମଗ୍ର ପୃଥିବୀ ମାନବ ସମାଜ ପାଇଁ ବହୁତ ବଡ଼ ଅବଦାନ ଦେଇଛନ୍ତି, ବହୁତ ବଡ଼ ଉପକାର କରିଛନ୍ତି ପ୍ରଭୁପାଦ ମହାରାଜ। ଭଗବାନ ପ୍ରଭୁପାଦ ମହାରାଜ ଏତେ ଶାସ୍ତ୍ର ରଚନା କରିଛନ୍ତି, ଆମ ଜୀବନ ସାରା ପଢ଼ିଲେ ମଧ୍ୟ ଶେଷ କରିପାରିବା ନାହିଁ, 12 ବର୍ଷ ଭିତରେ 70 ବର୍ଷ ବୟସରେ ଏସବୁ କାର୍ଯ୍ୟ କରିଛନ୍ତି ସିଏ, ଅସାଧାରଣ ପ୍ରତିଭା ପ୍ରଭୁପାଦ ମହାରାଜ। ତେଣୁ ଏଇଭଳି ଭାବେ ଚିନ୍ତା କରୁଛନ୍ତି, ତା ପରସ୍ପର କୁହାଯାଉଛି କିଂ କୃତ୍ୱା ସାଧୁମୟଂ, ବର୍ତ୍ତମାନ ମୁଁ କ'ଣ କରିବି, ସାଧୁ କାର୍ଯ୍ୟ କ'ଣ କରିବି, ମୟଂ ମୁଁ କ'ଣ କରିବି, ସାତ୍ ନ ସପେଦ ବା ଜନଯଥା। ପୂର୍ବରୁ ବର୍ଣ୍ଣନା କରାଯାଇଥିଲା ଦ୍ୱାରକାବାସୀମାନେ ଭଗବାନଙ୍କୁ ଅଭିଶାପ ଦେଉଥିଲେ, କାରଣ କୃଷ୍ଣ ଚାଲିଗଲେ ଆଉ ଫେରିଲେ ନାହିଁ, ଏଇଭଳି ଭାବରେ ଚିନ୍ତା କରି କରିକି ସବୁ ଦ୍ୱାରକାବାସୀମାନେ ସତ୍ରାଜୀଙ୍କୁ ଅଭିଶାପ ଦେଉଥିଲେ, ସେ ମରିଯାଉ ଶୀଘ୍ର, ଏଇଭଳି ଭାବେ ଚିନ୍ତା କରୁଥିଲେ, ଅଭିଶାପ ଦେଉଥିଲେ। କିନ୍ତୁ ବର୍ତ୍ତମାନ ସତ୍ରାଜୀ ଚିନ୍ତା କରୁଛନ୍ତି, ମୁଁ କ'ଣ କଲେ, କିଂ କୃତ୍ୱା ସାଧୁମୟ, କ'ଣ ଭଲ କାର୍ଯ୍ୟ କରିବି ଯାହାଫଳରେ କି ସାତ୍ ନ ସପେଦ ବା ଜନଯଥା, ଦ୍ୱାରକାବାସୀମାନେ ମୋତେ ଆଉ ଏଭଳି ଭାବରେ ଅଭିଶାପ ଦେବେ ନାହିଁ, କ'ଣ କରିବି ଚିନ୍ତା କରୁଛନ୍ତି। ଅଧିକ ଦର୍ଶନ କ୍ଷୁଦ୍ରଂ ମୂଢ଼ଂ ଦ୍ରବିଣ ଲୋଲୁପମ୍, ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯୋଗେ ଲୋକମାନଙ୍କ ଧାରଣା ଏହିଭଳି ଭାବରେ ଥିଲା, ଇଏ ହେଉଛି ଅଧିକ ଦର୍ଶନ, ଆମେ ଯେଉଁ ଦର୍ଶନ କରୁଛେ ଆମର ସମସ୍ତଙ୍କ ଚକ୍ଷୁ ରହିଛି, ଆମେ ଚକ୍ଷୁରେ ସବୁ ଦେଖୁଛେ, କିନ୍ତୁ ଏ ଚକ୍ଷୁର ଦର୍ଶନ ଶକ୍ତି ସମସ୍ତଙ୍କର ସମାନ ନାହିଁ, ବହୁତ ଲୋକ ଅଛନ୍ତି ଅଧିକ ଦର୍ଶନ, ଖାଲି କେମିତି ଏହି ଜନ୍ମରେ ଏହି ଶରୀର ବିଷୟରେ ଚିନ୍ତା କରୁଛନ୍ତି ସେମାନେ, ଏଇଟା ଅଧିକ ଦର୍ଶନ, ସେମାନେ ଜାଣିପାରୁନାହାନ୍ତି ସେମାନେ ଏ ଶରୀର ନୁହନ୍ତି, ସେମାନେ ହେଉଛନ୍ତି ଆତ୍ମା, ଏ ଦୀର୍ଘ ଦର୍ଶନ, ଆମେ ପ୍ରକୃତରେ କିଏ, ଏସବୁ ଯେଉଁମାନେ ଚିନ୍ତା କରୁଛନ୍ତି ସେମାନେ ହେଉଛନ୍ତି ଦୀର୍ଘ ଦର୍ଶନ, ଆମ ପ୍ରକୃତ କଲ୍ୟାଣ କେମିତି ହେବ ସେ ବିଷୟରେ ସେମାନେ ଚିନ୍ତା କରୁଛନ୍ତି। ଅଧିକାଂଶ ଲୋକ ଶତକଡ଼ା 99 ଭାଗ ଲୋକ ଚିନ୍ତା କରୁଛନ୍ତି କେମିତି ଶରୀରର ଉନ୍ନତି ହେବ, ଏମାନେ ସବୁ ଅଧିକ ଦର୍ଶନବାଲା, ତାଙ୍କର ମନୁଷ୍ୟ ଜୀବନର ଶ୍ରେୟ କ'ଣ ସେମାନେ ଜାଣିନାହାନ୍ତି, ଅଧିକ ଦର୍ଶନ। କ୍ଷୁଦ୍ରଂ, ବହୁତ କ୍ଷୁଦ୍ର ମନୋବୃତ୍ତି ତାଙ୍କର ରହିଥିଲା, ଭଗବାନଙ୍କୁ ଏଇଭଳି ଭାବରେ ସେ ଦୋଷାରୋପ କରିଥିଲେ। ମୂର୍ଖ ମୂଢ଼ଂ, ମୂର୍ଖ ଭଳି ସେ କାର୍ଯ୍ୟ କରିଥିଲେ। ଦ୍ରବିଣ ଲୋଲୁପମ୍, ଦ୍ରବିଣ ଲୋଲୁପମ୍ କହିଲେ, ଦ୍ରବିଣ କହିଲେ ଧନ, ଧନ ଧନ ଲୋଲୁପମ୍, ଧନ ଲୋଭରେ ସେଇଭଳି ଭାବରେ ଭଗବାନଙ୍କୁ ଅପମାନ କରିଥିଲେ, ଭଗବାନ ପ୍ରତି ଦୋଷାରୋପ କରିଥିଲେ, କ'ଣ କଲେ ବର୍ତ୍ତମାନ ସେମାନେ ମୋ ଉପରେ ଭଗବାନ ଇଏ ହେବେ, ପ୍ରସିଦ୍ଧ ପ୍ରସନ୍ନ ହେବେ ଏବଂ ଅନ୍ୟ ଲୋକମାନେ ମଧ୍ୟ ମୋତେ ଆଉ ଅଭିଶାପ ପ୍ରଦାନ କରିବେ ନାହିଁ, ଏଇଭଳି ଭାବରେ ଚିନ୍ତା କରୁଛନ୍ତି। ତେଣୁ ଚିନ୍ତା କରି କରିକିରି ଏଇ ଜ୍ଞାନଟି ଦେଲେ ଭଗବାନ, ସେ ଜ୍ଞାନ ପ୍ରଦାନ କରନ୍ତି। ଭଗବତ ଗୀତା 15:15 କହୁଛନ୍ତି ଭଗବାନ, ମତ ସ୍ମୃତିର୍ ଜ୍ଞାନମ ଅପୋହନମ ଚ ସର୍ବଶୁଚାହଂ ହୃଦି ସନ୍ନିବିଷ୍ଟୋ ମତ ସ୍ମୃତିର୍ ଜ୍ଞାନ ଅପୋହନମ ଚ ବେଦୈସ୍ତ ସର୍ବୈ ଅହମେବ୍ୟ ବେଦ୍ୟୋ ବେଦାନ୍ତ କୃତ ବେଦ ବିଦେବ ଚହଂ। ମାଲବ୍ୟ ନା କିଏ ଜଣ ଅଛନ୍ତି ନା ଅନୁପମ ମାଲବ୍ୟ ନା କ'ଣ ତା ନାଁ ବୋଧେ ଲଣ୍ଡନରେ ଯାଇଥିଲେ ମାଲ୍ୟା 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 ସେ ଏତେ ଧନ ଥିଲା କିନ୍ତୁ ଦେଖନ୍ତୁ କ'ଣ ହେଲା ତାଙ୍କର ଅବସ୍ଥା, ଆଉ ସେ ରାତିରେ ଶୋଇପାରୁଥିବେ, ଯାହା ହେଉ ମୋତେ ମନେ ପଡ଼ିଗଲା ମାଲ୍ୟା। ସେଇଭଳି ଭାବରେ ବର୍ତ୍ତମାନ ଏ ଚିନ୍ତା କରି କରିକିରି ଭଗବାନ ଏ ଜ୍ଞାନ ପ୍ରଦାନ କରନ୍ତି, କାରଣ ସେ ଚିନ୍ତା କରୁଛନ୍ତି ଭଗବାନ କେମିତି ସନ୍ତୋଷ ବିଧାନ କରାଯିବ। ତେଣୁ ଭଗବାନ ସେଥିପାଇଁ ଯେ ଯଥା ମାଙ୍କ ପ୍ରପଦ୍ୟନ୍ତେ ତାଙ୍କ ତଥେବ ଭଜାମ୍ୟ, ଯେ ଯେଉଁଭଳି ଭାବରେ ଭଗବାନଙ୍କ ଶରଣରେ ଯିବେ ଭଗବାନ ତାଙ୍କୁ ସେଇଭଳି ଭାବରେ ପୁରସ୍କାର କରିଦେବେ, ପ୍ରଦାନ କରିବେ। ଜଣେ ଯେତେବେଳେ ଚିନ୍ତା କରୁଛନ୍ତି ଭଗବାନ କେମିତି ମୁଁ ସନ୍ତୋଷ ବିଧାନ କରିବି, ଭଗବାନ ସେ ବୁଦ୍ଧି ପ୍ରଦାନ କରିବେ। ତେଣୁ ମତ ସ୍ମୃତିର ଜ୍ଞାନମ ଅପନମ, ଯିଏ ଯେଉଁ କଥା ଚିନ୍ତା କରୁଛନ୍ତି ଭଗବାନ ସେ ମଧ୍ୟ ଜ୍ଞାନ ପ୍ରଦାନ କରନ୍ତି। ବୈଜ୍ଞାନିକମାନେ ରିସର୍ଚ୍ଚ କରୁଛନ୍ତି କେମିତି ମୁଁ ଏ ଥିଓରି ପାଇବି, ଥିଓରିଟାକୁ କେମିତି ସକ୍ସେସଫୁଲ୍ ହେବ, ଏଇ ବିଷୟରେ ଗବେଷଣା କରୁଛନ୍ତି। ତେଣୁ ଭଗବାନ ଗୋଟେ ସମୟରେ ତାଙ୍କୁ ସେ ଜ୍ଞାନଟି ପ୍ରଦାନ କରନ୍ତି। ତେଣୁ ସେହିଭଳି ଭାବରେ ବହୁତ ଲୋକ ବହୁତ ପ୍ରକାର ଚିନ୍ତା କରୁଛନ୍ତି, ସେ ସବୁ ଜ୍ଞାନ ପ୍ରାପ୍ତ ହେଉଛନ୍ତି, ଭଗବାନ ସେ ଜ୍ଞାନ ଦେଉଛନ୍ତି। ଆଜିର ଦୁନିଆରେ ଆମେ ଦେଖିବା କେତେ ପ୍ରକାର ଜ୍ଞାନ ରହିଛି, କେତେ ପ୍ରକାର ବିଦ୍ୟା ରହିଛି, ଏସବୁ ଜ୍ଞାନ କେଉଁଠୁ ଆସିଲା, ସବୁ ଭଗବାନ ପ୍ରଦାନ କରିଛନ୍ତି। ବେଦ ବେଦ ଜ୍ଞାନ କହିଲେ ବେଦ, ବେଦ କହିଲେ ଜ୍ଞାନ, ବେଦରେ ସବୁ ଜ୍ଞାନ ରହିଛି। ତେଣୁ ଏ ବେଦ ପଢ଼ିକିରି ବହୁତ ଲୋକ ଜ୍ଞାନ ସବୁ ପ୍ରାପ୍ତ ହୋଇଛନ୍ତି। ମୁଁ ଗୋଟେ କଥା କହିବା, ଆମର ଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ କହୁଥିଲେ ଏ କଥାଟି, ଆମର ସବୁ ରହିଛନ୍ତି ବହୁତ ବେଦ ସବୁ ଅଧ୍ୟୟନ କରିକି ବେଦବିତ ସବୁ ରହିଛନ୍ତି। ଆମର ଭାରତବର୍ଷରେ ଆପଣମାନେ ଜାଣିଥିବେ ଦ୍ୱିବେଦୀ ତ୍ରିବେଦୀ ଚତୁର୍ବେଦୀ ଏସବୁ ରହିଛନ୍ତି। ଏମାନେ ସବୁ ଏ ବେଦ ସବୁ ଅଧ୍ୟୟନ କରିକି ସେସବୁ ଜ୍ଞାନ ସବୁ ରହିଛି ତାଙ୍କର। ଏଇଭଳି ଭାବରେ ଜଣେ ଚତୁର୍ବେଦୀ ଥିଲେ, ସେ ଯାଇଥିଲେ ପାଶ୍ଚାତ୍ୟ ଜଗତ ଯାଇଥିଲେ, ପାଶ୍ଚାତ୍ୟ ଜଗତ ଯାଇଥିଲେ। ପାଶ୍ଚାତ୍ୟ ଜଗତର ସଭ୍ୟତା ଅଲଗା, ଆମର ସଭ୍ୟତା ଅଲଗା, ଆଜିକାଲି ଆମେ ସବୁ ପାଶ୍ଚାତ୍ୟ ଜଗତ ସଭ୍ୟତାକୁ ଅନୁକରଣ କରୁଛେ, କିନ୍ତୁ ଯାହା ହଉ ପାଶ୍ଚାତ୍ୟ ଜଗତରେ ଯେଉଁ ରହିଛି ନ୍ୟୁଡ଼ କ୍ଲବ ସବୁ ରହିଛି, ସେଠି ସବୁ ଉପଭୋଗ କରିବାର ସବୁ ବିଭିନ୍ନ ପ୍ରକାର ସବୁ ଇଏ କରିଛନ୍ତି, ବିଭିନ୍ନ ପ୍ରକାର ଉପାୟ ସବୁ ବାହାର କରିଛନ୍ତି। ତେଣୁ ସେଠି ସବୁ କ୍ଲବ ସବୁ ରହିଛି ନ୍ୟୁଡ଼ କ୍ଲବ, ସେଠି ସବୁ ଲଗ୍ନ ହେଇକି ସବୁ ଉପଭୋଗ କରନ୍ତି, ମଧ୍ୟ ଏସବୁ ଗ୍ରହଣ କରିକି ସବୁ ଏସବୁ ରହିଛି ନ୍ୟୁଡ଼ କ୍ଲବ। ତେଣୁ ସେ ନ୍ୟୁଡ଼ କ୍ଲବର ଯେ ହେଡ଼ ଯିଏ, ସିଏ କୌଣସି କାରଣରୁ ଏ ବ୍ୟକ୍ତିଙ୍କ ସହିତ ସମ୍ପର୍କରେ ଆସିଲେ, ଏ ଚତୁର୍ବେଦୀ ଜଣେ ଯାଇଥିଲେ, ତେଣୁ ତାଙ୍କୁ ନିମନ୍ତ୍ରଣ କଲେ, ସାର୍ ଆପଣ ଟିକେ ଆସିବେ ଆମକୁ ଗୋଟେ ଥରେ ଟିପ୍ ଗୋଟେ ଇଏ ଦେବେ, କ୍ଲାସ୍ଟେ ଦେବେ, ଲେକ୍ଚର୍ଟେ ଦେବେ। ଏଇଭଳି ଭାବରେ ଯେତେବେଳେ କହିଲେ ସେ ଗ୍ରହଣ କଲେ, କହିଲେ ଠିକ୍ ଅଛି ଯିବା। ଏଇଭଳି ଭାବରେ କହିକିରି ଗୋଟେ ଦିନ ଧାର୍ଯ୍ୟ ହେଲା, ଅମକ ଦିନ ସେ ଆସିବେ, ଅମକ ସମୟରେ ଆସିବେ, ଏଇଭଳି ଭାବରେ କଥା ହେଲା। ତେଣୁ ନ୍ୟୁଡ଼ କ୍ଲବର ଯେ ମୁଖ୍ୟ, ସିଏ ତାଙ୍କର ଯେଉଁମାନେ ମେମ୍ବର ସବୁ ଅଛନ୍ତି ତାଙ୍କୁ ସବୁ ଖବର ଦେଲେ, ଆଜି ଅମକ ଜଣେ ବିଦ୍ୱାନ ବ୍ୟକ୍ତି ଆସିବେ, ଭାରତବର୍ଷର ଜଣେ ବିଦ୍ୱାନ ମହତ ବ୍ୟକ୍ତି ଜଣେ ଆସିବେ, ତୁମେ ଆଉ ଉଲଗ୍ନ ନେଇକି ରହିବ ନାହିଁ, ତୁମେ ସବୁ ଡ୍ରେସ୍ ପରିଧାନ କରିବ, ତୁମର ବସ୍ତ୍ର ପରିଧାନ କରିବ, ଆଉ ସେ ଆସିବେ ବେଦ ବିଷୟରେ କହିବେ, ତେଣୁ ଆଉ ତୁମେ ଉଲଗ୍ନ ରହିବ ନାହିଁ, ଏଇଭଳି ଭାବରେ ତୁମକୁ କହିଥିଲେ। ତେଣୁ ଇଏ ଚିନ୍ତା କରୁଛନ୍ତି, ଆମକୁ ଡାକିଛନ୍ତି ନ୍ୟୁଡ଼ କ୍ଲବ, ଯେ ଯେ ଦେଶ ଯିବ ସେ ଫଳ ଖାଇବ, ଆଉ ଆମେ ଯିବୁ ଉଲଗ୍ନ ବ୍ୟକ୍ତିମାନେ ସବୁ ଥିବେ, ଆମେ କେମିତି ବସ୍ତ୍ର ପିନ୍ଧିକି ଯିବୁ, କହିକି ସେ ଚିନ୍ତା କରିକିରି ସେ କୌଣସି ବସ୍ତ୍ର ପରିଧାନ କରି ନ କରିକି ଆସିଛନ୍ତି, ଉଲଗ୍ନ ହେଇକି ଆସିଛନ୍ତି। ଏଣେ ଯେତେବେଳେ କଥା ଆରମ୍ଭ ହେବାକୁ ବସିଲା, ଦେଖିଲା ବେଳକୁ ଯେଉଁମାନେ କଥା ଶୁଣିବେ ସେମାନେ ଡ୍ରେସ୍ ବସ୍ତ୍ର ପରିଧାନ କରିଛନ୍ତି, ଯିଏ କଥା କହିବେ ଶିକ୍ଷା ପ୍ରଦାନ କରିବେ ସେ ଉଲଗ୍ନ ରହିଛନ୍ତି। ଏଇଭଳି ଭାବରେ ବେଦର ଅର୍ଥକୁ ସେମାନେ ବୁଝୁଛନ୍ତି ଏଇଭଳି ଭାବରେ। ବେଦ ବି ଚାରୋଟି ବେଦରେ ଜ୍ଞାନ ରହିଛି, କିନ୍ତୁ ଜ୍ଞାନ ପ୍ରକୃତ ଜ୍ଞାନ ତାଙ୍କର ନାହିଁ। ଏଇଭଳି ଭାବରେ କଥା ସବୁ ରହିଛି। ତେଣୁ ଏ ଯେଉଁ ରହିଛି, ଭଗବାନ ସମସ୍ତଙ୍କୁ ଜ୍ଞାନ ପ୍ରଦାନ କରୁଛନ୍ତି। ସମସ୍ତେ ଯିଏ ଯେତେ ବଡ଼ ଜ୍ଞାନୀ ହେଉଛୁ ହୁଅନ୍ତୁ, ସେ ଜ୍ଞାନ ପ୍ରକୃତିରେ ଭଗବାନ ଠାରୁ ଆସୁଛି। ମତ ସ୍ମୃତି ଜ୍ଞାନ ଅପହନମ ଚ, ଭଗବାନ ଠାରୁ ସ୍ମୃତି ଆସୁଛି, ଜ୍ଞାନ ଆସୁଛି ଏବଂ ବିସ୍ମୃତି ମଧ୍ୟ ଆସୁଛି। ତେଣୁ ଭଗବାନ ଜ୍ଞାନ ପ୍ରଦାନ କରନ୍ତି। ଆଜି ଯେତେବେଳେ ଚିନ୍ତା କରୁଛନ୍ତି ସତ୍ରାଜିତ, ହଁ ଆଉ ରାତିରେ ଶୋଇପାରିଲେ ନାହିଁ, ଏଭଳି ଭାବେ ଚିନ୍ତା କରି କରି ଭଗବାନ ସେ ଜ୍ଞାନଟି ଦେଲେ। କ'ଣ ସେ ଜ୍ଞାନଟି ପ୍ରାପ୍ତ ହେଲେ? ସେ ବର୍ତ୍ତମାନ ଚିନ୍ତା କରୁ, ଦାସେ ଦୁଇତରଂ ତସ୍ମୈ, ଯେଉଁ ଅଚ୍ୟୁତ ତାଙ୍କୁ ମୁଁ ମୋର ଦୁଇତରଂ ମୋର କନ୍ୟାଙ୍କୁ ପ୍ରଦାନ କରିବି। ଏ ଆଉ ପୂର୍ବରୁ ଚିନ୍ତା କରୁନଥିଲେ, କାରଣ ତାଙ୍କର ଯେଉଁ କନ୍ୟା ଜଣକ ଅଛନ୍ତି, ଗୋଟିଏ କନ୍ୟା, ପୁତ୍ର ନାହିଁ କି ଆଉ କେହି ନାହାନ୍ତି, ଗୋଟିଏ କନ୍ୟା ରହିଛନ୍ତି, ଗୋଟିଏ କନ୍ୟା, ସିଏ ହେଉଛନ୍ତି ବହୁତ ସୁନ୍ଦରୀ, ତାଙ୍କ ନାଁ ହେଉଛି କ'ଣ, ସତ୍ୟଭାମା। ସତ୍ୟଭାମା, ସତ୍ୟଭାମା ଏ ପୃଥିବୀ ଦେବୀଙ୍କର ଅବତାର, ସେ ସୀତା, ସୀତା ପୃଥିବୀ ଦେବୀଙ୍କର ଅବତାର, କିଏ ସତ୍ୟଭାମା, ଭଗବାନଙ୍କର ମାନେ ରୁକ୍ମିଣୀଙ୍କ ପରେ ଇଏ ହେଉଛି, ତାଙ୍କର ଭାବ ହେଉଛି ଅଲଗା। ସତ୍ୟଭାମା ଅଧିକାଂଶ ସମୟରେ ଭଗବାନଙ୍କ ସହିତ କ'ଣ ଅଭିମାନ କରନ୍ତି, ଏସବୁ କଥା ରହିଛି। ତାଙ୍କ ଲୀଳା ସବୁ ବର୍ଣ୍ଣନା କରାଯିବ, ଦ୍ୱାରକା ଲୀଳା ସବୁ କହୁଛେ, ତାଙ୍କ କଥା ସବୁ ଆସିବ। ଏ ସତ୍ୟଭାମା ଏ ସତ୍ରାଜିତଙ୍କର କନ୍ୟା, ଏକମାତ୍ର କନ୍ୟା, ଆଉ କୌଣସି ପୁଅ ନାହିଁ କି ଝିଅ ନାହିଁ, ଗୋଟିଏ ଝିଅ ରହିଛନ୍ତି, ସେ ସତ୍ୟଭାମା ବହୁତ ସୁନ୍ଦରୀ। ଦ୍ୱାରକାର ବହୁତ ପ୍ରତିଷ୍ଠିତ ବ୍ୟକ୍ତିମାନେ ସେମାନେ ସବୁ ପ୍ରାର୍ଥନା କରୁଥିଲେ ସେ କନ୍ୟାଙ୍କୁ ବିବାହ କରିବା ପାଇଁ, କୃତବର୍ମା ଇତ୍ୟାଦି ଏଇଭଳି ଭାବରେ ସବୁ ଚାହୁଁଥିଲେ ତାଙ୍କୁ ବିବାହ କରିବା ପାଇଁ। ଇଏ ମଧ୍ୟ ଜବାବ ଦେଇଥିଲେ, କହିଲେ ହଁ ମୁଁ ତୁମକୁ ପ୍ରଦାନ କରିବି, କନ୍ୟାଙ୍କୁ ପ୍ରଦାନ କରିବି ଏଇଭଳି ଭାବେ, କାରଣ ସିଏ ମଧ୍ୟ ଚିନ୍ତା କରୁଛନ୍ତି ମୁଁ କନ୍ୟାଙ୍କୁ କାହାକୁ ବିବାହ ଦେବି, ଗୋଟେ ସୁନ୍ଦର ମାନେ କ'ଣ ଉପଯୁକ୍ତ ପାତ୍ରରେ ତାଙ୍କର କନ୍ୟାଙ୍କୁ ପ୍ରଦାନ କରିବା ପାଇଁ ଚିନ୍ତା। ବାପା ଯିଏ ପିତା ହେବେ ତାଙ୍କର ଦାୟିତ୍ୱ ହେଉଛି ଏଇଟା, ସେ କନ୍ୟାଙ୍କୁ ପ୍ରଦାନ କରିବେ, କନ୍ୟା ପ୍ରଦାନ କରିବେ, ଏଇଟା ତାଙ୍କ ଦାୟିତ୍ୱ, ପିତା ହେଇଛନ୍ତି ତାଙ୍କ ଦାୟିତ୍ୱ ହେଉଛି ଏଇଟା। ତେଣୁ ସେ ଚିନ୍ତା କରୁଥିବେ କାହାକୁ ଦେବେ, ଉପଯୁକ୍ତ ପାତ୍ର କିଏ, କିନ୍ତୁ ସେ ଚିନ୍ତା କରିପାରୁନଥିଲେ ଯେ ଭଗବାନ କୃଷ୍ଣ ହେଉଛନ୍ତି ଉପଯୁକ୍ତ ବୋଲି, ସେ ଚିନ୍ତା କରିପାରୁନଥିଲେ। ଅନ୍ୟ ବହୁତ ଦ୍ୱାରକାବାସୀ ବା ଅଯୋଧ୍ୟା ଯାଦବମାନଙ୍କୁ ସେ ଚିନ୍ତା ସେମାନେ ପ୍ରାର୍ଥନା କରୁଥିଲେ, ସେ କହିଲେ ହଁ ମୁଁ ଦେବି, ଏଇଭଳି ଭାବରେ କହିଥିଲେ ମଧ୍ୟ। ଏ ଘଟଣା ସବୁ ଆସିବ, ଆ ପରପର ସବୁ ବର୍ଣ୍ଣନା କରାଯିବ। ତେଣୁ ବର୍ତ୍ତମାନ ଚିନ୍ତା କରୁଛନ୍ତି, ଦାସେ ଦୁଇତରଂ ତସ୍ମୈ, ତସ୍ମୈ କହିଲେ ସେଇ କୃଷ୍ଣଙ୍କୁ ଅଚ୍ୟୁତଙ୍କୁ ମୋର ଦୁଇତର ମୋର କନ୍ୟାଙ୍କୁ ଦାସେ କହିଲେ ପ୍ରଦାନ କରିବି। ବର୍ତ୍ତମାନ ଏଇ ଚିନ୍ତାଟି ଆସିଲା, ଏଇ ଚିନ୍ତାଟି ଆସିଲା, ବହୁତ ସମସ୍ୟା ରହିଛି, ସମସ୍ୟାର ସମାଧାନ ଭଗବାନ ପ୍ରଦାନ କରିବେ। ବହୁତ ସମସ୍ୟା ରହିଛି, ବିଭିନ୍ନ ପ୍ରକାର ସମସ୍ୟା ରହିଛି, ଯେମିତି ବର୍ତ୍ତମାନ ଆମେ ଦେଖୁଛେ ଗୋଟେ ବଡ଼ ସବୁଠୁ ବଡ଼ ସମସ୍ୟା ହେଉଛି କରୋନା। କରୋନା ସମସ୍ୟାର ସମାଧାନ ପାଇଁ ବହୁତ ବୈଜ୍ଞାନିକମାନେ ବହୁତ ରିସର୍ଚ୍ଚ କରୁଥିଲେ, କିନ୍ତୁ ପାଇପାରୁନଥିଲେ, ସମାଧାନ ପାଇପାରୁନଥିଲେ, ଏ ପର୍ଯ୍ୟନ୍ତ ମଧ୍ୟ ଆହୁରି ହେଇନାହିଁ ଆହୁରି। ଆମେ ବର୍ତ୍ତମାନ କରୋନା ଦ୍ୱାରା ପ୍ରଭାବିତ ହୋଇକରି ମନ୍ଦିର ଭିତରେ ରହିଛେ, ଆଉ କୁଆଡ଼େ ଯାଇପାରୁନେ, କଥା କହିପାରୁନେ, କେହି ସବୁ ବନ୍ଦ ବାନ୍ଧ ହୋଇଯାଇଛି, ସବୁ ମନ୍ଦିରର କାର୍ଯ୍ୟକ୍ରମ ସବୁ ବନ୍ଦ ବାନ୍ଧ ହୋଇଯାଇଛି, କିନ୍ତୁ ତଥାପି କ'ଣ ବର୍ତ୍ତମାନର ମଡ଼ର୍ଣ୍ଣ ଯୁଗରେ ନେଟ୍ ଫ୍ୟାସିଲିଟି ଥିବାରୁ ଆମେ ନେଟ୍ରେ ସବୁ କଥା କହୁଛେ, ସାରା ପୃଥିବୀର ଲୋକ ମଧ୍ୟ ଶୁଣିପାରିବେ ବର୍ତ୍ତମାନ, ଏ ଗୋଟେ ସୁବିଧା ହୋଇଛି। ଯାହା ବି ହେଉ, ତେଣୁ ଏହିଭଳି ଭାବରେ ଭଗବାନ ସେ ଜ୍ଞାନଟି ପ୍ରଦାନ କରୁ, ଯାହାଫଳରେ କି ବାହାରିଲା ଭ୍ୟାକ୍ସିନ୍ ବାହାରିଲା, ଗୋଟିଏ ବର୍ଷ ପର୍ଯ୍ୟନ୍ତ ଭ୍ୟାକ୍ସିନ୍ ବାହାରି ପାରୁନଥିଲା। ଏହିଭଳି ଭାବରେ ବର୍ତ୍ତମାନ ମଧ୍ୟ ରିସର୍ଚ୍ଚ ଚାଲିଛି, ମେଡ଼ିସିନ୍ କୋଉଠୁ ଶୁଣା ହେଉଛି ମେଡ଼ିସିନ୍ ବାହାରିଗଲାଣି ବୋଲି, ଚାଲିଛି ରିସର୍ଚ୍ଚ ଚାଲିଛି। ଭଗବାନ ସେ ଜ୍ଞାନଟି ଦେବେ, ଭଗବାନ ନଦେଲା ପର୍ଯ୍ୟନ୍ତ ଯେତେ ଗବେଷଣା କର ଯେତେ ଯାହା କର ସେ ମିଳିବ ନାହିଁ, ମୂଳ କାରଣ ହେଉଛନ୍ତି ଭଗବାନ। ତେଣୁ ଇଏ ଯେଉଁ ଚିନ୍ତା କରୁଛନ୍ତି ସତ୍ରାଜିତ, ବର୍ତ୍ତମାନ ସେ ଜ୍ଞାନଟି ଭଗବାନ ପ୍ରଦାନ, ସମସ୍ୟାର ସମାଧାନ, ସବୁ ଯେତେ ସମସ୍ୟା ରହିଛି ଭୌତିକ ଜଗତରେ, ଅନେକ ପ୍ରକାର ସମସ୍ୟା ରହିଛି ଭୌତିକ ଜଗତକୁ କୁହାଯାଏ ଯେ ଇଏ ଜଗତ ହେଉଛି ସମସ୍ୟାର ଆଳୟ, ଦୁଃଖାଳୟ, ଦୁଃଖର ଆଳୟ, ବହୁତ ପ୍ରକାର ସମସ୍ୟା ରହିଛି ଭୌତିକ ଜଗତରେ। ଏବଂ ବିଶେଷ ଭାବରେ ମୁଖ୍ୟ ସମସ୍ୟା ହେଉଛି ଚାରୋଟି, ଭଗବତ ଗୀତାରେ ଭଗବାନ କହିଲେ, ଜନ୍ମ 13 ଅଧ୍ୟାୟରେ କହିଲେ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦଶାନୁ ଦର୍ଶନ, ଇଏ ହେଉଛି ଜ୍ଞାନ। 13 ଅଧ୍ୟାୟରେ ଜ୍ଞାନ ବିଷୟରେ କହୁଛନ୍ତି, 5ଟି ଶ୍ଳୋକରେ ସବୁ ଜ୍ଞାନ ଭଗବାନ ଦେଇଦେଇଛନ୍ତି। ତାଧିରୁ ଇଏ ହେଉଛି ଜ୍ଞାନ ବିଷୟରେ କହୁଛନ୍ତି, ଯେଉଁମାନେ ପ୍ରକୃତରେ ଜ୍ଞାନୀ ସେମାନେ ସବୁବେଳେ ଚିନ୍ତା ଏହା କରିବେ କ'ଣ ନାଇଁ, ଭୌତିକ ଜଗତ ହେଉଛି ଜନ୍ମ ମୃତ୍ୟୁ ଜରା ବ୍ୟାଧି, ଭୌତିକ ଜଗତ ହେଉଛି ଦୁଃଖପୂର୍ଣ୍ଣ ଏବଂ ମୁଖ୍ୟ ଦୁଃଖ ହେଉଛି ଚାରୋଟି ବା ସମସ୍ୟା ହେଉଛି ଚାରୋଟି, ସେ ହେଉଛି କ'ଣ ଜନ୍ମ ମୃତ୍ୟୁ ଜରା ବ୍ୟାଧି ବା ଡେଥ୍ ଓଲ୍ଡ ଏଜ୍ ଆଣ୍ଡ ଡିଜିଜ୍, ପ୍ରଭୁପାଦ ମହାରାଜ କହିଛନ୍ତି ଏ ଚାରୋଟି ସମସ୍ୟା ହେଉଛି ମୁଖ୍ୟ ସମସ୍ୟା। ଏବଂ ପ୍ରଭୁପାଦ ମହାରାଜ କହନ୍ତି ଶ୍ଳୋକର ଭାଷ୍ୟରେ, ଇଏ ଭଗବାନ ବୈଜ୍ଞାନିକମାନଙ୍କୁ ଗୋଟେ ଚ୍ୟାଲେଞ୍ଜ କରୁଛନ୍ତି, ତୁମେ ଏତେ ବିଜ୍ଞାନ ବାହାର କରିଛ, ଏତେ ନୂଆ ଉଦ୍ଭାବନ କରିଛ, ଏତେ ଗବେଷଣା କରୁଛ, ଏହି ସମସ୍ୟାର ସମାଧାନ କରିପାରିବ କି ବା କରିପାରିଛ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଏ ସମସ୍ୟାର ସମାଧାନ କରିପାରିନାହାନ୍ତି କି କୋଟି କୋଟି ବର୍ଷ ପରେ ମଧ୍ୟ କରିପାରିବେ ନାହିଁ, କିନ୍ତୁ ଏ ସମସ୍ୟାର ସମାଧାନ ଭଗବାନ ଦେଇଦେଇଛନ୍ତି। ଭଗବତ ଗୀତାରେ ଭଗବାନ କହିଲେ ଅଷ୍ଟମ ଅଧ୍ୟାୟରେ, ମାମୁ ପେତ୍ୟ ପୁନର୍ଜନ୍ମ ଦୁଃଖାଳୟମ ଅଶାଶ୍ୱତମ ନା ପ୍ରମତି ମହାତ୍ମାନ ସଂସିଦ୍ଧିଂ ପରମାଙ୍ଗତା। ବିଭିନ୍ନ ସ୍ଥାନରେ ଭଗବତ ଗୀତାରେ ଭଗବାନ କହୁଛନ୍ତି ମୃତ୍ୟୁ ଏ ଯେଉଁ ଚାରୋଟି ସମସ୍ୟା ରହିଛି ଭୌତିକ ଜଗତରେ, ଏ ସମସ୍ୟାର ସମାଧାନ ଆମେ ଭଗବାନଙ୍କ ଶରଣରେ ଗଲେ ପାଇ ହେଇପାରିବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ, ସମସ୍ୟାର ସମାଧାନ ଦିଆଯାଇଛି, କିନ୍ତୁ ଲୋକମାନେ ସେ ତ ଆସୁନାହାନ୍ତି ଆଉ କେବେ ଜାଣିବେ, ଅସତସଙ୍ଗରେ ରହିକିରି ତାଙ୍କର ସମୟ ବିତି ଯାଉଛି। ହରି ହରି ବିଫଳେ ଜନମ ଗୋଆଇନୁ, ହରି ହରି ବିଫଳେ ଜନମ ଗୋଆଇନୁ, ମନୁଷ୍ୟ ଜନ୍ମ ପାୟା ରାଧା କୃଷ୍ଣ ନବଦିଆ, ମନୁଷ୍ୟ ଜନ୍ମ ପାୟା ରାଧା କୃଷ୍ଣ ନବଦିଆ, ଜାନିଆ ସୁନିଆ ବିଷ ଖାଇନୁ, ଜାନିଆ ସୁନିଆ ବିଷ ଖାଇନୁ, ହରି ହରି ବିଫଳେ ଜନମ ଗୋଆଇନୁ, ହରି ହରି ବିଫଳେ ଜନମ ଗୋଆଇ। ମନୁଷ୍ୟ ଜନ୍ମ କେତେ ଭାଗ୍ୟ ତାଙ୍କର ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି, କିନ୍ତୁ ସେ ଜାଣିପାରୁନାହାନ୍ତି ଏ ଜନ୍ମ କେଉଁଠି ପାଇଁ ଉଦ୍ଦିଷ୍ଟ। ମନୁଷ୍ୟ ଜନ୍ମ ଭଗବାନ ହରିଙ୍କର ଭଜନ ପାଇଁ ଉଦ୍ଦିଷ୍ଟ, କିନ୍ତୁ କେତେଜଣ ଲୋକ ହରିଙ୍କର ଭଜନ କରୁଛନ୍ତି, କେତେଜଣ ଲୋକ ବହୁତ ଗବେଷଣା କରୁଛନ୍ତି, ବହୁତ କଥା କହୁଛନ୍ତି, କିନ୍ତୁ ମୂଳ ସମସ୍ୟା ବିଷୟରେ ଚିନ୍ତା କରୁନାହାନ୍ତି। କିନ୍ତୁ ଏ ସମସ୍ୟାର ସମାଧାନ ଯଦି ଆମେ ଭଗବାନଙ୍କ ଶରଣରେ ଯିବା ତାହେଲେ ସମସ୍ୟାର ସମାଧାନ ହୋଇଯିବ। ଆଉ ସତ୍ରାଜିତଙ୍କର ସମସ୍ୟାର ମଧ୍ୟ ସମାଧାନ ହୋଇଗଲା, ଯେ କ'ଣ ଚିନ୍ତା କରୁଛନ୍ତି ନା, ଦାସେ ଦୁଇତରଂ ତସ୍ମୈ ତସ୍ମୈ କହିଲେ ସେ ଭଗବାନଙ୍କୁ କୃଷ୍ଣଙ୍କୁ ଅଚ୍ୟୁତଙ୍କୁ ହରି ଏଇସବୁ ତାଙ୍କ ପୂର୍ବରୁ ତାଙ୍କ ସବୁ ତାଙ୍କ ବିଷୟରେ କୁହାଯାଇଛି, ଏଇଭଳି ଭାବେ ଚିନ୍ତା କରୁ ତାଙ୍କୁ ମୁଁ ପ୍ରଦାନ କରିବି, ତସ୍ମୈ ଦୁଇତରଂ ଦାସେ ତାଙ୍କୁ ମୋର କନ୍ୟାଙ୍କୁ ପ୍ରଦାନ କରିବି। କେତେ ଭଲ ପାଉନଥିବେ, ଗୋଟିଏ କନ୍ୟା ଗୋଟିଏ ସନ୍ତାନ ତାଙ୍କର, ପୁଅ ନାହିଁ କି ଝିଅ ନାହିଁ ଆଉ କେହି ନାହାନ୍ତି, ଗୋଟିଏ କନ୍ୟା ଗୋଟିଏ ପିଲା ଯାହାର ହେବ ତା ପିତାମାତାମାନେ ତାଙ୍କୁ ବେଶୀ ସ୍ନେହ କରିବେ, ଦୁଇ ତିନିଟା ପିଲା ହେଲେ ଆମ କଥା ଚାଲିବ ତ ଡେରି ହେଲେ ଆମକୁ ସୁବିଧା ଆମର କଥା ଚାଲିବ। ତେଣୁ ଯେଉଁମାନଙ୍କର ଅଧିକା ପିଲା ଅଛନ୍ତି ତାଙ୍କର ସ୍ନେହଟା ଡିଭାଇଡ଼ ହେଇଯାଉଛି, କିନ୍ତୁ ଗୋଟିଏ ପିଲା ରହିଛି ମାନେ ଗୋଟିଏ ପିଲା ଅଛି ମାନେ ତାକୁ ବେଶୀ ସ୍ନେହ କରିବେ, ଗୋଟିଏ ପିଲା ତା ବିଷୟରେ ଖାଲି ଚିନ୍ତା କରିବେ, ବହୁତ ସ୍ନେହ କରିବେ ଗୋଟିଏ ପିଲା। ତେଣୁ ଇଏ ଗୋଟିଏ ଏକମାତ୍ର କନ୍ୟା ଦୁଇତର ସିଏ ହେଉଛନ୍ତି ସୁସତ୍ୟଭାମା, ଇଏ ଜଣେ ଲକ୍ଷ୍ମୀ ଭଗବାନଙ୍କର, ଏମାନେ ସବୁ ଭଗବାନଙ୍କ ରାଣୀ ହେବେ, ଭଗବାନଙ୍କର ମହିଷୀ ବା ଭଗବାନଙ୍କ ସ୍ତ୍ରୀ ହେବେ ମାନେ ରାଣୀ ହେବେ ମାନେ ଏମାନେ ସବୁ ଲକ୍ଷ୍ମୀ, ଏମାନେ ସବୁ ସାଧାରଣ ଜୀବ ନୁହନ୍ତି, ଏମାନେ ସବୁ ଭଗବାନଙ୍କର ଶକ୍ତି ତତ୍ତ୍ୱ ବା ଅନ୍ତରଙ୍ଗା ଶକ୍ତି, ଏମାନେ ସବୁ ଭଗବାନଙ୍କର ଯେଉଁ ବ୍ରହ୍ମ ସଂହିତାରେ କୁହାଯାଇଛି ଯେ କ'ଣ ଆନନ୍ଦ ଚିନ୍ମୟର ସା ତୃତୟା ମନସୁ, ଏ ଭଗବାନ ଆନନ୍ଦ ଚିନ୍ମୟର ସା ପ୍ରତିଭାବିତା ବି ସ୍ଥାବିର ଏବେ ନିଜ ରୂପତୟା କଳା ବି ଗୋଲୋକ ଏବେ ନିବ ସତ୍ୟ କ୍ରୀଡ଼ାତ୍ମଭୂତ ଗୋବିନ୍ଦ ମହାଦି ପୁରୁଷଙ୍କ ତମଂ ଭଜାମି। ଭଗବାନଙ୍କ ଏମାନେ ହେଉଛନ୍ତି କ'ଣ ନା ଆନନ୍ଦ, କ'ଣ ତାଙ୍କର ହେଉଛନ୍ତି ଭଗବାନଙ୍କ ଅନ୍ତରଙ୍ଗା ଶକ୍ତି, ଏ 16,108 ଯେଉଁ ବିବାହ କରିବେ ଭଗବାନ, ତାଙ୍କର ପତ୍ନୀ ସବୁ ଯେଉଁମାନେ ହେବେ, ଏମାନେ ସବୁ ପ୍ରକୃତରେ ସବୁ ଲକ୍ଷ୍ମୀ। ଏ ଲୀଳାରେ ଭଗବାନଙ୍କ ଲୀଳାରେ ଆସି ସାମିଲ ହେଇଛନ୍ତି। ଏଇଭଳି ଭାବରେ ଲୀଳାରେ ହେଇକରି ସେ ତାଙ୍କୁ ବିବାହ କରିବେ। ଏ ଯଦି ନ ହେଇଥାନ୍ତା ଅନ୍ୟମାନଙ୍କୁ ସେ କହୁଥିଲେ ହଁ ମୁଁ ତାଙ୍କୁ ପିତା ପ୍ରଦାନ କରିବି, ତାଙ୍କ ପିତା ସେମାନେ ଚାହୁଁଥିଲେ ବିବାହ କରିବା ପାଇଁ ତାଙ୍କୁ, ତେଣୁ ଇଏ ମଧ୍ୟ କହିଥିଲେ ସତ୍ରାଜିତ ଚିନ୍ତା କରୁଥିଲେ ହଁ ମୁଁ ତାଙ୍କୁ ପ୍ରଦାନ କରିବି। ଏଭଳି ସେ ଚିନ୍ତା କରୁଥିଲେ କୃଷ୍ଣଙ୍କୁ ପ୍ରଦାନ କରିବେ ବୋଲି ଚିନ୍ତା କରୁନଥିଲେ। ଏ ଭଗବାନଙ୍କର ଗୋଟେ ଲୀଳା, ଲୀଳା ପୁରୁଷୋତ୍ତମ ସିଏ ଏଇଭଳି ଭାବରେ ଆମେ ଦେଖିଲେ କିଭଳି ଭାବରେ ରୁକ୍ମିଣୀଙ୍କୁ ବିବାହ କରିଥିଲେ। ରୁକ୍ମିଣୀଙ୍କୁ ତାଙ୍କ ଭାଇ ରୁକ୍ମିଣୀ ସବୁ ବ୍ୟବସ୍ଥା କରିଦେଇଥିଲେ, ରାତି ପାଇଲେ ସେ ବିବାହ କରିଥାନ୍ତେ ଶିଶୁପାଳକୁ, ଏଭଳି ସବୁ ବ୍ୟବସ୍ଥା କରିଥିଲେ। କିନ୍ତୁ ଭଗବାନ ସବୁ ଅସମ୍ଭବକୁ ସମ୍ଭବ କରିପାରିବେ, ସମ୍ଭବକୁ ଅସମ୍ଭବ କରିପାରିବେ, ଇଏ ହେଉଛନ୍ତି ଭଗବାନ। ତେଣୁ ଇଏ ଯେଉଁ ରହିଛନ୍ତି ସତ୍ୟଭାମା, ସିଏ ମଧ୍ୟ କିଛି କହୁନଥିଲେ, ସିଏ ତାଙ୍କ ତରଫରୁ କୌଣସି କଥା କୁହାଯାଇ ନାହିଁ। ସିଏ କହିନାହାନ୍ତି ଯେ ମୁଁ ବିବାହ କରିବି କୃଷ୍ଣଙ୍କୁ ବୋଲି, ପିତା ଯେଉଁଠି ବିବାହ ଦେବେ ମୁଁ ସେଠି ବିବାହ କରିବି, ଏଭଳି ଭାବରେ କିଛି କୁହାଯାଇ ନାହିଁ, ଶାସ୍ତ୍ରରେ କିଛି ବର୍ଣ୍ଣନା କରାଯାଇ ନାହିଁ, ତାଙ୍କ ତରଫରୁ କୌଣସି ଆପତ୍ତି ବା ଅଭିଯୋଗ କିଛି କହିନାହାନ୍ତି। କିନ୍ତୁ ଏ ଭଗବାନଙ୍କ ଲୀଳା, ତାଙ୍କର ପତ୍ନୀ ସିଏ ଲକ୍ଷ୍ମୀ ଦେବୀ, ସିଏ ଆଉ କାହାକୁ ବିବାହ କରିବେ। ଆହୁରି ଗୋଟେ କଥା ଅଛି, ଏ କ'ଣ ପ୍ରଜାପତି ଘଟସୂତ୍ର, ପ୍ରଜାପତି ଘଟସୂତ୍ର କିଏ କାହାକୁ ବିବାହ କରିବ ସେଇଟା ନିର୍ଣ୍ଣୟ କରାଯାଇଛି। କିଏ କାହାକୁ ପ୍ରଜାପତି ବିଧିର ବିଧାନ ସବୁ ରହିଛି, କିଏ କାହାକୁ ବିବାହ କରିବ। ମ୍ୟାରେଜେସ୍ ଆର୍ ମେଡ୍ ଇନ୍ ହେଭେନ୍ ବୋଲି କୁହାଯାଏ, ଗୋଟେ ଇଂରାଜୀର ପ୍ରୋଭର୍ବ ରହିଛି। ଏଇ ପ୍ରସଙ୍ଗରେ ଗୋଟେ କଥା ଅଛି, ଭଗବାନ ବଳରାମଙ୍କର ଯାହାକୁ ବିବାହ କରିଥିଲେ ତାଙ୍କ ପତ୍ନୀ ଯିଏ ହେଲେ ରେବତୀ, ତାଙ୍କର ପିତା, ଏ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ତାଙ୍କର ପିତା ରୈବତ ବା କକୁଦ୍ମୀ ତାକୁ କୁହାଯାଏ, ସିଏ ଚିନ୍ତା କଲେ, ସେ ସତ୍ୟଯୁଗରେ ଥିଲେ, ସତ୍ୟଯୁଗର ଘଟଣା, ସିଏ ଚିନ୍ତା କରୁଥିଲେ ତାଙ୍କ କନ୍ୟାର ଉପଯୁକ୍ତ ବର କିଏ, ଉପଯୁକ୍ତ ବର କିଏ। ତେଣୁ ସେ ଗଲେ ବ୍ରହ୍ମଲୋକକୁ ଗଲେ, ବ୍ରହ୍ମା ହେଉଛନ୍ତି କ'ଣ ପ୍ରଜାପତି, ପ୍ରଜାପତି ତାଙ୍କର ବ୍ୟବସ୍ଥାରେ କିଏ କାହାକୁ ବିବାହ କରିବ ସବୁ ଲେଖା ହେଇଯାଇଛି, କିଏ କାହାକୁ ବିବାହ କରିବ ଏସବୁ ରହିଛି ସବୁ। ତେଣୁ ସିଏ ଗଲେ ଡାଇରେକ୍ଟ ବ୍ରହ୍ମାଙ୍କୁ ପଚାରିବା ପାଇଁ, ମୋର ପତ୍ନୀର ଏ ସରି ମୋର କନ୍ୟା କାହାର ଯୋଗ୍ୟ ପତ୍ନୀ ହେବେ, ବା କାହାକୁ ତାଙ୍କୁ ମୋର ଜ୍ୱାଇଁ କିଏ ଜାମାତା କିଏ ହେବେ ସେ ବିଷୟରେ ଯାଇ ପଚାରିବା ପାଇଁ ଯାଇଥିଲେ, ବ୍ରହ୍ମଲୋକ ବ୍ରହ୍ମାଙ୍କ ପାଖକୁ ଯାଇଥିଲେ। କିନ୍ତୁ ବ୍ରହ୍ମଲୋକରେ ବ୍ରହ୍ମା ତାଙ୍କର ମ୍ୟାନେଜମେଣ୍ଟ ବ୍ୟସ୍ତ ଥିଲେ, ବ୍ରହ୍ମାଙ୍କର ସବୁ ପ୍ରକାର ମ୍ୟାନେଜମେଣ୍ଟ ରହିଛି, ମ୍ୟାନେଜମେଣ୍ଟ ଦାୟିତ୍ୱରେ ସେ ରହିଛନ୍ତି, ସମଗ୍ର 14 ଭୁବନର ମ୍ୟାନେଜମେଣ୍ଟ ତାଙ୍କ ପାଖକୁ ଆସୁଛି, କିଭଳି ଭାବରେ ମ୍ୟାନେଜ୍ କରାଯିବ କ'ଣ କରାଯିବ। ବ୍ରହ୍ମା ଆମର ଇଏ ହେଉଛି ବ୍ରହ୍ମ ସମ୍ପ୍ରଦାୟ, ବ୍ରହ୍ମ ଗୌଡ଼ ସମ୍ପ୍ରଦାୟ, ବ୍ରହ୍ମ ମାଧ୍ୟ ଗୌଡ଼ ସମ୍ପ୍ରଦାୟ, ଆମର ମୁଖ୍ୟ ହେଉଛନ୍ତି ବ୍ରହ୍ମା, ଯିଏକି ଭଗବାନ ତାଙ୍କୁ ସବୁ ଜ୍ଞାନ ପ୍ରଦାନ କରିଛନ୍ତି। ତେଣୁ ଏଇଭଳି ଭାବରେ ଯେତେବେଳେ ମିଟିଂ ଚାଲିଥିଲା ସେଠି ଗୋଟିଏ ମୁହୂର୍ତ୍ତ ମାନେ ଏଠି ଗୋଟିଏ ବର୍ଷ, ଏ ବ୍ରହ୍ମାଙ୍କର ବିଷୟରେ ବର୍ଣ୍ଣନା, ଗୋଟିଏ ତ୍ରୁଟି ହେଉଛି ଗୋଟିଏ ବର୍ଷ। ତେଣୁ ଏଇଭଳି ଭାବରେ କିଛି ସମୟ ଯେତେବେଳେ ଚାଲିଗଲା ସେତେବେଳେ ଏଠି ଅନେକ ଯୁଗ ବିତି ଯାଇଛି। ଯେତେବେଳେ ଦେଖା ହେଲେ ବ୍ରହ୍ମା ଦେଖା ହେଲେ ତାଙ୍କୁ କହିଲେ, ତୁମେ ଯାହାକୁ ଚିନ୍ତା କରୁଛ ବିବାହ ଦେବ ବୋଲି ଆଉ କେହି ନାହାନ୍ତି, ତେଣୁ ବର୍ତ୍ତମାନ ଯାହା ଏ ଦ୍ୱାପର ଯୁଗ ବର୍ତ୍ତମାନ 28ତମ ଦ୍ୱାପର ଚାଲିଛି, ସପ୍ତମମାନଙ୍କର କଥା 28ତମ ଦ୍ୱାପର, ତୁମେ ବର୍ତ୍ତମାନ ଯାଅ ଦ୍ୱାରକାକୁ, ସେଇଠି ତୁମର କନ୍ୟାଙ୍କୁ ପ୍ରଦାନ କରିବ, ବଳରାମଙ୍କୁ ପ୍ରଦାନ କରିବ। ତେଣୁ ରେବତୀଙ୍କୁ ଆଣି ତାଙ୍କର ପିତା ଆଣିକରି ଦ୍ୱାରକାରେ ଭଗବାନ ବଳରାମଙ୍କୁ ବିବାହ ଦେଲେ। ଏ ଲୀଳାଟି ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଏ ନାହିଁ, ନବମ ସ୍କନ୍ଧରେ ବିବାହ ଏଇ ଯେଉଁ ବଂଶ ପରମ୍ପରା ଯେତେବେଳେ ଆଲୋଚନା କରାଯାଉଛି ସେତେବେଳେ ସେ କଥାଟି ବର୍ଣ୍ଣନା କରାଯାଇଥିଲା, ଏଇଟା ବିଶେଷ ଭାବରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇ ନାହିଁ। ତେଣୁ ରେବତୀ ହେଉଛନ୍ତି ସତ୍ୟଯୁଗର, ଆଉ ଇଏ ହେଉଛନ୍ତି ଦ୍ୱାପର ଯୁଗର, ଯୁଗର ପରିବର୍ତ୍ତନରେ ସବୁ ପରିବର୍ତ୍ତନ ହେଇଯାଏ। ଆମର ଯେଉଁ ଉଚ୍ଚତା ରହିଛି, ବହୁତ ହାଇଟ୍ ରହିଛି, ତାଙ୍କର ବହୁତ ହାଇଟ୍ ଥିଲା, ସେଭଳି ଭାବରେ ତାଙ୍କର ଆୟୁଷ ଥିଲା ଲକ୍ଷେ ବର୍ଷ, ଏଇସବୁ ସତ୍ୟଯୁଗରେ ବର୍ଣ୍ଣନା କରାଯାଇଛି, ଆୟୁଷ ଲକ୍ଷେ ବର୍ଷ ଥିଲା, ସବୁ କମି କମିକା ଯାଉଛି। ତେଣୁ ଯେଉଁ ରହିଛି ରେବତୀଙ୍କର ଉଚ୍ଚତା ମଧ୍ୟ ସେଇଭଳି ଭାବରେ ଥିଲା କୁହାଯାଏ, ବଳରାମ କ'ଣ କଲେ ତାଙ୍କର ଯେଉଁ ହଳ ରହିଛି ହଳଧର, ସିଏ ହଳକୁ ଧରିକିରି ତାଙ୍କୁ ଟାଣିଦେଲେ, ତାଙ୍କ ସହିତ ସମାନ କରି ତାଙ୍କ ଉଚ୍ଚତା ସହିତ ସମାନ କରିଦେଲେ ଏବଂ ତାଙ୍କୁ ବିବାହ କଲେ। ଏ ଲୀଳାଟି ବିସ୍ତାର ଭାବରେ ବର୍ଣ୍ଣନା କରାଯାଇନି ଭାଗବତମରେ, ଖାଲି ସଂକ୍ଷେପରେ ବର୍ଣ୍ଣନା କରାଯାଇଛି, କାହିଁକି ନା ସୁଖଦେବ ଜଣେ ଆଚାର୍ଯ୍ୟ କହୁଛନ୍ତି, ସୁଖଦେବ ଗୋସ୍ୱାମୀ ଯେତେବେଳେ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରୁଛନ୍ତି ଦଶମ ସ୍କନ୍ଧରେ ଭଗବାନ କୃଷ୍ଣଙ୍କର ଲୀଳା, ଏଭଳି ଭାବରେ ଆବେଶ ତାଙ୍କର ଆସିଯାଇଛି, ସେଇ ଲୀଳା ବିଷୟରେ ଏଭଳି ଭାବରେ ତାଙ୍କ ମଗ୍ନ ହୋଇଯାଇଛନ୍ତି, ବଳରାମଙ୍କ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରିନାହାନ୍ତି। ଏ ଶ୍ଳୋକଟି କୁହାଗଲା କେଉଁଠି ନା ଦଶମ ସ୍କନ୍ଧ 67 ଅଧ୍ୟାୟରେ। ଏଇଟା ପଚାରିଛନ୍ତି କିଏ, ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଛନ୍ତି ସୁଖଦେବ ଗୋସ୍ୱାମୀଙ୍କୁ, କାରଣ ଦଶମ ସ୍କନ୍ଧ 65 ଅଧ୍ୟାୟରେ ଭଗବାନ ବଳରାମଙ୍କ କଥା କୁହାଯାଇଛି, ବଳରାମଙ୍କ କଥା ରହିଛି କିନ୍ତୁ ଏତେ ବିସ୍ତାର ଭାବରେ କୁହାଯାଇ ନାହିଁ, ସଂକ୍ଷେପରେ କୁହାଯାଇଛି। ତେଣୁ 65 ଅଧ୍ୟାୟରେ ଭଗବାନ ବଳରାମ ଯାଇଥିଲେ ବୃନ୍ଦାବନକୁ, ବୃନ୍ଦାବନବାସୀମାନଙ୍କୁ ସାନ୍ତ୍ୱନା ଦେବା ପାଇଁ ଯାଇଥିଲେ। ଆମେ ଶୁଣୁଥିଲେ ଦଶମ ସ୍କନ୍ଧ 46 ଏବଂ 47 ଅଧ୍ୟାୟରେ କେମିତି ଭଗବାନ ପଠାଇଥିଲେ ଉଦ୍ଧବଙ୍କୁ ବୃନ୍ଦାବନବାସୀମାନଙ୍କ ପାଖକୁ ତାଙ୍କୁ ସାନ୍ତ୍ୱନା ପ୍ରଦାନ କରିବା ପାଇଁ। ସେହିଭଳି ଭାବରେ ବଳରାମ ମଧ୍ୟ ଯାଇଛନ୍ତି ବୃନ୍ଦାବନକୁ, ବୃନ୍ଦାବନକୁ ଯାଇଛନ୍ତି ବୃନ୍ଦାବନବାସୀମାନଙ୍କୁ ସାନ୍ତ୍ୱନା ପ୍ରଦାନ କରିବା ପାଇଁ। ସେଠି କେତେ ମାସ ରହିଥିଲା ବେଳେ ସେଇଠି ସିଏ ଏଇ ଗୋପୀମାନଙ୍କ ସହିତ ଯେଉଁ ରାସଲୀଳା କରୁଥିଲେ, ସେହି ସମୟରେ ଯେତେବେଳେ ଯମୁନା ଦେବୀଙ୍କୁ ଆହ୍ୱାନ କଲେ ତୁମେ ଆସ ଆମେ ସ୍ନାନ କରିବୁ, କିନ୍ତୁ ଯମୁନା ଦେବୀ ଶୁଣିଲେ ନାହିଁ, ଯେତେବେଳେ ଶୁଣିଲେ ନାହିଁ ସେତେବେଳେ ବଳରାମଙ୍କର କ୍ରୋଧ ଆସିଲା। ହଁ, ଏଇଟା ବର୍ଣ୍ଣନା କରାଯାଇଛି। ଜୟଦେବ ଗୋସ୍ୱାମୀ ମଧ୍ୟ ତାଙ୍କର ଗୀତ ଗୋବିନ୍ଦରେ ସେଇଟା କହିଛନ୍ତି, ବହ ଶିବ ପୁଷି ବିଷ ଦେ ବସନଂ ଜଳନାଭମ୍ ହଳହତି ଭୀତି ମିଳିତ ଯମୁନାଭମ୍ କେଶବ ଦେତ ହଳଧର ରୂପ ଜୟ ଜଗଦୀଶ ହରେ, ଜୟ ଜଗଦୀଶ ହରେ, ଜୟ ଜଗଦୀଶ। କ'ଣ ନା ଭଗବାନ ଯେତେବେଳେ ରାସଲୀଳା କରୁଥିଲେ ତାଙ୍କର ସଖୀମାନଙ୍କ ସହିତ ଗୋପୀମାନଙ୍କ ସହିତ, ସେ ଚାହିଁଲେ ବାରୁଣୀ ମଦିରା ପାନ କରିଛନ୍ତି, ତାଙ୍କର ସଖୀମାନଙ୍କ ସହିତ ରାସ ନୃତ୍ୟ କରିକିରି ଚାହିଁଲେ ଜଳ କେଳି କରିବା ପାଇଁ, ଯେତେବେଳେ ଯମୁନାଙ୍କୁ ଆହ୍ୱାନ କଲେ ଯମୁନା ଦେବୀ ଶୁଣିଲେ ନାହିଁ, କିନ୍ତୁ ବାରୁଣୀ ମଦିରା ପାନ କରିଛନ୍ତି ଆଉ ତାଙ୍କ କଥା ମୁଁ କ'ଣ ଶୁଣିବି କହି କଲେ ନାହିଁ। ତେଣୁ ବଳରାମ କ୍ରୋଧ ପ୍ରକାଶ କଲେ, ହଳହତି ଭିଜି ମିଳିତ ଯମୁନା ହେମ, ହଁ ତାଙ୍କର ହଳକୁ ଯେତେବେଳେ ଧରି ଆକର୍ଷଣ କରିବା ପାଇଁ ବସିଲେ ସେତେବେଳେ ଯମୁନା ଦେବୀ ଭୟ ପ୍ରକାଶ କରିକିରି ଆସି ସ୍ତୁତି କରୁଛନ୍ତି। ଦଶମ ସ୍କନ୍ଧ 65 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ରାମ ରାମ ମହାବାହୋ ନ ଜାନେ ତବ ବିକ୍ରମମ୍ ଯଶ୍ୟ ଏକାସନ ବିଦ୍ରୁତ ଜଗତିଂ ଜଗତ ପତେ। ପ୍ରଭୁ ମୁଁ ଆପଣଙ୍କର ବିକ୍ରମ ଜାଣିପାରିଲାନି, ପ୍ରଭୁ ମୋତେ କ୍ଷମା କରନ୍ତୁ। ହଁ, ଯାହାଙ୍କର ଗୋଟିଏ ଅଂଶରେ ଏଇ ଭୌତିକ ଜଗତକୁ ସେ ଧାରଣ କରିଛନ୍ତି, ଅନନ୍ତ ଦେବ ଏ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡକୁ 14 ଲୋକକୁ ଧାରଣ କରିଛନ୍ତି, ତାଙ୍କର ହଜାର ଫଣା ରହିଛି, ଗୋଟିଏ ଫଣାରେ ଏ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି। ଏ ଯେଉଁ ବିଶ୍ୱ ବ୍ରହ୍ମାଣ୍ଡକୁ ଯେଉଁ ଧାରଣ କରିଛନ୍ତି ବହୁତ କଷ୍ଟ ହେଉଛି, ତାହା ସେ ଜାଣିପାରୁନାହାନ୍ତି କେଉଁଠି ମୁଁ ଧାରଣ କରିଛି। ତାଙ୍କର 1000 ଫଣା ରହିଛି, ଗୋଟିଏ ଫଣାରେ ଏ ସମଗ୍ର 14 ଭୁବନ ଯେଉଁ ରହିଛି, 50 କୋଟି ଯୋଜନ, ଆର ବିସ୍ତାର ହେଉଛି 400 କୋଟି ମାଇଲ, 50 କୋଟି ଯୋଜନ 400 କୋଟି ମାଇଲ ଏତିକି ରହିଛି, ତାଙ୍କର ଗୋଟିଏ ସୋରିଷ ଭଳି ରହିଛି ଭଗବାନ ଫଣାରେ, ଆମେ ଚିନ୍ତା କରିପାରିବା ନାହିଁ ଭଗବାନ କେତେ ଆକାର ରହିଛି। ଏବଂ ସେ ଭଗବାନଙ୍କର ଗୁଣଗାନ କରୁଛନ୍ତି, ଗୋଟିଏ ମୁଖରେ ନୁହଁ ବା 2 ମୁଖରେ ନୁହଁ ବା 100 ମୁଖରେ ନୁହଁ ବା 200 ମୁଖରେ ନୁହଁ, 1000 ମୁଖରେ ଗାୟନ ଗୁଣନ ଦଶଶତାନନ ଆଦିଦେବ, ଦଶଶତ କହିଲେ ହଜାର ମୁଖ୍ୟରେ ଭଗବାନ ଅନନ୍ତ ଦେବ ଭଗବାନଙ୍କୁ ଗୁଣଗାନ କରୁଛନ୍ତି। ଶେଷ ଏପର୍ଯ୍ୟନ୍ତ ହେଇପାରୁନାହିଁ, ବର୍ତ୍ତମାନ ମଧ୍ୟ ଭଗବାନଙ୍କ ଗୁଣଗାନ ଚାଲିଛି। ତେଣୁ ଏ ଯେତେବେଳେ ଏ ଲୀଳାଟି କହୁଛନ୍ତି, ସେଥିପାଇଁ ଆମର ରହିଛି ବୃନ୍ଦାବନରେ ରାମଘାଟ ରହିଛି, ରାମଘାଟରେ ଏଇ ଲୀଳାଟି ହେଇଥିଲା। ଆପଣମାନେ ବୃନ୍ଦାବନ ଗଲେ ଦେଖିବେ ରାମଘାଟରେ ଯମୁନା ଯେଉଁ ଯାଇଛନ୍ତି, ଯମୁନାର ବିଭିନ୍ନ ଧାର ହେଇଯାଇଛି ସେଇଠି। ଆମେ ଥରେ ଯାଇଥିଲୁ ବୃନ୍ଦାବନ ପରିକ୍ରମା କରୁଥିଲୁ, ସେ ସମୟରେ ଦେଖିଥିଲୁ ରାମଘାଟ, ଜୟ ରାମଘାଟ ଜୟ ରୋହିଣୀ ନନ୍ଦନ, ଜୟ ଜୟ ବୃନ୍ଦାବନ ବାସୀ ଯତ ଜନ। ତେଣୁ ଜୟ ରାମଘାଟ, ରାମଘାଟ ନାମ ହେଉଛି, ଆମର ସ୍ଥାନର ନାମ ହେଉଛି ରାମଘାଟ, ଭଗବାନ ବଳରାମଙ୍କର ସେହି ଲୀଳାଟି ହେଇଥିଲା ସେଠି, ବର୍ତ୍ତମାନ ମଧ୍ୟ ସେ ସ୍ଥାନ ରହିଛି, ଆପଣମାନେ ଗଲେ ଦେଖିବେ ବଳରାମଘାଟ। ତେଣୁ ଏ ଯେତେବେଳେ ଶୁଣୁଛନ୍ତି ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ପ୍ରଭୁ ଭଗବାନ ବଳରାମଙ୍କର ଭୂୟ ଏବ ସତୁମ ଇଚ୍ଛା ଆମେ, ପ୍ରଭୁ ସେ ଭଗବାନଙ୍କ ଲୀଳାକୁ ମୋତେ ବିସ୍ତାର ଭାବରେ କୁହନ୍ତୁ, ବଳରାମଙ୍କର ଲୀଳାକୁ ଭୂୟ ଏବ ସତୁମ ଇଚ୍ଛା ଆମେ, କ'ଣ ତାଙ୍କର ଅଦ୍ଭୁତ କର୍ମଣ, ଭଗବାନଙ୍କର ଅଦ୍ଭୁତ କର୍ମ ସବୁ ରହିଛି। ଦଶମ ସ୍କନ୍ଧ 67 ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ସେ କହୁଛନ୍ତି ଭୂୟ ଏବ ସତୁମ ଇଚ୍ଛା ଆମେ, ରାମସ୍ୟ ଅଦ୍ଭୁତ କର୍ମଣ, ଭଗବାନ ବଳରାମଙ୍କର ଅଦ୍ଭୁତ କର୍ମ ବିଶେଷ ବିସ୍ତାର ଭାବରେ ବର୍ଣ୍ଣନା କରିନାହାନ୍ତି, ଖାଲି କୃଷ୍ଣଙ୍କର ଅଦ୍ଭୁତ କର୍ମ ଚାଲିଛି। ତେଣୁ ସେ କହିଲେ, ପ୍ରଭୁ ମୋତେ ଟିକିଏ ବଳରାମଙ୍କ ବିଷୟରେ ବିସ୍ତାର ଭାବରେ କୁହନ୍ତୁ। ଭୂୟ ଏବ ସତୁମ ଇଚ୍ଛା ଆମେ, ରାମସ୍ୟ ଅଦ୍ଭୁତ କର୍ମଣ, କ'ଣ କ'ଣ ସେ ଅଦ୍ଭୁତ କର୍ମଣ ନା କ'ଣ ସିଏ ସେଇଟା କୁହାଯାଉଛି, ସେଇଟା ହେଉଛି କ'ଣ ନା ଅନନ୍ତସ୍ୟା ପ୍ରମେୟସ୍ୟ ଜଦନ୍ୟତ୍ୱବାନ ପ୍ରଭୁ, ଅନନ୍ତ ସେ ଭଗବାନ ଅନନ୍ତ ଏବଂ ଅପ୍ରମେୟସ୍ୟ, ତାଙ୍କ ବିଷୟରେ ଆମେ ଚିନ୍ତା କରିପାରିବା ନାହିଁ, କେତେ ତାଙ୍କର ବଳ ରହିଛି, କେତେ ତାଙ୍କ ଶକ୍ତି ରହିଛି। ଅନନ୍ତସ୍ୟ ଅପ୍ରମେୟସ୍ୟ ଯଚାନ୍ୟତ୍ କୃତବାନ ପ୍ରଭୁ, ଆଉ କ'ଣ କ'ଣ ଲୀଳା ସବୁ କରୁଥିଲେ ସେଇଟା ଟିକେ କୁହନ୍ତୁ ପ୍ରଭୁ, ଭଗବାନଙ୍କ ଲୀଳା। ତେଣୁ ଏ ଶ୍ଳୋକର ଭାଷାରେ କୁହାଯାଇଛି, ଏଇଠି କୁହାଯାଇଛି ଯେ ଯେହେତୁ ସୁଖଦେବ ଗୋସ୍ୱାମୀ ଭଗବାନ କୃଷ୍ଣଙ୍କର ଲୀଳା ବର୍ଣ୍ଣନାରେ ଆବେଶ ହୋଇଯାଇଥିଲେ, ବଳରାମଙ୍କ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରିନଥିଲେ, ତେଣୁ ପରୀକ୍ଷିତ ମହାରାଜ କହିବା ପାଇଁ ଚାହୁଁଥିଲେ ଭଗବାନଙ୍କର ଏଇଭଳି ଭାବରେ ଅଦ୍ଭୁତ କର୍ମଣ, କିଭଳି ଭାବରେ ଭଗବାନଙ୍କର ଅଦ୍ଭୁତ କର୍ମ। ଜଣେ ଆଚାର୍ଯ୍ୟ କହୁଛନ୍ତି, ଆମେ ଯେତେବେଳେ ସ୍ନାନ କରିବା ପାଇଁ ଯାଉଛେ, ନଦୀକୁ ଯାଉଛେ, କିନ୍ତୁ ଭଗବାନ ଯେତେବେଳେ ସ୍ନାନ କରିବା ପାଇଁ ଚାହିଁବେ ସେ କାହିଁକି ନଦୀକୁ ଯିବେ, ସେ ଭଗବାନ, ସେ ଡାକିବେ ନଦୀକୁ ଆସ, ତୁମେ ଏଠି ନଦୀ ଏଠିକି ଆସ, ଇଏ ହେଉଛନ୍ତି ଭଗବାନ, ଭଗବାନଙ୍କ ଇଏ ହେଉଛି ଅଦ୍ଭୁତ କର୍ମଣ। ତେଣୁ ଅଭିଜ୍ଞ 67 ଶ୍ଳୋକରେ କୁହାଯାଉଛି ଇଏ ହେଉଛି ଭଗବାନଙ୍କର ଅଦ୍ଭୁତ ଲୀଳା, କ'ଣ ନା କେଉଁଠି ଲେଖିଛି ସେଇଟା, ଭଗବାନଙ୍କର ଅଦ୍ଭୁତ ଲୀଳା ହେଉଛି କ'ଣ ନା ଯାଉ କହୁନି ସେଇଟା, ଭଗବାନଙ୍କ ଲୀଳା ହେଉଛି ଏହିଭଳି ଭାବରେ ଯଦି କହିଲେ, ତେଣୁ ସୁଖଦେବ ଗୋସ୍ୱାମୀ ଭଗବାନ ଅନନ୍ତଦେବ ବା ବଳରାମଙ୍କର ଗୋଟିଏ ଲୀଳାକୁ ବର୍ଣ୍ଣନା କରିଛନ୍ତି 68 ଅଧ୍ୟାୟରେ। ଇଏ ମଧ୍ୟ ଏ ବିବାହ ଲୀଳା, ବିବାହ ଲୀଳା କ'ଣ ହେଲା ନା ଭଗବାନଙ୍କର ଜଣେ ପୁତ୍ର, କୃଷ୍ଣଙ୍କର ଜଣେ ପୁତ୍ର ହେଉଛନ୍ତି ଶାମ୍ବ, ଶାମ୍ବ ଦୁର୍ଯ୍ୟୋଧନ ହେଉଛନ୍ତି ଭଗବାନଙ୍କ ସମୁଦି ହେବେ। ଶାମ୍ବ ଯେତେବେଳେ ଦୁର୍ଯ୍ୟୋଧନ ତାଙ୍କର କନ୍ୟା ଲକ୍ଷ୍ମଣଙ୍କର ବିବାହ କରିବା ପାଇଁ ସ୍ୱୟଂବର କରିଥିଲା ବେଳେ ଶାମ୍ବ ଯାଇକରି ତାଙ୍କୁ ହରଣ କଲେ, ସ୍ୱୟଂବରରୁ ହରଣ କରିଥିଲେ, ହରଣ କଲେ। ତେଣୁ ଏମାନେ ସବୁ କୌରବମାନେ ସବୁ ରହିଥିଲେ, ସେମାନେ ସବୁ ବନ୍ଦୀ କଲେ, ଶାମ୍ବକୁ ବନ୍ଦୀ କରି ରଖିଲେ ଯେତେବେଳେ, ତେଣୁ ଯାଦବମାନେ ଯେତେବେଳେ ଶୁଣିଲେ କଥା, ଯାଦବମାନେ ଯାଇକରି କୌରବମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଗଲେ, କିନ୍ତୁ ବଳରାମ କହିଲେ ନା ନା ତୁମେ, ମୁଁ ଯାଇକି ତାଙ୍କୁ ବୁଝାବୁଝି କରିକିରି ଆମର ପୁଅ ବଧୂକୁ ଆଉ ଆଣିକିନି ଆସିବୁ, ମୁଁ ଯାଇକିରି ପୁତ୍ର ବନ୍ଧୁକୁ ଆଣିକି ଆସିବି କହିକିରି ବଳରାମ ଯେଉଁ ଗଲେ, ଉଦ୍ଧବ ଇତ୍ୟାଦି କେତେ ଜଣଙ୍କୁ ନେଇକିରି ଗଲେ, ସୈନ୍ୟମାନଙ୍କୁ ନେଇନାହାନ୍ତି। 10:68 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଏ ଲୀଳାଟି ରହିଛି, ଆଉ ଗୋଟେ ସୁନ୍ଦର ଶ୍ଳୋକ ରହିଛି, ଯେତେବେଳେ ବଳରାମ ଯାଇ ପହଞ୍ଚିଗଲେ, କୌରବ ଦୁର୍ଯ୍ୟୋଧନଙ୍କର ସେ ହେଉଛନ୍ତି ଗୁରୁ, ଗଦା ଗୁରୁ, ସିଏ ଗଦା ଶିକ୍ଷା ଦେଇଥିଲେ, ପରେ ସେ କଥାଟି ବର୍ଣ୍ଣନା କରାଯିବ, ଏହି ସମତଙ୍ଗମଣି ପ୍ରସଙ୍ଗରେ ଏସବୁ କଥା ଚାଲିବ। ତେଣୁ ଯେତେବେଳେ ହେଲା, ସେତେବେଳେ ସିଏ ଆସିକି ତାଙ୍କୁ ପୂଜା କଲେ, ସବୁ କୌରବମାନେ ଆସି ଭଗବାନଙ୍କର ବଳରାମଙ୍କୁ ପୂଜା କଲେ, ଏସବୁ କଲେ। ତେଣୁ ବଳରାମ କହିଲେ, ଆମର ରାଜା ଉଗ୍ରସେନ ଖବର ଦେଇଛନ୍ତି, ତୁମେ ଆମର ପୁତ୍ର ଶାମ୍ବଙ୍କୁ ତୁମର କନ୍ୟା ସହିତ ବିଦାୟ ଦିଅ। ଏଇଭଳି ଭାବରେ ଯେତେବେଳେ କହିଲେ, ସେତେବେଳେ ଦୁର୍ଯ୍ୟୋଧନ ଇତ୍ୟାଦି ତାଙ୍କ କ୍ରୋଧ ପ୍ରକାଶ କଲେ, ଭଗବାନଙ୍କୁ ବହୁତ ପ୍ରକାର ନିନ୍ଦା ସୂଚକ କଥା କହିଲେ। ଏଇଥର ଶୁଣିଲେ ବଳରାମ ଗୋଟେ ଶ୍ଳୋକ କହିଛନ୍ତି, ସେ କହୁଛନ୍ତି ବଳରାମଙ୍କ କ୍ରୋଧ ଆସିଲା, 10:68 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସେ କହୁଛନ୍ତି नूनं नाना मदन्नधा शांति नेच्छति साधव तेषांग ही प्रसम दंड पशुनांग लगुड़ो जो था। नून जो मैने विभिन्न प्रकार कौन गर्भ हो मद मद बा विभिन्न प्रकार धन इत्यादि मदरे बा कौन जो शक्ति सब रही द्वारा से मैंने अंध हो जाइंट तेणु शांति नेच्छति साधवा जो मैंने साधु प्रकृति लोक असाधु जो मैंने से मैंने शांति चाहती ना किमी गंडगोल हो देखते पृथ्वी बर्तमान के गंडगोल चलती अशांत प्रकृति लोक मैंने शांति चाहिए ना तेणु तेसांग प्रसम ही दंड केमी कौन प्रसम केमी कंट्रोल कर दंड मध्यम कि भाव ना पशुनांग लगुड़ो जता पशु मान को जमी बाड़ी द्वारा दंड प्रदान कराए से नियंत्रित हो से भाई भाव में कहीक बलराम क्रोध प्रकाश करड़ को द्वारा आकर्षण करने बसिले दिल्ली जो रही हस्तिनापुर गंगा हस्तिनापुर होटा ना हस्तिनापुर होची मीरठ दिल्ली नुह मीरठ मीरठ हूँ हस्तिनापुर दिल्लीटा हूँ कौन इंद्रप्रस्थ तेणु भगवान बलराम हल द्वारा से गंगा नदी को आकर्षण कर गंगे बुड़े बस जिते सब त्राही त्राही कहीकि कौर महाराज भगवान को शरण गले भगवान शरण गले भगवान क्षमा दे शांब एवं लक्ष्मण को विदा कले बहुत धूमधाम सब सब देक विभिन्न प्रकार जौतुक इत्यादि प्रदान कर सब प्रदान करते बलराम कथ आसीगला आम जेहत समय थी आम सब आलोचना करदे बलराम कथ कहीं आसला ना दासे दुई तरंग तस्मी स्त्री रत्न रत्नमेव च ये अन्य माने सब चाहूँ कौन विवाह करने सत्राजित किसी राजी होते एक पर आस एक आस तेणु ये समस्त प्रसंग बहुत रही चल बहुत अध्याय पर्यटन चलो एमती कि समस्त मणि द्वारा अक्रूर मध्य प्रभावित हो अक्रूर जड़े जे कि भगवान के उन्नत भक्त सीए एवं आमर जो भक्ति नौटी अंग रही श्रवण कीर्तन विष्णु स्मरण इत्यादि बंधन सी हूँ आचार्य ये हूँ किए ये हूँ अक्रूर अक्रूर विषय कथ आस अक्रूर कह जाए कहीं भाव में लीला कल अक्रूर मध्य मणि को धरिक पड़गले मणि कथा बहुत आस बहुत अध्याय पर्यटन वर्णना कर समस्त मणि कथा ये आम शिक्षा प्रकृत आम बहुत बड़ शिक्षा सब रही मणि द्वारा एमती कि अक्रूर मत प्रभावित होजे सी मत धरिक पड़े काशी की पड़े अक्रूर अक्रूर कथा आसब आम कल संक्षेप कहीदे जेहतु आम समय रही आम कथ प्रसंग पड़ी तो कहीदे टे कर अक्रूर जो प्रसिद्ध व्यक्ति थे अक्रूर जिते बड़े वर्णना कर अक्रूर विषय से समय वर्णना कर पूर्व आम शुणुले कंस पठेबे अक्रूर को अक्रूर को पठे वृंदावन को कृष्ण बलराम को आने पर अक्रूर को भगवान अक्रूर होदुवंशे जदुवंशी मैंने जो कंसर अत्याचार सब किए कट पड़े जाइए लुचिक रही थे कि जदुवंशे अक्रूर कंसर मंत्री होकर रही थे सी जा मथुरा त्याग कर ये सब बहुत कथ रही है संक्षेप कह अक्रूर कथ आस बहुत कथ रही अक्रूर आ पूर्व मतलब वर्णना कर अक्रूर विषय में दशम स्कंध 48 अध्याय अक्रूर विषय में भगवान कहते अक्रूर एभली भाव में रही आम जो सी कही भगवान निजे श्लोकटी कही भागवत दुईट स्थान श्लोकटी रही कौन साधु महात्मा किभली भाव ना आम जो देवता मान पूजा करे मृछुड़ामया देवता मानकर जो पूजा करा जाउची देवदेवी मानकर जमी जाइए जादव मान किए हस्तिनापुर कौन से द्वारकावासी मैंने जा चंद्रभागा पूजा करुले देवता पूजा जो देवता पूजा रे जो फल मिले बहुत काल पूजा कले से फल मिल कि दर्शना देव साधव साधु व्यक्ति मानक केवल दर्शन करदे से फल प्राप्त हो ଏହିଭଳି ଭାବରେ ଭଗବାନ ଅକ୍ରୁଡ଼ଙ୍କର ମଧ୍ୟ ପ୍ରଶଂସା କରିଛନ୍ତି। ଏଭଳି ଅକ୍ରୁଡ଼ ଆସିଥିଲେ ଭଗବାନ କୃଷ୍ଣ ବଳରାମ ନେଇକି ଯାଇଥିଲେ, କିନ୍ତୁ କୃଷ୍ଣ ବଳରାମ ଯେତେବେଳେ ନେଇକି ଯାଇଥିଲେ ସେହି ସମୟରେ ଇଏ ଯେଉଁ ରହିଛନ୍ତି କିଏ ଗୋପୀମାନେ ବହୁତ କ୍ରନ୍ଦନ କରିଛନ୍ତି। ଦଶମ ସ୍କନ୍ଧ 39 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଗୋପୀମାନେ ଗୋବିନ୍ଦ ଦାମୋଦର ମହାଦେବତୁ କହିକିରି କ୍ରନ୍ଦନ କରୁଥିଲେ, କିନ୍ତୁ ଅନୁପମ ବନ୍ଦ କରିଦେବା ସୁଇଚ୍ଟାକୁ, ଏଇ ସାଉଣ୍ଡ ହେଉଛି। ତେଣୁ ଏ ଯେଉଁ କରିଥିଲେ କିନ୍ତୁ ଅକ୍ରୁଡ଼ କିଛି ତାଙ୍କୁ କହିଲେ ନାହିଁ, ତେଣୁ ସେମାନେ କହିଲେ ସୁଇଚ୍ଟା ବନ୍ଦ କରିଦେବା, ସେମାନେ କହିଲେ ଯେ ଇଏ ଅକ୍ରୁଡ଼ ଏଭଳି ଭାବରେ କ୍ରୁର ଭାବରେ କାର୍ଯ୍ୟ କରୁଛନ୍ତି, ଇଏ କ'ଣ ଅକ୍ରୁଡ଼। ଏଭଳି ଭାବରେ ଗୋପୀମାନଙ୍କର ମଧ୍ୟ ତାଙ୍କର କ୍ରୋଧ ପ୍ରକାଶ କରିଥିଲେ। ତେଣୁ ଏ କେତେଜଣ ଆଚାର୍ଯ୍ୟ କୁହନ୍ତି ଏଇଭଳି ଭାବରେ ଅକ୍ରୁଡ଼ଙ୍କର ମଧ୍ୟ ପ୍ରଭାବିତ ହୋଇଯାଇଥିଲେ, ସେ ମଣିକୁ ନେଇ ପଳାଇ ଯାଇଥିଲେ। ତାଙ୍କର ମା ହେଉଛନ୍ତି ଗାନ୍ଧିନୀ, ଗାନ୍ଧିନୀ ସୁତ, ତାଙ୍କ ପିତା ମଧ୍ୟ ସେଇଭଳି ଭାବରେ, ତାଙ୍କ ତ ସବୁ ଆସିବ, ବହୁତ ତାଙ୍କର ମହାତ୍ମ୍ୟ ରହିଛି। ଅକ୍ରୁଡ଼ଙ୍କର ଏଭଳି ଭାବରେ ରହିଛି ମହାତ୍ମ୍ୟ ଯେ ଅକ୍ରୁଡ଼ ବହୁତ ଦାନ ପ୍ରଦାନ କରନ୍ତି, ଦାନ ପତେ ବୋଲି ଯେତେବେଳେ ଅକ୍ରୁଡ଼ ଯାଇଥିବେ କେଉଁଠିକି କ'ଣ ହସ୍ତିନାପୁରକୁ ଯାଇଥିବେ, ସେ ସମୟରେ ସେ ଦେବେ ଭଗବାନ ପଠାଇଥିବେ କୃଷ୍ଣଙ୍କୁ, କୃଷ୍ଣ ବଳରାମ ପଠାଇଥିବେ ଅକ୍ରୁଡ଼ଙ୍କୁ ହସ୍ତିନାପୁରକୁ ପଠାଇଥିବେ ଧୃତରାଷ୍ଟ୍ରଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ। ସେଇଠି ଧୃତରାଷ୍ଟ୍ର ମଧ୍ୟ ଅକ୍ରୁଡ଼ଙ୍କୁ ଦାନପତେ ବୋଲି ସମ୍ବୋଧନ କରିଛନ୍ତି, ଦାନପତେ ସେ ଦାନ କରିବାରେ ପ୍ରସିଦ୍ଧ ଥିଲେ। ତେଣୁ ସେ କାଶୀକୁ ଯାଇକରି ଏ ଯେଉଁ ପ୍ରତିଦିନ 8 ସେର ସୁନା ବାହାରୁଥିଲା, 77 କେଜି ବା 78 କେଜିର ସୁନା ବାହାରୁଥିଲା, ଏଇସବୁ ଦ୍ୱାରା ସେ ଦାନ ଧର୍ମ ସବୁ କରୁଥିଲେ, କାଶୀରେ ବାରାଣାସୀରେ କରୁଥିଲେ। ଏସବୁ କଥା ବହୁତ କଥା ଆସିବ, ଏ ଅକ୍ରୁଡ଼ଙ୍କର ରହିଛି ଏଇଭଳି ଭାବରେ ଯେଉଁ ରହିଛନ୍ତି କ'ଣ ଏଇ ତାଙ୍କର କନ୍ୟାଙ୍କୁ ବିବାହ କରିବା ପାଇଁ ଅନ୍ୟମାନେ ସବୁ ଚାହୁଁଥିଲେ, ଏବଂ ସତ୍ରାଜିତ ମଧ୍ୟ ସେଥିରେ ରାଜି ହୋଇଥିଲେ, ପ୍ରଦାନ କରିବା ପାଇଁ ରାଜି ହୋଇଥିଲେ, କିନ୍ତୁ କିନ୍ତୁ ସେ ଆଉ ହୋଇପାରୁନଥିଲା। ଏଇ ଭଗବାନଙ୍କ ଲୀଳା, ଭଗବାନ ଲୀଳାଟି, ସେଥିପାଇଁ ବର୍ତ୍ତମାନ ସତ୍ୟଭାମା ବିବାହ କରିବେ ଭଗବାନ କୃଷ୍ଣଙ୍କୁ, ଏ ପ୍ରସଙ୍ଗ ଚାଲିବେ। ତୃତୀୟ ରାଣୀ ହେବେ ଭଗବାନଙ୍କ, ପ୍ରଥମ ରାଣୀ ହେଲେ ରୁକ୍ମିଣୀ, ଦ୍ୱିତୀୟ ହେଲେ କିଏ କିଏ ହେଉଛନ୍ତି ଜାମ୍ବବତୀ, ଏବଂ ତୃତୀୟ ରାଣୀ ହେବେ ସତ୍ୟଭାମା। ଏମାନେ ସବୁ ଲକ୍ଷ୍ମୀ, 16,108 ବିବାହ କରିବେ ଭଗବାନ। ଭାଗବତମରେ ଏ ଯେଉଁ ଦ୍ୱାରକା ଲୀଳା ବର୍ଣ୍ଣନା କରାଯିବ, ଏଇ ଭଗବାନଙ୍କର ଗୃହସ୍ଥ ଆଶ୍ରମ ବିଷୟରେ କୁହାଯିବ, କିଭଳି ଭାବରେ ସେ ସବୁ ରହିଥିଲେ, କିଭଳି ଭାବରେ କରୁଥିଲେ, କ'ଣ କରୁଥିଲେ, ଏସବୁ କଥା। ଏମିତିକି ନାରଦ ମୁନି ମଧ୍ୟ, ବ୍ରହ୍ମଚାରୀ ମଧ୍ୟ ଜାଣିବା ପାଇଁ ଚାହିଁଲେ ଭଗବାନଙ୍କ ଗୃହସ୍ଥ ଲୀଳା କିଭଳି ଭାବରେ, 16,108 ମହଲ ରହିଛି, 16,108 ରାଣୀଙ୍କ ସହିତ ଭଗବାନ କିଭଳି ବିହାର କରୁଛନ୍ତି, ଏ ଲୀଳା ଦେଖିବା ପାଇଁ ନାରଦ ମୁନିଙ୍କର ମଧ୍ୟ ଆସିଲା ଆଗ୍ରହ, ଆସିଗଲା ଦେଖିବା ପାଇଁ ଭଗବାନଙ୍କ ଲୀଳା। ତେଣୁ ସେ ସବୁ ଗୃହକୁ ଗଲେ, ସବୁ ଗ୍ରହକୁ 16,108 ଘର ଏସବୁ ଆସିବ ଭାଗବତ ବର୍ଣ୍ଣନା, ଦ୍ୱାରକା ଲୀଳାରେ ସବୁ ବର୍ଣ୍ଣନା କରାଯିବ, ଦ୍ୱାରକା ଲୀଳାରେ ବର୍ଣ୍ଣନା କରେ ନାରଦ ମୁନି କେଉଁଠି ଭଗବାନ କିଭଳି ଭାବେ ଲୀଳା କରୁଛନ୍ତି, ଏସବୁ କଥା ଆସିବ। ତେଣୁ ଯାହା ହଉ ସତ୍ୟଭାମା ତାଙ୍କର ତୃତୀୟ ରାଣୀ ହେବେ, ସତ୍ୟଭାମା ଏ ଲକ୍ଷ୍ମୀ ଦେବୀ, ତାଙ୍କ ବିଷୟରେ ବହୁତ କଥା ଆସିବ। ଝରକା ଲୀଳା କହିଲେ ଭଗବାନଙ୍କ ଏଇସବୁ ଲୀଳା ସବୁ ବର୍ଣ୍ଣନା କରାଯାଇଛି, ଭଗବାନଙ୍କର ଲୀଳା ଆମକୁ ସୁଯୋଗ ଦେଇଛନ୍ତି ଭଗବାନ ଏଇସବୁ ଲୀଳା ଶ୍ରବଣ କରିବା ପାଇଁ। ତେଣୁ ଏ ଆ ପୂର୍ବରୁ ଏ ବିଷୟରେ ଚିନ୍ତା କରାଯାଉନଥିଲା, ସତ୍ୟରାଜିତ ଚିନ୍ତା କରୁନଥିଲେ ବା ସତ୍ୟଭାମା ଚିନ୍ତା କରୁନଥିଲେ କୃଷ୍ଣଙ୍କୁ ବିବାହ କରିବେ ବୋଲି। ତାଙ୍କ ପିତା ଯେଉଁଠି ବିବାହ ଦେବେ ସେଇଠି ସେ ବିବାହ କରିବେ, ସେ ଚିନ୍ତା କରୁଥିଲେ। ତେଣୁ ବର୍ତ୍ତମାନ ଏଇ ଜ୍ଞାନଟି ତାଙ୍କର ଆସିଲା, ସେ ଚିନ୍ତା କରୁ, ଦାସେ ଦୁଇତରଂ ତସ୍ମୈ ସ୍ତ୍ରୀ ରତ୍ନଂ ରତ୍ନମେବ ଚ, ନିଜର କନ୍ୟା କଥା ଚିନ୍ତା କରୁଛନ୍ତି, ଏହା ପୂର୍ବରୁ ଚିନ୍ତା କରିନଥିଲେ, ଚିନ୍ତା କରିନଥିଲେ ମାନେ କୃଷ୍ଣଙ୍କୁ ବିବାହ ଦେବା ପାଇଁ ଚିନ୍ତା କରୁନଥିଲେ। କେତେଜଣ ଯାଦବ ମାନେ କହିଥିଲେ ତାଙ୍କର କନ୍ୟାଙ୍କୁ ବିବାହ କରିବା ପାଇଁ, ସେ ସେଥିରେ ସମ୍ମତି ପ୍ରଦାନ କରିଥିଲେ, କିନ୍ତୁ ବର୍ତ୍ତମାନ ଚିନ୍ତା କରୁଛନ୍ତି ମୋର କନ୍ୟା ଯେଉଁ ରହୁଛି ସ୍ତ୍ରୀ ରତ୍ନ, ସ୍ତ୍ରୀ ରତ୍ନଂ ରତ୍ନମେବ ଚ, ରତ୍ନବାନ ଭିତରେ ମୋ କନ୍ୟା ହେଉଛନ୍ତି ସ୍ତ୍ରୀରତ୍ନ, ତେଣୁ ଏହି ରତ୍ନଙ୍କୁ ମୁଁ ପ୍ରଦାନ କରିବି, ଦଶେ ଦୁଇତରଂ ତସ୍ମୈ, ସେଇ କୃଷ୍ଣଙ୍କୁ ମୋର କନ୍ୟାଙ୍କୁ ପ୍ରଦାନ କରିବି, ଏଇଭଳି ଭାବରେ ଚିନ୍ତା କଲେ। ତେଣୁ ଏଇଭଳି ଭାବରେ ଚିନ୍ତା ଯେତେବେଳେ ଆସିଗଲା, ସେତେବେଳେ କ'ଣ କଲା, ଉପାୟୋୟଂ ସମୀଚୀନ ତସ୍ୟ ଶାନ୍ତିର୍ ନଚାନ୍ୟଥା, ଏହିଭଳି ଭାବରେ ବହୁତ ସମୟ ଚିନ୍ତା କଲା ପରେ ଏହିଭଳି ଭାବରେ ତାଙ୍କର ଚିନ୍ତା ଆସିଲା ବା ଏ ବୁଦ୍ଧି ଆସିଲା ଯେ ଏଇଟା ହେଉଛି ଉପାୟ ଅୟଂ ଅୟଂ ଉପାୟ ଏହି ହେଉଛି ଉପାୟ ବିଭିନ୍ନ ପ୍ରକାର ଉପାୟ ରହିଛି ଭଗବାନ ପ୍ରାପ୍ତ ଭାବେ ଲୋକମାନେ ଶାନ୍ତିର ଏଠି ଶାନ୍ତିର ଉପାୟ ରହିଛି ଶାନ୍ତି ଉପାୟ ଅୟଂ ସମୀଚୀନ ଠିକ୍ ଉପାୟ ମୁଁ ପାଇଲି ବୋଲି ଚିନ୍ତା କଲି ସିଏ ସମୀଚୀନ ତସ୍ୟ ଶାନ୍ତି ନ ଚାହ୍ୟତା ଶାନ୍ତି ପ୍ରାପ୍ତର ଉପାୟ ସେ ପାଇଦେବେ ନ ଚ ଅନ୍ୟଥା ଆଉ କୌଣସି ଉପାୟ ନାହିଁ ଶାନ୍ତି ପ୍ରାପ୍ତର ଆଜିର ଦୁନିଆରେ ସମସ୍ତେ ଚାହୁଁଛନ୍ତି ଶାନ୍ତି ପ୍ରାପ୍ତ ହେବା ପାଇଁ କିନ୍ତୁ ଶାନ୍ତି ପ୍ରାପ୍ତ ହେବା ପାଇଁ ଉପାୟ ଜାଣିନାହାନ୍ତି ବହୁତ ପ୍ରକାର ଚେଷ୍ଟା କରୁଛନ୍ତି ଆମ ପ୍ରଭୁପାଦ ମହାରାଜ କହନ୍ତି ବର୍ତ୍ତମାନ ରହିଛି ଆମର ୟୁନାଇଟେଡ୍ ନେସନ୍ସ ୟୁନାଇଟେଡ୍ ନେସନ୍ସ ତା'ର ହେଡ଼୍କ୍ୱାର୍ଟର୍ ହେଉଛି ସ୍ୱିଜରଲ୍ୟାଣ୍ଡରେ ସ୍ୱିଜରଲ୍ୟାଣ୍ଡର ଜେନିଭାରେ ସେ ତା'ର ହେଡ଼୍କ୍ୱାର୍ଟର୍ ରହିଛି ୟୁନାଇଟେଡ୍ ନେସନ୍ସ କେମିତି ତିଆରି ହେଲା ଜାତିସଂଘ ଆନ୍ତର୍ଜାତିକ ଜାତିସଂଘ ୟୁନାଇଟେଡ୍ ନେସନ୍ସ ଯେତେବେଳେ ଫାର୍ଷ୍ଟ ୱାର୍ଲଡ ୱାର୍ ହୋଇଗଲା ସାରା ପୃଥିବୀର ଦେଶମାନେ ଏଇ ଯୁଦ୍ଧରେ ଭାଗ ନେଲେ ଆମର ଭାରତବର୍ଷ ମଧ୍ୟ ସେହି ସମୟରେ ପରାଧୀନ ଥିଲା ଇଂରାଜୀମାନଙ୍କ ଦ୍ୱାରା ଏବଂ ଭାରତ ମଧ୍ୟ ସେମାନଙ୍କ ସହିତ ଯୋଗ ଦେଇକି ଯୁଦ୍ଧରେ ଯୋଗ ଦେଇଥିଲେ ଭାରତବାସୀମାନେ ଫାର୍ଷ୍ଟ ୱାର୍ଲଡ ୱାର୍ 1914 ଏଇ 4 ବର୍ଷ ଧରି ଚାଲିଥିଲା ତେଣୁ ତାପରେ ଯେଉଁମାନେ ଶାନ୍ତି ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି ଶାନ୍ତି କେମିତି ଜଣେ ପାଇବ ଯେଉଁମାନେ ବିଦ୍ୱାନ ବ୍ୟକ୍ତିମାନେ ପୃଥିବୀର ଯେତେ ବିଦ୍ୱାନ ବ୍ୟକ୍ତି ଥିଲେ ସବୁ ଚିନ୍ତା କଲେ କେମିତି ଶାନ୍ତି ପ୍ରାପ୍ତ ହେବା ପ୍ରାପ୍ତ ହେବା ଚିନ୍ତା କରିକିରି ୟୁନାଇଟେଡ୍ ନେସନ୍ସ ତିଆରି କଲେ ତା ପୂର୍ବରୁ ୟୁନାଇଟେଡ୍ ନେସନ୍ ନଥିଲା ଆନ୍ତର୍ଜାତିକ ଜାତିସଂଘ ୟୁନାଇଟେଡ୍ ନେସନ୍ସ ରହିଛି ୟୁଏନ୍ ୟୁନାଇଟେଡ୍ ନେସନ୍ସ ତିଆରି କଲେ ତା'ର ଉଦ୍ଦେଶ୍ୟ ହେଉଛି ଉଦ୍ଦେଶ୍ୟ ହେଉଛି କ'ଣ ନା କେମିତି ବିଶ୍ୱରେ ଶାନ୍ତି ହେବ ବିଶ୍ୱରେ କେମିତି ଶାନ୍ତି ହେବ କିନ୍ତୁ ଯେତେବେଳେ ୟୁନାଇଟେଡ୍ ନେସନ୍ ସ୍ଥାପନ ହେଲା ଏଇଭଳି ଭାବରେ ଆଲୋଚନା ଚାଲିଥିଲା କ'ଣ କରାଯିବ କ'ଣ କରାଯିବ ସେ ଭିତରେ ପୁଣି ଆଉ ଗୋଟେ ୱାର୍ଲଡ ୱାର୍ ହୋଇଗଲା ସେକେଣ୍ଡ ୱାର୍ଲଡ ୱାର୍ 1939 6 ବର୍ଷ ଧରି ଚାଲିଲା ତେଣୁ ତାପରେ ଏ ଯେଉଁ ୟୁନାଇଟେଡ୍ ନେସନ୍ ଚାଲିଛି ତା'ର ପ୍ରତିବର୍ଷ ମିଟିଂ ହେଉଛି ବିଭିନ୍ନ ସ୍ଥାନରେ ସବୁ ଚାଲିଛି କିନ୍ତୁ ଶାନ୍ତି ସ୍ଥାପନ ହୋଇପାରୁଛି ପୃଥିବୀରେ ଆଜି ଦେଖନ୍ତୁ କେତେ ପ୍ରକାର ଯୁଦ୍ଧ କେତେ କ'ଣ ରହିଛି ସବୁ ଯୁଦ୍ଧ ବନ୍ଦ ହୋଇଗଲା ବର୍ତ୍ତମାନ କାହିଁକି ନା ଏଇ କରୋନା ଯୁଦ୍ଧ ପାଇଁ କରୋନା ଯୁଦ୍ଧ ସହିତ ଯେଉଁ ସମସ୍ତେ ଇଏ କରୁଛନ୍ତି ମୁକାବିଲା କରୁଛନ୍ତି ଆଉ ବର୍ତ୍ତମାନ ଯୁଦ୍ଧ ସବୁ ବନ୍ଦ ହୋଇଯାଇଛି କରୋନା ଭୟରେ ସବୁ ଯୁଦ୍ଧ ବନ୍ଦ ହୋଇଯାଇଛି କିନ୍ତୁ ଶାନ୍ତି ସ୍ଥାପନ ହୋଇପାରୁନାହିଁ କିନ୍ତୁ ପ୍ରଭୁପାଦ ମହାରାଜ ଏ ଶାନ୍ତି ସ୍ଥାପନ ଶାନ୍ତି ସ୍ଥାପନର ବ୍ୟବସ୍ଥା କେମିତି ଜଣେ ଶାନ୍ତି ପ୍ରାପ୍ତ ହେବ ଭଗବତ ଗୀତାରେ ଭଗବାନ ଦେଇଛନ୍ତି ଆମର ସାଧୁ ଶାସ୍ତ୍ର ଗୁରୁ ଏଇସବୁ ମାଧ୍ୟମରେ ବର୍ଣ୍ଣନା କରାଯାଇଛି କେମିତି ଆମେ ଶାନ୍ତି ପ୍ରାପ୍ତ ହେବା ଭଗବତ ଗୀତାରେ ଭଗବାନ ଅନେକ ସ୍ଥାନରେ କହିଛନ୍ତି କେମିତି ଆମେ ଶାନ୍ତି ପ୍ରାପ୍ତ ହେବା ବିଶେଷ ଭାବରେ ପ୍ରଭୁପାଦ ମହାରାଜ ପଞ୍ଚମ ସ୍କନ୍ଧ 29 ଶ୍ଳୋକଟିକୁ ବହୁତ ସମୟରେ କୁହନ୍ତି ଏ ଶାନ୍ତିର ସୂତ୍ର ଭଗବାନ ଦେଇଛନ୍ତି ଭଗବତ ଗୀତାରେ ସମଗ୍ର ମାନବ ଜାତି ପାଇଁ ଏ ଶାନ୍ତିର ସୂତ୍ର ଦେଇଛନ୍ତି କିନ୍ତୁ କେହି ଗ୍ରହଣ କରୁନାହାନ୍ତି ସେଇଟା କ'ଣ ନା ଭୋକ୍ତାରମ ଯଜ୍ଞ ତପସାମ ସର୍ବଲୋକ ମହେଶ୍ୱରମ ସୁହୃଦଂ ସର୍ବଭୂତାନାମ ଜ୍ଞାନ୍ତାମାନ ଶାନ୍ତି ମୁଚ୍ଛତି ଭୋକ୍ତାରମ ଭଗବାନ ହେଉଛନ୍ତି ପ୍ରକୃତରେ ଉପଭୋଗକାରୀ ଭୋକ୍ତାରମ କିନ୍ତୁ ଆମେ ଚାହୁଁଛେ ଉପଭୋଗ କରିବା ପାଇଁ ତେଣୁ ଆମେ ଶାନ୍ତି ପ୍ରାପ୍ତ ହୋଇପାରୁନାହିଁ ଏବଂ ସର୍ବଲୋକ ମହେଶ୍ୱରମ ସମସ୍ତ ସବୁ ଲୋକର ସବୁକିଛିର ମାଲିକ ହେଉଛନ୍ତି ସିଏ କିନ୍ତୁ ଆମେ ଭାବୁଛେ ଆମେ ହେଉଛୁ ମାଲିକ ତେଣୁ ଆମେ ଶାନ୍ତି ପ୍ରାପ୍ତ ହୋଇପାରୁନାହିଁ ଏବଂ ସୃହୃଦଂ ସର୍ବଭୂତାନା ସେ ସମସ୍ତ ଜୀବଙ୍କର ସେ ହେଉଛନ୍ତି ପ୍ରକୃତ ମଙ୍ଗଳକାଙ୍କୀ ବନ୍ଧୁ କିନ୍ତୁ ଆମେ ଭାବୁଛେ ଆମର ବନ୍ଧୁ ହେଉଛନ୍ତି ଅଲଗା ତେଣୁ ଆମେ ଶାନ୍ତି ପ୍ରାପ୍ତ ହୋଇପାରୁନାହିଁ ତେଣୁ ଆମର ଯେଉଁ ଇସ୍କନ ସ୍ଥାପନ କରାଗଲା ଆର ଉଦ୍ଦେଶ୍ୟ ହେଉଛି କେମିତି ଲୋକମାନେ କେମିତି ଶାନ୍ତିରେ ରହିବେ ଭାଗବତରେ ଗୋଟେ ଶ୍ଳୋକ ରହିଛି କ'ଣ ଆମେ ଏଇ କଥା ସମସ୍ତେ ଜାଣନ୍ତି ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ଭାଗବେ ସର୍ବେ ସନ୍ତୁ ନିରା ସର୍ବେ ସନ୍ତୁ କ'ଣ ଫାଷ୍ଟ କ'ଣ ସର୍ବେ ସର୍ବେ ଭବନ୍ତୁ ସୁଖିନଃ ସମସ୍ତେ ସୁଖୀ ହେବା ପାଇଁ ସବୁ ବ୍ୟବସ୍ଥା କରାଯାଇଛି ଖାଲି କଥା କୁହାଯାଇଛି ତା ନୁହଁ ସମସ୍ତେ ସୁଖରେ ରହିବେ ଶାନ୍ତିରେ ରହିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି କିନ୍ତୁ ଏଇଟା ଗ୍ରହଣ କରୁନାହାନ୍ତି କେହି ସର୍ବେ ଭବନ୍ତୁ ସୁଖୀନ ସର୍ବେ ସନ୍ତୁ ନିରାମୟ ସମସ୍ତେ ନିରୋଗରେ ରୁହନ୍ତୁ ନିରୋଗ ହେବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ଏବଂ ସର୍ବେ ଭଦ୍ରାଣୀ ପଶନ୍ତୁ, ସମସ୍ତେ ପ୍ରକୃତରେ ଜାଣନ୍ତୁ କେଉଁଟା ଶାନ୍ତିର ସ୍ଥାପନ, ଶାନ୍ତିର ମାର୍ଗ କ'ଣ, ଭଦ୍ର ବା ଉପଯୁକ୍ତ ମାର୍ଗ କେଉଁଟା, ସେଇଟା ସମସ୍ତେ ଜାଣନ୍ତୁ, ପ୍ରାପ୍ତ ହୁଅନ୍ତୁ। ମହାକର୍ଷି ଦୁଃଖ ଭାବ କାହାର ଦୁଃଖ ନ ହଉ, ଏଭଳି ଭାବରେ ବେଦରେ ଏ ଶ୍ଳୋକଟି ରହିଛି। ତେଣୁ ପ୍ରଭୁପାଦ ମହାରାଜ ଏ ଯେଉଁ ଇସ୍କନ ସ୍ଥାପନ କରିଛନ୍ତି ଶାନ୍ତି ସ୍ଥାପନ କରିବା ପାଇଁ, ଏଇ ଗୀତା ଭାଗବତମ ଇତ୍ୟାଦି ଶାସ୍ତ୍ରମାନଙ୍କୁ ନେଇକରି ବ୍ୟବସ୍ଥା କରାଯାଇଛି। ଶାନ୍ତିରେ କେମିତି ଜଣେ ରହିବ, ଯେଉଁମାନେ ଏଇ ଗ୍ରହଣ କରିବେ, ଏଇ ସୂତ୍ରକୁ ଗ୍ରହଣ କରିବେ, ସେମାନେ ଶାନ୍ତି ପ୍ରାପ୍ତ ହେବେ। ଆଜିର ୟୁନାଇଟେଡ୍ ନେସନ୍ସରେ ଶାନ୍ତି ସ୍ଥାପନ ହୋଇପାରୁନାହିଁ, ଖାଲି ଝଣ୍ଡା ବଢ଼ୁଛି। ଏତେ ଲୋକ ପୃଥିବୀରେ କେତେ ଦେଶ ରହିଛି, ସବୁ ଦେଶ ତା'ର ମେମ୍ବର ରହିଛନ୍ତି, ଯେତିକି ଦେଶ ମେମ୍ବର ରହିଛନ୍ତି ସେତିକିଟା ପତାକା ଉଡ଼ୁଛି ସେଠି, ଜେନିଭା ସ୍ୱିଜରଲ୍ୟାଣ୍ଡର ଜେନିଭା ସ୍ଥାନ ରହିଛି, ହେଡ଼କ୍ୱାର୍ଟର ତାଙ୍କର ସେଇଟା ସବୁ, ସେତିକି ପତାକା ହୋଇଛି, ଖାଲି ପତାକା ସଂଖ୍ୟା ବଢ଼ୁଛି, କିନ୍ତୁ ଶାନ୍ତି ସ୍ଥାପନ ହୋଇପାରୁନାହିଁ। କିନ୍ତୁ ଇଏ ଯେଉଁ କ'ଣ ଆମର ଯେଉଁ ଇସ୍କନ ଦେଖନ୍ତୁ, ସାରା ପୃଥିବୀବାସୀ ମାନେ ଏଥିରେ ଯୋଗ ଦେଇଛନ୍ତି, ଏଥିରେ କୌଣସି କ'ଣ ବାଛ ବିଚାର କରାଯାଉ ନାହିଁ। ଆବାର ବୃଦ୍ଧ ବନିତା ଆଉ କୌଣସି ପାଶ୍ଚାତ୍ୟ ଜଗତର ଲୋକ ବା କୌଣସି ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ସମସ୍ତେ ଏଥିରେ ଯୋଗ ଦେଉଛନ୍ତି, ସମସ୍ତେ ଭଗବାନ ନାମ କୀର୍ତ୍ତନ କରୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ, ସମସ୍ତେ ଏଥିରେ କୌଣସି ବାଛ। ପ୍ରଭୁ ଆମର ଭକ୍ତି ବିନୋଦ ଠାକୁର ଗୋଟେ ସଙ୍ଗୀତ ରଚନା କରିଛନ୍ତି, ସେଇଟା କହିଛନ୍ତି, ଗୋଟେ ଦିନ ଆସିବ ସେତେବେଳେ ଏଇଟା ହେଇନଥିଲା, ଇସ୍କନ ସ୍ଥାପନ ହେଇନଥିଲା, ସେ କହିଲେ ସମସ୍ତେ ଏ ମାୟାପୁର ଯେଉଁ ରହିଛି, ମହାପ୍ରଭୁ ଆସିଛନ୍ତି, ମହାପ୍ରଭୁର ସ୍ଥାନ ଆବିର୍ଭାବ ସ୍ଥାନ ସେଇଠି ନଦିଆ ନବଦ୍ୱୀପରେ ପାଶ୍ଚାତ୍ୟ ଜଗତର ଲୋକମାନେ ଏବଂ ପ୍ରାଚ୍ୟ ଜଗତର ଲୋକମାନେ ମିଶିକିରି ସମସ୍ତେ ଭଗବାନଙ୍କ ନାମ କୀର୍ତ୍ତନ କରିବେ। ଏଇଭଳି ଭାବରେ ସେ ରଚନା କରିଥିଲେ, ଭବିଷ୍ୟତବାଣୀ ଦେଇଥିଲେ, ଆଜି ତାହା ସଫଳ ହେଲା। ଏଥିରେ କୌଣସି କନସିଡ଼ରେସନ୍ ନାହିଁ, ସେ ମୁସଲିମ ଇଏ ହିନ୍ଦୁ ଏ ଶିଖ ଏ ଇସାଇ ବା ଯୀଶୁ ଖ୍ରୀଷ୍ଟିଆନ ଏ କୌଣସି ବି ନାହିଁ, ବାଛ ବିଚାର ନାହିଁ। ପ୍ରକୃତ ଧର୍ମ କ'ଣ ଲୋକମାନେ ନ ଜାଣିକିରି ଧର୍ମ ବିଷୟରେ ବିଭିନ୍ନ ପ୍ରକାର ଯୁଦ୍ଧ ଚାଲିଛି। ପ୍ରକୃତ ଧର୍ମ ହେଉଛି ଧର୍ମଙ୍କୁ ସାକ୍ଷାତ ଭଗବତ ପ୍ରଣୀତମ, ଧର୍ମ ବିଷୟରେ ଲୋକମାନେ ଜାଣନ୍ତି ନାହିଁ ଧର୍ମ କ'ଣ, କିନ୍ତୁ ଧର୍ମ ବିଷୟରେ ଝଗଡ଼ା ଚାଲିଛି। ପ୍ରକୃତ ଧର୍ମ ହେଉଛି ଭଗବାନ ଯେଉଁଟା ଦେଇଛନ୍ତି ସ୍ଥାପନ କରିଛନ୍ତି ସେଇଟା ହେଉଛି ଧର୍ମ। ଭାଗବତମ ଷଷ୍ଠ ସ୍କନ୍ଧରେ ତୃତୀୟ ଅଧ୍ୟାୟରେ ଧର୍ମରାଜ କହୁଛନ୍ତି, ଏଇଟା ଯମରାଜ, ଯମରାଜ କଥା କହୁଛନ୍ତି ଧର୍ମ କ'ଣ। କେତେଜଣ ଲୋକ ଜାଣନ୍ତି ଧର୍ମ କ'ଣ, ହିନ୍ଦୁ ଧର୍ମ ବୋଲି କିଛି ଧର୍ମ ଅଛି କୁଆଡ଼େ ଗଲେ, ସେ ଆମର ଇଏ ପରାଶର ପ୍ରଭୁ ପାଣିଆବୁ, ଅଛି କିଛି ହିନ୍ଦୁ ଧର୍ମ କିଛି ବେଦରେ, ହିନ୍ଦୁ ଧର୍ମ ବୋଲି କିଛି ଧର୍ମ ନାହିଁ। ହିନ୍ଦୁ ଧର୍ମ ଶବ୍ଦଟା କେମିତି ଆସିଲା, ମୁସଲମାନ ମାନେ ସକୁ ହ ବୋଲି ଉଚ୍ଚାରଣ କରନ୍ତି, ତେଣୁ ଯେଉଁ ସିନ୍ଧୁ ନଦୀ ଅଛି, ସିନ୍ଧୁ ନଦୀରେ ଏପଟେ ଏମାନଙ୍କୁ ସେ ହିନ୍ଦୁ ବୋଲି କହନ୍ତି, ସିନ୍ଧୁକୁ ସିନ୍ଧୁକୁ ସିନ୍ଧୁ ଉଚ୍ଚାରଣ କରିପାରନ୍ତି, ତେଣୁ ହିନ୍ଦୁ, ଏଇଠୁ ଆସିଲା ହିନ୍ଦୁ ଶବ୍ଦ, ହିନ୍ଦୁ ବୋଲି ପ୍ରଭୁପାଦ ମହାରାଜ କହନ୍ତି। ବେଦରେ ଲକ୍ଷ ଲକ୍ଷ ଶ୍ଳୋକ ଅଛନ୍ତି, କିନ୍ତୁ ଗୋଟିଏ ଶବ୍ଦ ଆମେ ପାଇବା ନାହିଁ, ହିନ୍ଦୁ ଶବ୍ଦ ପାଇବା ନାହିଁ। ବେଦରେ ଲକ୍ଷ ଲକ୍ଷ ଶ୍ଳୋକ ଅଛନ୍ତି, ଆମେ ପଢ଼ିନାହୁଁ ଏତେ ଲକ୍ଷ ଲକ୍ଷ ଶ୍ଳୋକ, କିନ୍ତୁ ପ୍ରଭୁପାଦ ମହାରାଜ ସେମାନେ ସବୁ ଜାଣନ୍ତି, ମୁକ୍ତ ଜୀବ ସେମାନେ ସବୁ ଜାଣନ୍ତି ବେଦରେ କେଉଁଠି କ'ଣ କୁହାଯାଇଛି, ନାନା ଶାସ୍ତ୍ର ବିଚାର ନେଇକି ନିପୁଣ, ସବୁ ଶାସ୍ତ୍ରକୁ ବିଚାର କରିକିରି ସଦ୍ଧର୍ମ ସ୍ଥାପନ କରାଯାଇଛି। କୌଣସି ବେଦରେ ଗୋଟିଏ ଆମେ ଶବ୍ଦ ପାଇବା ନାହିଁ ହିନ୍ଦୁ ଧର୍ମ, ହିନ୍ଦୁ ଧର୍ମ ଏଇଠିକୁ ଆସିଛି ହିନ୍ଦୁ ଧର୍ମ। ତେଣୁ ଧର୍ମ ହେଉଛି କ'ଣ, ଧର୍ମଙ୍କୁ ସାକ୍ଷାତ ଭଗବତ ପ୍ରଣୀତମ, ଭଗବାନ ଯେଉଁଟା ସ୍ଥାପନ କରିଛନ୍ତି ସେଇଟା ହେଉଛି ଧର୍ମ। ତେଣୁ ଏ ଧର୍ମ ହେଉଛି କ'ଣ ନା, ଭଗବାନ ସ୍ଥାପନ କରିଛନ୍ତି, ଏ ହେଉଛି ପ୍ରକୃତ ଧର୍ମ, ସେଇ ଧର୍ମ ଆମର ଇସ୍କନରେ କରାଯାଉଛି। ଏଥିରେ କୌଣସି କନସିଡ଼ର ରହୁନି, ଏ ହିନ୍ଦୁ ଏ ମୁସଲିମ ଏ ଖ୍ରୀଷ୍ଟିଆନ ଏ ବୁଦ୍ଧ ଏ ଅମକ ସେ ସମକ ଏସବୁ ନାହିଁ, ଏ ପ୍ରକୃତ ଧର୍ମ ସ୍ଥାପନ କରାଯାଇଛି, ଇଏ ଧର୍ମ। ତେଣୁ ପ୍ରଭୁପାଦ ମହାରାଜ ଧର୍ମ ହେଉଛି କ'ଣ, ସବି ପୁଂସାଙ୍ଗ ପର ଧର୍ମ ଯେତେ ଭକ୍ତିର ଅଧ୍ୟକ୍ଷ ଯେ ଅହେତୁକି ଅପ୍ରତ୍ୟତା ଜୟାତ୍ମା ସୁପ୍ରସିଦ୍ଧି। ଭାଗବତ ପ୍ରଥମ ଦ୍ୱିତୀୟ ଅଧ୍ୟାୟରେ ଏ ଧର୍ମ ବିଷୟରେ ସୁତ ଗୋସ୍ୱାମୀ କହୁଛନ୍ତି, ସୁଧ ଗୋସ୍ୱାମୀ ଏଇଭଳି ଭାବରେ କହିଛନ୍ତି, ଧର୍ମ କ'ଣ ଏ ପ୍ରଶ୍ନ ପଚାରିଥିଲେ, କେମିତି ଆମେ ଶାନ୍ତି ପ୍ରାପ୍ତ ହେବା ଏ ପ୍ରଶ୍ନ ପଚାରି, ଶାନ୍ତିର କେମିତି ଉପାୟ ଭାଗବତ ମଧ୍ୟ କୁହାଯାଇଛି, କେମିତି ଆମେ ଶାନ୍ତି ପ୍ରାପ୍ତ ହେବା, ସେ ବି ତାର ଉଦାହରଣ ତାର ଉତ୍ତରରେ ଏ ଭାଗବତଙ୍କୁ କୁହାଯାଇଛି। ତେଣୁ ସେଇଠି ଧର୍ମ, ଏ ଭଗବାନ ଯେଉଁ ଧର୍ମ ସେଇଟା ହେଉଛି ଧର୍ମ, ସେମିତି କୁହାଯାଇଛି। ସେ ବି ପୁଂସାଙ୍ଗ ପର ଧର୍ମ, ଇଏ ହେଉଛି ପ୍ରକୃତ ଧର୍ମ। ଯେହେତୁ ଭକ୍ତିର ଅଧ୍ୟକ୍ଷ ଯେ ଭଗବାନ ହେଉଛନ୍ତି ଅଧ୍ୟକ୍ଷଜ, ଆମର ଇନ୍ଦ୍ରିୟମାନଙ୍କ ଉର୍ଦ୍ଧ୍ୱରେ ସେ ଅଧ୍ୟକ୍ଷଜ, ତେଣୁ ତାଙ୍କୁ ଯଦି ଆମେ ଭକ୍ତି କରିବା ସେଇଟା ହେଉଛି ପ୍ରକୃତରେ ଆମେ ଶାନ୍ତି ପ୍ରାପ୍ତ ହେବା। ସେ ବି ପୁଂସାଙ୍ଗ ପର ଧର୍ମ ଯେହେତୁ ଭକ୍ତିର ଅଧ୍ୟକ୍ଷ, ହେତୁ କି ଅପ୍ରତିହତା, ଏଇ ଧର୍ମ ଆଚରଣ କରିବା ପାଇଁ କୌଣସି ହେତୁ ନାହିଁ। ଜଣେ ମୁସଲମାନ ହେଇଛି ସେ ଏ ଧର୍ମ ଆଚରଣ କରିପାରିବ ନା ନା, ସମସ୍ତେ କରିପାରିବେ, ସମସ୍ତେ ଅହେତୁକି ଅପ୍ରତିହତା, କୌଣସି ପରିସ୍ଥିତିରେ ତାକୁ ବାଧା ଦିଆଯାଇପାରିବ ନାହିଁ। ଏବଂ ଏଇଥିରେ ଜୟାତ୍ମା ସୁପ୍ରସିଦ୍ଧ, ଏଇଥିରେ ଜଣେ ଶାନ୍ତିପ୍ରାପ୍ତ ହେବ, ସନ୍ତୋଷ ପ୍ରାପ୍ତ ହେବ, ଶାନ୍ତିପ୍ରାପ୍ତ ହେବ, ଶାନ୍ତିର ମାର୍ଗ କୁହାଯାଇଛି ଏଇଟା। ତେଣୁ ଇଏ ହେଉଛି ଧର୍ମ, ଭଗବାନ ଛଡ଼ା ଆଉ କେହି ସେ ଧର୍ମକୁ ସ୍ଥାପନ କରିପାରିବେ ନାହିଁ, ସେ ହେଉଛି ଧର୍ମ। ତେଣୁ ଏ ପ୍ରକୃତ ଧର୍ମକୁ ଇସ୍କନ ମାଧ୍ୟମରେ ପ୍ରଚାର କରାଯାଉଛି, ପ୍ରକୃତ ଧର୍ମ କ'ଣ। ତେଣୁ ଯେଉଁମାନେ ଏ ଧର୍ମ ସଂସ୍ଥାରେ ଗ୍ରହଣ କରିବେ, ଆଶ୍ରୟ ନେବେ, ସେମାନେ ପ୍ରକୃତ ଶାନ୍ତିପ୍ରାପ୍ତ ହେବେ, ପ୍ରକୃତ ଧର୍ମ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଶାନ୍ତିରୁ ଏ କଥା ଆସିଲା, ବହୁତ ପ୍ରସଙ୍ଗ ରହିଛି, ବହୁତ ଶାନ୍ତି କହିବା ବିଷୟରେ ଯଦି କୁହାଯିବ ଆହୁରି ଘଣ୍ଟା ଘଣ୍ଟା ଧରି ସହିଲେ କହିଲେ ମଧ୍ୟ ସରିବ ନାହିଁ, କିନ୍ତୁ ଆମର କହିବାର ମଧ୍ୟ କାପାସିଟି ରହିଛି, ଶୁଣିବାର ମଧ୍ୟ କାପାସିଟି ରହିଛି, ନାଇଁ କି। ତେଣୁ ଏ ଶାନ୍ତି ଏଠି କହୁଛନ୍ତି ସୁଖଦେବ ଗୋସ୍ୱାମୀ କହୁଥିଲେ ସାତ ଦିନ ସାତ ରାତି ନନ୍ଷ୍ଟପ୍, କୌଣସି ବିଶ୍ରାମ ନେଇନଥିଲେ। ପରୀକ୍ଷିତ ମହାରାଜ ଶ୍ରବଣ କରୁଥିଲେ ସାତ ଦିନ ସାତ ରାତି, କୌଣସି ଖାଦ୍ୟ ଗ୍ରହଣ କରୁନଥିଲେ, କୌଣସି ପାନୀୟ ଗ୍ରହଣ କରୁନଥିଲେ, କୌଣସି ବିଶ୍ରାମ ନେଇନଥିଲେ। ତେଣୁ ଆମେ କହିବା ନା ଯଦି ମାନେ ଯାହା କହିବେ ସେ ଅନୁସାରେ କରିବା, ଆମେ ଯଦି କହିବା ଚାଲିବ ଆମର ନନ୍ଷ୍ଟପ୍ କଥା ଚାଲିବ, ଆମର କିଛି ଅସୁବିଧା ନାହିଁ, ଆମର ଘଣ୍ଟା ଘଣ୍ଟା ଧରି କହିବା ପାଇଁ ଆମର କଥା କହୁଥିଲୁ, ଆମର ରହିଛି ରହିଛି ଆମର କଥା କହିବା ପାଇଁ ମଧ୍ୟ ଆଗ୍ରହ ରହିଛି, କଥା ଶେଷ ହେବ ନାହିଁ। ଅନନ୍ତ ଭଗବାନ ସେ ହେଉଛନ୍ତି ଅନନ୍ତ, ଶେଷ ହେବ ନାହିଁ, କିନ୍ତୁ ଆମର ଏଠି ସେବା ଚାଲିଛି, ତେଣୁ ଯଦି ଅନୁମତି ମିଳିବ ତାହେଲେ ଆମେ କଥା କହିବା, ନହେଲେ କଥାକୁ ବିଶ୍ରାମ ଦେବା, ଅନ୍ୟ କୀର୍ତ୍ତନ ଫୀର୍ତ୍ତନ କରିବା, ଏସବୁ କଥା ରହିଛି। ତେଣୁ ଯାହା ବି ହଉ, ଏଇଭଳି ଭାବରେ ସତ୍ରାଧିକ ଚିନ୍ତା କରିକିରି ଏଇ ଉପାୟଟି ପ୍ରାପ୍ତ ହେଲେ, ଏ ଉପାୟଟି ଯେଉଁମାନେ ପ୍ରାପ୍ତ ହୋଇଛନ୍ତି ତାଙ୍କ ମନୁଷ୍ୟ ଜନ୍ମ ସାର୍ଥକ ହୋଇଯିବ। ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ହେଉଛି ଏଇ ଉପାୟଟି ପ୍ରାପ୍ତ ହେବା, ମନୁଷ୍ୟ ଜନ୍ମର ସିଦ୍ଧି କେମିତି ପ୍ରାପ୍ତ ହେବା, କେମିତି ଆମେ ଶାନ୍ତି ପ୍ରାପ୍ତ ହେବା, ଏଇଟା ହେଉଛି ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ। କେମିତି ଜନ୍ମ ମୃତ୍ୟୁ ଚକ୍ରରୁ ଉଦ୍ଧାର ପାଇପାରିବା, ଏଇ ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ। ତେଣୁ ଆଜି ଯେତେବେଳେ ସେ ଜାଣିପାରିଲେ ଉପାୟଟି ଜାଣିଗଲେ, ସେତେବେଳେ ସେ ଶାନ୍ତିପ୍ରାପ୍ତ ହେଲେ, ସେ କହିଲେ ଏଇଟା ହେଉଛି ଶାନ୍ତିପ୍ରାପ୍ତର ଉପାୟ, ନ ଅନ୍ୟଥା ଅନ୍ୟ କୌଣସି ଉପାୟ ନାହିଁ। ଭାଗବତଙ୍କୁ ମଧ୍ୟ ବର୍ଣ୍ଣନା କରାଯାଇ ଦ୍ୱିତୀୟ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ, ଏଇଟା ବ୍ରହ୍ମା ମଧ୍ୟ ଜାଣିଲେ, ଏଇଟା ସମସ୍ତ ବେଦରେ ଲକ୍ଷ ଲକ୍ଷ ଶ୍ଳୋକ ଅଛନ୍ତି, ସେଇଟା ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ, ଏଇ ଯେଉଁ ଆଉ କୌଣସି ଉପାୟ ନାହିଁ ଶାନ୍ତିପ୍ରାପ୍ତ ହେବାର। ସେ କହୁଛନ୍ତି ନହେତେ ଅନ୍ୟ ଶିବପନ୍ଥା ବିଶତା ସଂସ୍କୃତା ବିହତ ବାସୁଦେବ ଭଗବତୀ ଭକ୍ତି ଯୋଗ ଯତ ଭବେତ୍, ଅନ୍ୟ କୌଣସି ଉପାୟ ନାହିଁ ଶାନ୍ତିପ୍ରାପ୍ତ ହେବା, ନହିଁ ଏତେ ଅନ୍ୟ ଶିବପନ୍ଥା ବା ଅନ୍ୟ କୌଣସି ମଙ୍ଗଳକର ପନ୍ଥା ନାହିଁ। ଆମେ ଏଇ ଯେଉଁ ଭୌତିକ ଜଗତକୁ ଆସିଯାଇଛେ, ଏଇଟା ହେଉଛି ସଂସ୍କୃତା, ଏଇ ଜନ୍ମମୃତ୍ୟୁ ଚାଲିଛି, ଜନ୍ମମୃତ୍ୟୁ ଚକ୍ରରେ ଘୁରି ବୁଲୁଛେ, ପୁନରପି ଜନନମ ପୁନରପି ମରଣମ, ମାନେ ମୃତ୍ୟୁବରଣ କରୁଛି ପୁଣି ଜନ୍ମ ନେଉଛି, ପୁଣି ମୃତ୍ୟୁବରଣ କରୁଛି ପୁଣି ଜନ୍ମ ନେଉଛି, ଏଇଭଳି ଭାବେ ଚାଲିଛି। ପୁନରପି ଜନନମ ପୁନରପି ମରଣମ, ପୁନରପି ଜନନୀ ଜଠରେ ପୁଣି ଜନ୍ମ ମାଆଙ୍କର ଗର୍ଭକୁ ଆସୁଛି। ଇଏ ସଂସାରେ ବହୁ ଦୁସ୍ତାରେ କୃପା ପାରେ ପାଇ ମରାଜ, ଏଇ ସଂସାର ଏଇଭଳି ଭାବରେ ଜନ୍ମ ମୃତ୍ୟୁକୁ ପାର ହେବା ଏତେ ସହଜ ନୁହଁ, କୃପା ପାର ଭଗବାନଙ୍କ କୃପା, ଭଗବାନଙ୍କୁ ଜନ୍ମ ମୃତ୍ୟୁ ଚକ୍ରରୁ ଉଦ୍ଧାର କରିବା ପାଇଁ ସବୁ ଭଗବାନ ବ୍ୟବସ୍ଥା କରିଛନ୍ତି। ତେଣୁ ଆଜି ସେ କଥା ଦ୍ୱିତୀୟ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ କହିଲେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି କ'ଣ ସେ ଉପାୟ, କ'ଣ ଶାନ୍ତିପ୍ରାପ୍ତ ଉପାୟ କ'ଣ ନା ବାସୁଦେବ ଭଗବତୀ, ଭଗବାନ ଯିଏ କହୁଛନ୍ତି ବାସୁଦେବ ବସୁଦେବଙ୍କ ପୁତ୍ର ଭକ୍ତି ଯୋଗ ଯତ ଭାବେ, ଯଦି ତାଙ୍କୁ ଆମେ ଭକ୍ତି କରିପାରିବା ସେଇଟା ହେଉଛି ପ୍ରକୃତ ମଙ୍ଗଳକର ପନ୍ଥା, ଅନ୍ୟ କୌଣସି ମଙ୍ଗଳକର ପନ୍ଥା ନାହିଁ। ଆସୁଦେବ ଭଗବତୀ ଭକ୍ତି ଯୋଗ ପ୍ରଯୋଜ୍ୟ ଜନାତି ଆସୁ। ହଁ, ଏହିଭଳି ଭାବରେ ବ୍ରହ୍ମା ତାଙ୍କର ସମଗ୍ର କ'ଣ ସମଗ୍ର ବେଦକୁ ଆଲୋଚନା କରିକି ଏଇଟା ନିର୍ଣ୍ଣୟ କରିଛନ୍ତି, ଏ ଭଗବାନଙ୍କ ଶରଣ ଯିବା ତେଣୁ ଶାନ୍ତି ପ୍ରାପ୍ତ ହେବା। ତେଣୁ ଏହିଭଳି ଭାବରେ ଉପାୟୋୟମ୍, ଇଏ ହେଉଛି ଉପାୟ ସମୀଚୀନ, ଇଏ ହେଉଛି ପ୍ରକୃତ ଉପାୟ। ଚିନ୍ତା କରିଦେଲେ ସତ୍ରାଜିତ ମୋର କନ୍ୟାଙ୍କୁ ପ୍ରଦାନ କରିବି କୃଷ୍ଣଙ୍କୁ, ସେତେବେଳେ ସେ ଜାଣିଲେ ଆଦ୍ୱାରା ମୁଁ ଶାନ୍ତି ପ୍ରାପ୍ତ ହେବି। ସେ ଶାନ୍ତି ପାଇଗଲେ, ପାଇବି କ'ଣ, ପାଇଗଲେ ସାଙ୍ଗେ ସାଙ୍ଗେ। ଆଉ ଶାନ୍ତି ପ୍ରାପ୍ତ ଅନ୍ୟ କୌଣସି ଉପାୟ ନାହିଁ, ଏକମାତ୍ର ଉପାୟ, ଏଇଟା ହେଉଛି ବେଷ୍ଟ ଉପାୟ ଶାନ୍ତି ପ୍ରାପ୍ତର। ବହୁତ ପ୍ରକାର ଉପାୟ ଚିନ୍ତା କରୁଥିବେ, କିନ୍ତୁ ଯେତେବେଳେ ବର୍ତ୍ତମାନ ଚିନ୍ତା କଲେ କନ୍ୟାଙ୍କୁ ପ୍ରଦାନ କରିବି, ତା ସହିତ ଏ ମଣିକୁ ମଧ୍ୟ ପ୍ରଦାନ କରିବି, ସମସ୍ତ ମଣିକୁ ମଧ୍ୟ ପ୍ରଦାନ କରିବି, ଖାଲି କନ୍ୟାଙ୍କୁ ପ୍ରଦାନ କରିବି ନାହିଁ, କନ୍ୟା ସହିତ ଏ ମଣିକୁ ଉପହାର ଦେବି, ଯୌତୁକ ଯୌତୁକ ଦେବି ଏଭଳି। କାରଣ ଖାଲି ଯଦି ମଣିକୁ ପ୍ରଦାନ କରିବି ଭଗବାନ ଗ୍ରହଣ ନ କରିପାରନ୍ତି, ଏବଂ ପ୍ରକୃତରେ ଭଗବାନ ମଧ୍ୟ ଗ୍ରହଣ କରିବେ ନାହିଁ, ଆ ପରେ ସେ ବର୍ଣ୍ଣନା କରାଯିବ। ତେଣୁ ଚିନ୍ତା କରୁଛନ୍ତି, ଏଭଳି ବିଭିନ୍ନ ଆଚାର୍ଯ୍ୟମାନେ ମୋତେ ବହୁତ କଥା କହିଛନ୍ତି, କିନ୍ତୁ ଆମେ ଏ ତିନୋଟି ଶ୍ଳୋକରେ ବାସ୍ୟରେ ଯେଉଁ କୁହାଯାଇଛି, ଶ୍ରୀଧର ସ୍ୱାମୀ କହୁଛନ୍ତି କିଂ କୃତ୍ୱା କସ୍ମିନ୍ କୃତେ ଇତ୍ୟର୍ଥ, ସେ ଚିନ୍ତା କରୁଛନ୍ତି କ'ଣ କରିବି କ'ଣ କରିବି କ'ଣ କରିବି, କ'ଣ କଲେ ସାଧୁ ବା କେଉଁଟା ପ୍ରକୃତ ଉପାୟ ଯାହାଦ୍ୱାରା କି ମୁଁ ମାନେ ଏଇ ସମସ୍ୟାର ସମାଧାନ କହିପାରିବ, ଏ ଅସୁବିଧାଟା ହେଇଗଲା ଅପରାଧ ହେଇଗଲା ଏଥିରୁ କେମିତି ମୁକ୍ତି ପାଇବି। ତେଣୁ ମୋତେ ସମସ୍ତେ କହୁଛନ୍ତି ଇଏ ଅଧିକ ଦର୍ଶନ ଅବିଚାରକ, ଅବିଚାର କରିକିରି କୃଷ୍ଣଙ୍କୁ ଦୋଷ ଦେଇଦେଇଥିଲେ। କ୍ଷୁଦ୍ରଂ, କ୍ଷୁଦ୍ରଂ କହିଲେ ଏ କୃପଣ ବ୍ୟକ୍ତି, ଏଇଭଳି ଭାବରେ ମୋତେ ସମସ୍ତେ ନିନ୍ଦା କରୁଛନ୍ତି, ଏବଂ ମୂଢ଼ ହେଉଛନ୍ତି ମୂର୍ଖ, ଏଇଭଳି ଭାବରେ ସମସ୍ତେ ଯେଉଁ ଅଭିଶାପ ଦେଉଥିଲେ ଶାପ ଦେଉଥିଲେ ଏଇଭଳି ଭାବରେ ସବୁ ଚିନ୍ତା କରୁଥିଲେ, ଏଟା ଶ୍ରୀଧର ସ୍ୱାମୀ ତାଙ୍କ ଟୀକାରେ କହିଛନ୍ତି। ତେଣୁ ଏହି ଅପନି ନିନ୍ଦାରୁ ମୁଁ କେମିତି ମୁକ୍ତ ହୋଇପାରିବି, ଏଇଭଳି ଭାବରେ ଚିନ୍ତା କରିକିରି ଏ ନିଶ୍ଚୟଟି ନେଲେ। ତେଣୁ ଏଠି ଯେଉଁ କୁହାଗଲା ଗୋଟିଏ ପରେ ଗୋଟିଏ ସବୁ ରହିଛି ବିଶେଷଣ, ଯେତେ ଶାପ ହେତୁତ୍ୱ ଏସବୁ, ଏଇଭଳି ଭାବରେ ସେମାନେ ନିନ୍ଦା କରୁଥିଲେ, ଇଏ ହେଉଛି କ'ଣ ଅଧିକ ଦର୍ଶନ, କ୍ଷୁଦ୍ରଂ, ମୂଢ଼ମତି ମୂଢ଼ଂ, ଏହିଭଳି ଭାବରେ ସବୁ ଲୋକମାନେ ତାଙ୍କୁ ନିନ୍ଦା କରୁଥିଲେ। ଏଣୁ ବର୍ତ୍ତମାନ ଏ ଚିନ୍ତା କଲେ, ଏଇ ଯେତେବେଳେ ଚିନ୍ତା କଲେ କନ୍ୟାଙ୍କୁ ପ୍ରଦାନ କରିବେ, ଅନ୍ୟଥା ଅନ୍ୟନ ମରଣାଧୀନା ବି ପ୍ରକାରେଣ ନୈବ ଶାନ୍ତି, ଚିନ୍ତା କରୁଥିଲେ ସୁଇସାଇଡ଼ କରିବା ପାଇଁ ଚିନ୍ତା କରୁଥିଲେ, ଏଠି କହୁଛନ୍ତି ଏଠି ସନାତନ ଗୋସ୍ୱାମୀ କହୁଛନ୍ତି ଅନ୍ୟଥା ଅନ୍ୟନ ମରଣାଧୀନା ବି ପ୍ରକାରେଣ ନୈବ ଶାନ୍ତି, ଏମିତିକି ମୁଁ ଯଦି ମୃତ୍ୟୁବରଣ କରିବି ମଧ୍ୟ, ପ୍ରକୃତରେ ସେ ମୃତ୍ୟୁବରଣ କରିବେ, ଆ ପରେ ସେ ଆସିବ ମୃତ୍ୟୁ, ତାଙ୍କୁ ଜଣେ ହତ୍ୟା କରିବେ ଏଇ ମଣି ପାଇଁ, ମଣି ପାଇଁ ବହୁତ ନାଟ ହେବ। ତେଣୁ ସେ ଚିନ୍ତା କରୁଛନ୍ତି ବର୍ତ୍ତମାନ ଆତ୍ମହତ୍ୟା କରିବା ପାଇଁ, ଅନ୍ୟଥା ଅନ୍ୟନ ଅନ୍ୟ ଉପାୟ ଯଦି ମୁଁ ନିଜେ ଆତ୍ମହତ୍ୟା କରିବି ମରଣାଦି ନାପି ବା ଅନ୍ୟ ସବୁ ବିଭିନ୍ନ ପ୍ରକାର ଉପାୟ ମାଧ୍ୟମରେ ମୁଁ ଶାନ୍ତି ପ୍ରାପ୍ତ ହୋଇପାରିବି ନାହିଁ, ଇଏ ହେଉଛି ବେଷ୍ଟ ଉପାୟ ଚିନ୍ତା କଲେ। କନ୍ୟାଙ୍କୁ ପ୍ରଦାନ କରିବେ, କନ୍ୟାଙ୍କୁ ପ୍ରଦାନ କରିବେ, ତା ସହିତ ମଣିକୁ ମଧ୍ୟ ପ୍ରଦାନ କରିବେ, ଏଇଭଳି ଭାବରେ ଯଦି ଚିନ୍ତା କରିଦେଲେ ସେତେବେଳେ ସେ ଶାନ୍ତି ପ୍ରାପ୍ତ ହୋଇଗଲେ, ଭଗବାନ ସବୁ ସମସ୍ୟାର ସମାଧାନ କରିପାରିବେ। ତେଣୁ ଏଇ ଯେଉଁ ଲୀଳାଟି ହେଲା, ଏ ଲୀଳାଟି ମାଧ୍ୟମରେ ଅନେକ କାର୍ଯ୍ୟ ଭଗବାନଙ୍କୁ ସିଦ୍ଧ ହେଲା, ଦେଖନ୍ତୁ କେତେ କ'ଣ ଭଗବାନ ବୋନସ୍ ପାଇଲେ ସବୁ, ଆଉ ସେ କଥା ସବୁ ରହିଛି। ତେଣୁ ଭଗବାନ ଗୋଟେ ବୋନସ୍ ପାଇଲେ କ'ଣ ନା, ବିବାହ କଲେ, ତାଙ୍କର ସେକେଣ୍ଡ ୱାଇଫ୍ ହେଲେ, ଇଏ ହେଉଛନ୍ତି ଜାମ୍ବବତୀ, ଦ୍ୱିତୀୟ ପତ୍ନୀ ହେଲେ ଭଗବାନଙ୍କର ଜାମ୍ବବତୀ। ଜାମ୍ବବାନ କେବେ କେତେ କାଳରୁ ଆମେ କହୁଥିଲେ, କେତେ କାଳରୁ ସିଏ ଭଗବାନଙ୍କର କ'ଣ ତପସ୍ୟା କରୁଥିଲେ, ରାମଚନ୍ଦ୍ର ଭଗବାନ ରାମଚନ୍ଦ୍ରଙ୍କ ସମୟରୁ ତପସ୍ୟା କରୁଥିଲେ ନିଜର କନ୍ୟାଙ୍କୁ ବିବାହ ଦେବା ପାଇଁ, ଆମ ମନେ ଅନ୍ତତଃ ପକ୍ଷେ 800,000 ବର୍ଷ ତଳର କଥା, 800,000 ବର୍ଷ ଧରିକିରି ସେ ଏଇଭଳି ଭାବରେ ତପସ୍ୟା କରୁଥିଲେ। କିନ୍ତୁ ଭଗବାନ ଏଇ ଲୀଳା ମାଧ୍ୟମରେ ତାଙ୍କର ଜାମ୍ବବାନଙ୍କର ମନସ୍କାମନା ପୂର୍ଣ୍ଣ ହେଲା, 28 ଦିନ ଧରି ଯୁଦ୍ଧ ହେଲା, ଭଗବାନଙ୍କ ମନସ୍କାମନା ପୂର୍ଣ୍ଣ ହେଲା, 28 ଦିନ ଧରି ଯୁଦ୍ଧ କଲେ ନନ୍ଷ୍ଟପ୍, କୌଣସି ଖାଦ୍ୟ ଗ୍ରହଣ କରିନାହାନ୍ତି, କୌଣସି ପାନୀୟ ଗ୍ରହଣ କରିନାହାନ୍ତି, କୌଣସି ବିଶ୍ରାମ ନେଇନାହାନ୍ତି, ଦିନ ରାତି 24 ଘଣ୍ଟା ଚାଲିଛି ଯୁଦ୍ଧ, ଆଉ ପୂର୍ବରୁ ଆମେ ବର୍ଣ୍ଣନା କରିଥିଲେ ଏଭଳି ଯୁଦ୍ଧ ଭଗବାନ କାହା ସହିତ କରିନଥିଲେ। ଆଚାର୍ଯ୍ୟମାନେ ଟିକାର ସେ କଥା କହିଛନ୍ତି, ଅଠେଇଶ ଦିନ ଧରି ଯୁଦ୍ଧ କଲେ, ଭଗବାନଙ୍କର ଇଏ ଆନନ୍ଦ, ଭଗବାନଙ୍କର ଆନନ୍ଦ ଅଠେଇଶ ଦିନ ଧରି ଯୁଦ୍ଧ କଲେ, ଇଏ ମଣିଯୁଗାର ହେଲା ସେଇଟା। ସତରା ଯେମିତି ନ କରିଥାନ୍ତେ ତାହେଲେ ଏସବୁ ହେଇନଥାନ୍ତା। ଏଇ ଲୀଳାର ସବୁ ବହୁତ ପ୍ରକାର ତତ୍ତ୍ୱ ରହିଛି। ଏ ଗୋଟିଏ ଭଗବାନଙ୍କୁ ଆନନ୍ଦ ପ୍ରଦାନ କରାଗଲା ଏଇଟା। ଏଇ ଯଦି ସତ୍ୟରାଜିତ ଏବେ ନ କରିଥାନ୍ତେ ଭଗବାନ କ'ଣ ଏଇ ଲୀଳାଟି ହେଇପାରିଥାନ୍ତା? ଅଠେଇଶ ଦିନ ଧରି ଯୁଦ୍ଧ କରିପାରିଥାନ୍ତେ କାହା ସହିତ? ତେଣୁ ଅଠେଇଶ ଦିନ ଧରି ଯୁଦ୍ଧ କଲେ ଏ ଭଗବାନ, ଆ ପୂର୍ବରୁ ଆମେ ବର୍ଣ୍ଣନା କରିଛେ ଭଗବାନ ଏଥିରେ ବହୁତ ଆନନ୍ଦିତ ହେଲେ। ଯୁଦ୍ଧରେ ଭଗବାନ ଆନନ୍ଦିତ ହୁଅନ୍ତି ଏବଂ କ୍ଷତ୍ରିୟ ମଧ୍ୟ ସେଇଭଳି ଭାବରେ, କ୍ଷତ୍ରିୟ ମଧ୍ୟ ଯେତେବେଳେ ତାଙ୍କୁ ଯୁଦ୍ଧ କରିବା ପାଇଁ ସୁଯୋଗ ମିଳେ ସେତେବେଳେ ସେ ଆନନ୍ଦିତ ହୁଅନ୍ତି। ଭଗବତ ଗୀତାରେ କହୁଛନ୍ତି, ପ୍ରଭୁ ଆମେ କଥା ବନ୍ଦ କରିଦେବା ନା ଆପଣଙ୍କ କରିବେ, କଥା କରିବେ ସେପଟେ, ସେଠି ଗୁଣୁଗୁଣ ହେଲା ବେଳକୁ ଆମ କଥା ଡିଷ୍ଟର୍ବ ହେଉଛି। ଆମେ ଯଦି କହିବା ଆମେ କଥା ବନ୍ଦ କରିଦେବା, କାହିଁକିନା ଆପଣଙ୍କର ଆମ ସମୟ ହେଇଯାଇଛି, ଆମେ କଥାକୁ ମଧ୍ୟ ବନ୍ଦ କରିଦେଇପାରିବା। କିନ୍ତୁ ଆପଣ ସେଠି ଗୁଣୁଗୁଣ ହେଲା ବେଳକୁ ଆମର ଗୁଣୁଗୁଣଟା ବନ୍ଦ ହେଇଯାଉଛି, ଆମେ ଚିନ୍ତା କରିପାରୁ, ବ୍ୟାଘାତ ଆସୁଛି। ତେଣୁ ଆପଣ ଯଦି କହିବେ ଆମେ କଥା ବନ୍ଦ କରିଦେବା, ଆମେ ସମୟ ହେଇଯାଇଛି ମଧ୍ୟ, ବହୁତ ସମୟ ଆମେ କଥା କହିଲେଣି, ଯଦି ଆପଣ ଅନୁମତି ଦେବେ ତାହେଲେ ଆମେ କହିବା, କିନ୍ତୁ ଆପଣ ସେଠି ଗୁଣୁଗୁଣ ହେଲେ ଆମେ କହିପାରିବୁ ନାହିଁ କଥା। ତେଣୁ ଯାହା ହଉ, ଏଇ ଲୀଳା ମାଧ୍ୟମରେ ଅଠେଇଶ ଦିନ ଧରି ଯେଉଁ ଯୁଦ୍ଧ କଲେ ଭଗବାନ କାହାର ସହିତ, କ'ଣ ଜାମ୍ବବାନ ସହିତ, ଏ ଭଗବାନଙ୍କର ଯୁଦ୍ଧ ମନୋଭୂତି ପୂର୍ଣ୍ଣ ହେଲା। ଭଗବାନ ଭଗବତ ଗୀତାରେ ମଧ୍ୟ ସେ କଥା କହିଛନ୍ତି, ଅର୍ଜୁନ ପଚାରିଲେ ଯେ କେମିତି କଥଂ ଆମେ ସୁଖ କେମିତି ପ୍ରାପ୍ତ ହେବା, କଥଂ କ'ଣ ଏମାନଙ୍କ ସହିତ ଯୁଦ୍ଧ କରିକିରି, କଥଂ ଭୀଷ୍ମ ହଂସକ ଏମାନଙ୍କ ସବୁ କରିକି ଯୁଦ୍ଧ କରିକିରି କେମିତି ଆମେ ସୁଖ ପ୍ରାପ୍ତ ହେବା। ତେଣୁ ପ୍ରଥମ ଅଧ୍ୟାୟରେ ଯେଉଁ ଅର୍ଜୁନ ସବୁ ପ୍ରଶ୍ନ ପଚାରିଛନ୍ତି, ଦ୍ୱିତୀୟ ଅଧ୍ୟାୟରେ ଭଗବାନ ସେସବୁ ଖଣ୍ଡନ କରିଛନ୍ତି। ସେ କହିଲେ ସୁଖୀନ କ୍ଷତ୍ରିୟ ପାର୍ଥ ଲଭନ୍ତେ ଯୁଦ୍ଧ ମିଦୃଶିମ, କ୍ଷତ୍ରିୟମାନେ ଯେତେବେଳେ ଯୁଦ୍ଧ କରନ୍ତି ସେତେବେଳେ ସେ ସୁଖୀ ସୁଖୀ ହୁଅନ୍ତି, ଆନନ୍ଦିତ ହୁଅନ୍ତି, ଆମେ ଚିନ୍ତା କରିପାରିବା ନାହିଁ। ଭାଗବତ ମଧ୍ୟ ପ୍ରଥମ ସ୍କନ୍ଧ ନବମ ଅଧ୍ୟାୟରେ ଏ କଥାଟି ରହିଛି, ଯେତେବେଳେ ଭଗବାନ ଯେତେବେଳେ ଯୁଦ୍ଧ କରୁଥିଲେ କୁରୁକ୍ଷେତ୍ର ଯୁଦ୍ଧରେ, ଭଗବାନ ଯେତେବେଳେ ସାରଥି ରୂପେ ରହିଥିଲେ ସେତେବେଳେ ଗୋଟେ ଦିନ ଭୀଷ୍ମଦେବ ଏଭଳି ଯୁଦ୍ଧ କଲେ ଅର୍ଜୁନଙ୍କ ସହିତ, ସେ ପ୍ରତିଜ୍ଞା କଲେ ଯେ ମୁଁ ଆଜି ଅର୍ଜୁନଙ୍କୁ ହତ୍ୟା କରିବି, ନହେଲେ ଭଗବାନଙ୍କୁ ଅସ୍ତ୍ର ଧାରଣ କରିଦେବି। ଭଗବାନ ପ୍ରତିଜ୍ଞା କରିଥିଲେ ମୁଁ ଅସ୍ତ୍ର ଧାରଣ କରିବି ନାହିଁ, ତେଣୁ ସେ ସାରଥି ରୂପରେ ଯୁଦ୍ଧରେ ଅର୍ଜୁନଙ୍କୁ ସାହାଯ୍ୟ କରୁଥିଲେ। କିନ୍ତୁ ଏଭଳି ଭାବରେ ଭୀଷ୍ମଦେବ ଯୁଦ୍ଧ କଲେ ସେତେବେଳେ ଭଗବାନ ନିଜେ ଓହ୍ଲେଇ ଆସିଲେ ରଥରୁ, ଡେଇଁ ପଡ଼ିଲେ, ଓହ୍ଲେଇଲେ ନାହିଁ ଡେଇଁ ପଡ଼ିଲେ ଭଗବାନ ଅର୍ଜୁନଙ୍କୁ ରକ୍ଷା କରିବା ପାଇଁ, ଏବଂ ଗୋଟେ ରଥ ଚକା ଧରିକି ଭଗବାନ ଧାଇଁ ଗଲେ ଅର୍ଜୁନ ଭୀଷ୍ମଙ୍କୁ ହତ୍ୟା କରିବା ପାଇଁ। ଏ ଶ୍ଳୋକଟି ପ୍ରଥମ ସ୍କନ୍ଧ ନବ ମଧ୍ୟରେ ବର୍ଣ୍ଣନା କରାଯାଇଛି। ସେ ଶ୍ଳୋକର ଭାଷ୍ୟରେ ଏଠି ପ୍ରଭୁପାଦ ମହାରାଜ କହନ୍ତି, ଯେତେବେଳେ ଭଗବାନ ଆସୁଥିଲେ ସେହି ସମୟରେ ଭୀଷ୍ମଦେବ ଏବେ ତୀକ୍ଷ୍ଣ ସ୍ୱର ତାଙ୍କୁ ଛାଡ଼ୁଥିଲେ, ତାଙ୍କର ଯେଉଁ କବଚ ପରିଧାନ କରିଥିଲେ ସେ କବଚ ସବୁ ଛିଣ୍ଡି ଯାଇଥିଲା, ଏବଂ ଛିଣ୍ଡିକିରି ତାଙ୍କ ଶରୀରରୁ ରକ୍ତ ବାହାରୁଥିଲା, କ୍ଷତ ଯେ ପରିପୂରିତ, କ୍ଷତ ଯେ କହିଲେ ରକ୍ତ, ରକ୍ତ ଭଗବାନଙ୍କ ଶରୀରରେ ରକ୍ତ ନାହିଁ କିନ୍ତୁ ଭଗବାନଙ୍କ ଲୀଳା। ସେହି ପ୍ରସଙ୍ଗରେ ପ୍ରଭୁପାଦ ମହାରାଜ କହନ୍ତି, ଭଗବାନ ଯେତେବେଳେ ଏଇଭଳି ଭାବରେ ଭୀଷ୍ମଦେବ ତାଙ୍କୁ ଶର ମାରୁଥିଲେ, ତୀକ୍ଷ୍ଣ ଶର ମାରୁଥିଲେ, ଭଗବାନଙ୍କୁ ବହୁତ ଆନନ୍ଦ ଲାଗୁଥିଲା। କେମିତି ଆନନ୍ଦ ଲାଗୁଥିଲା? ଯେମିତି ଭକ୍ତମାନେ ଭଗବାନ, ଆମର ବହୁତ ଭକ୍ତମାନେ ବର୍ତ୍ତମାନ ମାଳା କରୁଛନ୍ତି, ଫୁଲମାଳା କରୁଛନ୍ତି, ଭଗବାନ ଅର୍ପଣ କରୁଛନ୍ତି, କେତେବେଳେ ମଧ୍ୟ ଅଭିଷେକ କରୁଛେ, ପୁଷ୍ପ ଭଗବାନ ପାଖ ପାଦ ପଦ୍ମ ପକାଉଛେ, ସେ ପକାଉଛେ, ଭଗବାନ ଯେମିତି ପକାଇଲେ ଯେମିତି ଲାଗେ ଆନନ୍ଦ ଲାଗେ, ସେଇଭଳି ଭାବରେ ଭଗବାନ ଲାଗୁଥିଲା, ଭଗବାନଙ୍କୁ ଏଇଭଳି ଭାବରେ ଆନନ୍ଦ ଲାଗୁଥିଲା ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥରେ କହିଛନ୍ତି। ତେଣୁ ଭଗବାନଙ୍କୁ କିଭଳି ଭାବରେ ଆନନ୍ଦ ପ୍ରଦାନ କରାଯିବ, ବୀର ରସ ସେ ଆସ୍ୱାଦନ କରୁଛନ୍ତି। ଭଗବାନ ସବୁ ରସର ଆସ୍ୱାଦନକାରୀ, ରସ ବୈଶ ବାରଟି ରସ ସମୁଦାୟ ରହିଛି, ଭାଗବତ ବର୍ଣ୍ଣନା କରାଯାଇଛି। ଭଗବାନ ଏ ଯୁଦ୍ଧ ମାଧ୍ୟମରେ ବୀର ରସକୁ ଆସ୍ୱାଦନ କରୁଛନ୍ତି, ତେଣୁକରି ଭଗବାନ ଏ ଲୀଳାଟି କଲେ, ତିନି ଯୁଗ ଧରିକିରି ଭଗବାନ ଆସିକିରି ଯୁଦ୍ଧ କଲେ ତାଙ୍କର ଭକ୍ତମାନ ସହିତ, କ'ଣ ବୈକୁଣ୍ଠରେ ଯେ ଦ୍ୱାରପାଳ ଥିଲେ, ଜୟ ଏବଂ ବିଜୟ ଭଗବାନଙ୍କ ଇଚ୍ଛାରେ ଏଇ ଲୀଳାଟି ହେଇଥିଲା, ଯୁଦ୍ଧ କଲେ। କିନ୍ତୁ ଯେଉଁ ଏତେ ଯୁଦ୍ଧ କରିଥିଲେ, ଯେଉଁ ଯୁଦ୍ଧମାନଙ୍କର ଯେଉଁ ଶାନ୍ତି ପ୍ରାପ୍ତ ହୋଇପାରିନଥିଲେ ବା ଯେଉଁ ସୁଖ ପ୍ରାପ୍ତ ହୋଇନଥିଲେ, ଆଜି ଏଇ ଜାମ୍ବବାନଙ୍କ ସହିତ ଅଠେଇଶ ଦିନ ଧରି ଯୁଦ୍ଧ କଲେ, ନନ୍ଷ୍ଟପ୍ ଧରି ଯୁଦ୍ଧ କରି ତାଙ୍କୁ ଆନନ୍ଦ ପ୍ରାପ୍ତ ହେଲେ। ଯଦି ସତ୍ରାଜିତ ଏଇଭଳି ଭାବେ ନ କରିଥାନ୍ତେ ତାହେଲେ ଭଗବାନ ଆନନ୍ଦିତ ହେଇନଥାନ୍ତେ, ବା ତାଙ୍କର ଦ୍ୱିତୀୟ ପତ୍ନୀଙ୍କୁ ସେ ପ୍ରାପ୍ତ ହେଇପାରିନଥାନ୍ତେ, ବା ଅନ୍ୟ ଉପାୟରେ ପ୍ରାପ୍ତ ହେଇଥାନ୍ତେ। ଭଗବାନ ଯାହା ଚାହିଁବେ ତାହା ହିଁ ହେବ, କିନ୍ତୁ ଏ ସତ୍ୟଜିତ ମାଧ୍ୟମରେ ସେଇଟା ହେଲା। ସତ୍ରାଜିତ ମନା କରିଦେବାରୁ ଏସବୁ ହେଲା। ଆଜି ଭଗବାନଙ୍କ ସହିତ, ଭଗବାନ ଏବଂ ଜାମ୍ବବାହନଙ୍କ ସହିତ ଯୁଦ୍ଧ ହେଲା, 28 ଦିନ ଧରି ଯୁଦ୍ଧ ହେଲା। ଯୁଦ୍ଧରେ ସତ୍ୟଜିତ ଜାମ୍ବବାହନ ମଧ୍ୟ ଆନନ୍ଦିତ ହେଲେ ଏବଂ ତାଙ୍କର କନ୍ୟା ଜାମ୍ବବତୀଙ୍କୁ ପ୍ରଦାନ କଲେ। ଏହି ଲୀଳାରେ ଏସବୁ ସବୁ ଆସିବ, ଭଗବାନଙ୍କୁ ସବୁ ମନୋରଥ ସିଦ୍ଧ ହେବ। କିଭଳି ଭାବରେ ଭଗବାନ କରିବେ, ଏଇ ଭଗବାନଙ୍କ ଲୀଳା, ଲୀଳା ପୁରୁଷୋତ୍ତମ। ତେଣୁ ଏବଂ ଦ୍ୱିତୀୟ ପତ୍ନୀଙ୍କୁ ବିବାହ କଲେ, ତେଣୁ ଏହିଭଳି ଭାବରେ ଯେତେବେଳେ ମଣି ସେଠି ପ୍ରାପ୍ତ ହେଲେ, ମଣିକୁ ଯେତେବେଳେ ପ୍ରଦାନ କରୁଥିଲେ, ଭଗବାନ ଚାହିଁଥିଲେ ରଖିପାରିଥାନ୍ତେ, କିନ୍ତୁ ଭଗବାନ ପ୍ରଦାନ କରିଦେଲେ। କିନ୍ତୁ ଆ ଦ୍ୱାରା ସତ୍ରାଜିତଙ୍କର ମନରେ ସବୁ ବିଭିନ୍ନ ପ୍ରକାର ଚିନ୍ତାଧାରା ଆସିଲା। ଏହିଭଳି ଭାବରେ 3 ଶ୍ଳୋକରେ ଆଲୋଚନା କରାଯାଉଛି। ଏହିଭଳି ଭାବରେ ଚିନ୍ତା କରି 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 ଅନ୍ତିମରେ ଏହି ଉପାୟଟି ପ୍ରାପ୍ତ ହେଲେ, କନ୍ୟାଙ୍କୁ ପ୍ରଦାନ କରିବି ଏବଂ ମଣିକୁ ମଧ୍ୟ ପ୍ରଦାନ କରିବି। ତେଣୁ ଏଇଟା ଭାବିଲେ ଏଇଟା ହେଉଛି ବେଷ୍ଟ ଉପାୟ, ତେଣୁ ଭଗବାନ ମଧ୍ୟ ଗ୍ରହଣ କରିବେ, କିନ୍ତୁ ମଣିକୁ ଗ୍ରହଣ କରିବେ ନାହିଁ। ମଣିକୁ, ମଣିକର ଲୀଳା ସବୁ ବହୁତ ରହିଛି, ଚାଲିବ। ମଣିକୁ ଗ୍ରହଣ କରିବେ ନାହିଁ, କିନ୍ତୁ ସେ କନ୍ୟା ରତ୍ନ ବା କନ୍ୟା ମଣିକୁ ଗ୍ରହଣ କରିବେ। ସତ୍ୟଭାମାଙ୍କୁ ଗ୍ରହଣ କରିବେ, ଭଗବାନ ସତ୍ୟଭାମା ଗ୍ରହଣ କରିବେ, ତାଙ୍କ ସହିତ ବିବାହ ଲୀଳା ହେବ। ଏସବୁ କଥା ପ୍ରସଙ୍ଗ ଆସିବ ବର୍ତ୍ତମାନ। ସତ୍ୟଭାମାଙ୍କୁ ବିବାହ କରିବେ ଭଗବାନ। ତେଣୁ ଏଇଭଳି ଭାବରେ ଏ 3 ଶ୍ଳୋକରେ ଯେଉଁ କୁହାଗଲା, ଇଏ ଚିନ୍ତା କରୁଥିଲେ ନିଜକୁ ଆତ୍ମହତ୍ୟା କରିବା ପାଇଁ, ବହୁତ ପ୍ରକାର ଉପାୟ ବାହାର କରିଥିଲେ। ପ୍ରଥମେ ଖାଲି ଏଇ ଚିନ୍ତାଟି କଲେ ତା ନୁହଁ, କନ୍ୟାକୁ ଦେଇଦେବେ ତାହା ଚିନ୍ତା କରିନଥିଲେ। ଏହିଭଳି ଭାବରେ ଅନେକ ଉପାୟ ବାହାର କରି କରି କରିକିରି କହିଲେ ବେଷ୍ଟ ଉପାୟ ହେଉଛି ଏଇଟା, ନିଜ କନ୍ୟାଙ୍କୁ ପ୍ରଦାନ କରିବେ, କନ୍ୟା ସହିତ ମଣିକୁ ପ୍ରଦାନ କରିବେ, ଇସମତ ମଣି ଏ ମଣିକୁ ପ୍ରଦାନ କରିବେ। ଏହିଭଳି ଭାବରେ କହିକରି ସେ ଭଗବାନ କହିବା ପାଇଁ ସାହସ କଲେ ନା, ଏପଟ ସବୁ ବର୍ଣ୍ଣନା କରାଯିବ। ବସୁଦେବଙ୍କୁ ଯାଇକି କହିଲେ, ବସୁଦେବଙ୍କୁ ପ୍ରାର୍ଥନା କଲେ, କୃଷ୍ଣଙ୍କର ପିତାଙ୍କୁ ପ୍ରାର୍ଥନା କଲେ, ମୁଁ ବସୁଦେବଜୀ, ମୁଁ ମୋର କନ୍ୟାଙ୍କୁ ପ୍ରଦାନ କରିବା ପାଇଁ ଚାହୁଁଛି ଆପଣଙ୍କ ପୁତ୍ରଙ୍କୁ, ଆପଣ ଦୟାକରି ସମ୍ମତି ପ୍ରଦାନ କରନ୍ତୁ। ତେଣୁ ବସୁଦେବ ଚିନ୍ତା କରିଥିବେ ବା କ'ଣ, ଏସବୁ ଏସବୁ ଆଲୋଚନା କରାଯିବ, ପର୍ବରେ ବର୍ଣ୍ଣନା କରାଯିବ। ତେଣୁ ଏହିଭଳି ଭାବରେ ଏ ଲୀଳାଟି ହେଲା। 3 ଶ୍ଳୋକରେ ଏଇଟା ବର୍ଣ୍ଣନା କରାଯାଇଛି, ଆମକୁ ମଧ୍ୟ ପର୍ଯ୍ୟାପ୍ତ ସମୟ ଦିଆଗଲା। ଅନ୍ୟମାନେ କିଏ ଶୁଣିବା ପାଇଁ ରାଜି ହେବେ କି ନ ହେବେ, ଆମେ ଆଉ ସେଇଟାକୁ ବଢ଼େଇବା ନାହିଁ କଥାକୁ, ଆମେ କଥାକୁ ଏଠି ବିଶ୍ରାମ ଦେବା, କଥାକୁ ବିଶ୍ରାମ ଦେବା ଏବଂ ଭଗବାନଙ୍କ ନାମ କୀର୍ତ୍ତନ କରି ଆମେ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମବେତ ଗୌର।